ॐ नमो भगवते वासुदेवाय। श्रीमद् भगवत गीता द्वितीय अध्यायर 67 नंबर श्लोक मैंने पाठ करूँ। भगवान व्यतिरिक मुखरे अजुक्त जोगी जे भगवान कृष्ण सहित सहित युक्त हो पारुनि तांकर गति कहते नास्ति बुद्धिर युक्तस्य नच युक्तस्य भावना। जो युक्त वैरागी भक्तिवन ठाकुर बारंबार युक्त वैरागी कथा रचना करछन्ति। काहेकि युक्त वैरागी कथा कहते संसार थिला पर्यंत तुमर शरीर आवश्यकता पाई ऐ शरीर को बंचे रखिया पाई इंद्रिय मानकर किसी जीविका बा विषय सहित कि संपर्क रहिबो। भोजन विषय आलोचना हेले जे तार अर्थ अनुसार आम भोजन करिबानि सबल भगवत गीतार युक्त आहार श्लोक टी मन रखा पड़ो। युक्त आहार विहार एकादश स्कंद भगवान से कथा कहते एकादश स्कंद से जिनस भक्ति युग सिद्धि जन को युक्त होगा पड़ो अधिक नुह कम नुह क्रिय मान को शुष्क वैराग्य द्वारा जो अलग संप्रदाय मान शुष्क वैराग्य शुष्क वैराग्य कौन कराए महाप्रभु गोटे पसंद करते महाप्रभु जितेबाला देखले सनातन गोस्वामी देखले केश बढ़ी जाए सांगे सांगे महाप्रभु कहला भद्रकर आम भद्र कह जाए खौर आदि कर्म जो खेरा आम कहते ना हाँ खेरा तो भद्र कह जाए आम संप्रदायर दाढ़ी छाड़ा ये सब करवा अभद्र महाप्रभु भाषा भद्र महाप्रभु देखले सनातन एमती बहुत बाट पदर चल चलिक आस देखीदे तपन मिश्र को सांगे सांगे कहला उन्नल तो वस्त्र परिवर्तन कर पिंचुति क्यों वस्त्र गोटे मलिक छिड़ा वस्त्र तो वस्त्र परिवर्तन कर आम शुष्क बैराग्य कारण शुष्क बैराग्य द्वारा सम्मान बहुत मिले भजन हुए ना आसी भक्ति सिद्धांत सुधर ठाकुर प्रभाजी महाराज काटिद शुष्क बैराग्य काटिक गोटे भोगी हाँ कही ना आम बैराग्य मानक निंदा करके भोग करानी आम युक्त बैराग्य हवा ये गोटे आम दोष रोज आम बैराग्य मानक निंदा करवा देख निजे खाई उठेगा नाई नाई से ठीक ना युक्त बैराग्य हवाक पड़े शुष्क बैराग्य को आम संप्रदाय के स्थान दि जाए महाप्रभु संगे संगे भद्र हुआ ये देखिले आम बक्षिंद्र ठाकुर कहते बक्षिंद ठाकुर से कहता मन तुम्हें किसार वैष्णव प्रतिष्ठार घरे निर्जनार तेरे तब हरिनाम केवल कहीदेव ठकाम धंदा तू किए हरिनाम कर मन भितर तो तुम कूट कापट छाड़ ना तो मन भितर तुम हिंसावाद छाड़ ना तो मन भितर तो लाभ पूजा प्रतिष्ठा छाड़ ना विषय लालस छाड़ ना भाई मन भितर विषय लालस छाड़देला तार उपर आहरी बड़ बड़ जिनस रही धन स्त्री तुम्हें छाड़दे पूजा लाभ प्रतिष्ठा रहा जनता खसिक जीवन सहज जिस भावनी तुम थियोरेटिकल इंटेलेक्चुअल तुम मुंडे किसी बुद्धि हो पढ़ापढ़ी कथ कहते काम चल कथ पथ नुह कम करवा पथ ये देखे प्लाटफर्म स्पीच गुड़ा मारे गुरुदेव विष्णु कहते तुम प्लाटफर्म स्पीच गुड़ा कहीं मार्च क्यों मो आगे गुरुदेव कह कहीं गोटे प्लाटफर्म स्पीच गुड़ा मार्च मो आगे सचिंद पृथ्वी कहते कि तुम्हें गेत गोटे कथ गुड़ा कहीं कौच क्यों गुरुदेव पुराण काल लोक से कहे कहीं गोटे प्लाटफर्म स्पीच गुड़ा मो कहते मार्च गुरु वैष्णव कथा शुणव ना मैडम एत कौन कथबार्ता कर ओडिया लेक्चर सब गुरुदेव निजे शुणे ये कथ कहे सी शिक्षित लोक आ सब इंग्लीश पचारे सी भारी शिक्षित भल मनोभाव भल गुरुदेव पसंद करते कहीं बड़ बड़ कथा कह तुम गुरु जगह मान प्लाटफर्म इंटेलेक्चुअल तुम जिते बड़ा आडभांस कौन दब एट प्राक्टिकाल जिनटा बहुत कथ बहुत जिन कर तुमको पड़ो तुम गए बापा ना कि तुमको साहय कर तुम ज्ञान गुड़ा शुष्क बैराग को निंदा करी आम साधु को निंदा करा वृंदावन साधु को निंदा करा देह निजे खाई गुटे नहीं सेटा तो कौन महाप्रभु आम सब मन रखा दरकार आम महाप्रभु पदांग अनुसरण कर महाप्रभु भक्त पदांग अनुसरण कर मन मन इच्छार कौन कारबार चलोनि कौन कम बहुत स्ट्रिक्ट आम प्रिंसीपल गुड़िक तुम आचार्य कौन गोटे स्टेटमेंट को नहीं तुम भोग करने तुम चेस्टा करनी ये जो कहते ना प्रभात कहते सब हाँ भल खाइबा भल स्टाडार्ड गुड़ा आम सब रखा कौन स्टाडार्ड रखा कहते प्रभात भगवान स्टाडार्ड रखा कहते सोसाइटर स्टाडार्ड रखा कहते तुमको ये भोग भोगी करने आ प्रभात नाम तुम्हें सब भोग कर ସେଟା କେବେ କୌଣସି ଆଚାର୍ଯ୍ୟ ଆଲୋ କରିନାହାନ୍ତି। ଶୁଷ୍କ ବୈରାଗୀ ଆଲୋ କରିନାହାନ୍ତି, ଭୋଗବାଦ ବି ଆଲୋ କରିନାହାନ୍ତି। ଶୁଷ୍କ ବୈରାଗ୍ୟ ଦାଢ଼ି ଛାଡ଼ିବା, ଛିଡ଼ା ବସ୍ତ୍ର ପିନ୍ଧିବା, ଏଗୁଡ଼ା କ'ଣ? ତୁମେ ଯେଉଁଟା କରୁ, ତୁମ ଭୋଜନଟା ସେମିତି ଠିକ୍ ଅଛି କି? ଅନ୍ତରଗୁଡ଼ା ଦେଖ, ଅନ୍ତରଗୁଡ଼ା କ'ଣ ହଉଛି? ବୈରାଗ୍ୟ ବାହାରେ ବାହାରେ ବୈରାଗ୍ୟ ପ୍ରଦର୍ଶନ କଲେ ସେ ଗୋଟେ ଭିକ୍ଷୁକ ହେଇଯାଏ। କ'ଣ ହେଇଯାଏ? ସମ୍ମାନର ଭିକ୍ଷୁକ ହେଇଯିବ। ବୈରାଗ୍ୟ ଦ୍ୱାରା ଏତେ ଲୋକ ସମ୍ମାନ ଦେବେ ତୁମେ ଆଉ ମାନେ ଭଜନ ପୁରା ଭୁଲିଯିବ। ବୈରାଗ୍ୟର ଅର୍ଥ ତା ନୁହେଁ, ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷାରେ ଆମର ସମ୍ପ୍ରଦାୟର ବୈରାଗ୍ୟର ଅର୍ଥ ହଉଛି ଏଇଟା, କୃଷ୍ଣଙ୍କର ପ୍ରୀତି ପାଇଁ ତୁମର ଯାହା ସବୁ ଅଛି ସବୁ ଦେଇଦେବା, ସେଟା ହଉଛି ବୈରାଗ୍ୟ। ଆଉ ଲୋକ ସମ୍ମାନ କମେ ନାଇକି ଛିଡ଼ା ବସ୍ତ୍ର ଦାଢ଼ି ମହାପ୍ରଭୁ ସାଙ୍ଗେ ସାଙ୍ଗେ କହିଲେ ଏ ବସ୍ତ୍ର ପରିବର୍ତ୍ତନ କର, ସନାତନ, ଏଇଟା କ'ଣ? ସେ ନେଇ ଆମର ବ୍ରହ୍ମାନନ୍ଦ ଭାରତୀ ଦେଖୁଛନ୍ତି, ପୁରୀରେ ଦେଖୁଛନ୍ତି ବ୍ରହ୍ମାନନ୍ଦ ଭାରତୀ ମୃଗ ଚର୍ମ ପିନ୍ଧିଛନ୍ତି। ଭାରତୀ ବହୁତ ସେ ମାଧବେନ୍ଦ୍ରପୁରୀଙ୍କ ପାଖାପାଖି ସମୟ ମହାପ୍ରଭୁ ତାଙ୍କର ଗୁରୁତୁଲ୍ୟ। ମହାପ୍ରଭୁ ପଚାରନ୍ତି, କାହାନ୍ତି ବ୍ରହ୍ମାନନ୍ଦ ଭାରତୀ? ଆମେ ଆଗରେ ଠିଆ ହେଇଛନ୍ତି ବ୍ରହ୍ମାନନ୍ଦ ଭାରତୀ କାହାନ୍ତି ବ୍ରହ୍ମା ନା ଆଜ୍ଞା ଏବେ ଠିଆ ହେଇଛନ୍ତି ନା ନା ବ୍ରହ୍ମାନନ୍ଦ ଭାରତୀ ମୃଗ ଚର୍ମ କାହିଁକି ପିନ୍ଧିବେ? ମୃଗ ଚର୍ମ ତା ଦମ୍ଭ ଲାଗି ମୁଁ ଗୋଟେ ମୃଗ ଚର୍ମ ପିନ୍ଧୁଛି ସେ ବୃନ୍ଦାବନ ମୁଁ ସେ ଦେଖିଛି। ମୋର ତ ଖୋଲା ଲୋକ ମୁଁ ଯୁଆଡ଼େ ଯାଏ ଦେଖିଦେବି, ମୋର ଆମେ ତ ସବୁ ସମ୍ପ୍ରଦାୟ ରହିକି ଆସୁଛୁ, ଆମେ ଷ୍ଟ୍ରିକ୍ଟ ପ୍ରିନ୍ସିପଲ୍ ରହିକି ଆସୁଛୁ, ଆଉ ଆମ ଭକ୍ତି ନହେଲେ ଆମେ ଗୁରୁବର୍ଗଙ୍କର କଥାକୁ ଟିକେ ଭୁଲି ପାରିବୁ, ସେଥିପାଇଁ ଆମେ କାହାକୁ ବି ଘୃଣା କରୁନା କିନ୍ତୁ ପ୍ରିନ୍ସିପଲ୍ ଉପରେ କମ୍ପ୍ରମାଇଜ୍ କରିବୁ। ସେ ବୃନ୍ଦାବନ ଯାଇଥିଲି, ମୋର ଗିରିରାଜଙ୍କର ମୋର ଗିରିରାଜ ଥିଲେ 3-4 ବର୍ଷ ତଳ କଥା, ଆଉ ଅପରାଧ ହଉ ହେଲା ମୁଁ କ'ଣ କହିବି, ମୋ ମୁଣ୍ଡକୁ ବସିଗଲା। ସେ ଗିରିରାଜଙ୍କର ସେ ରୂପାର ସବୁ ମୁଖ ଆଖି ଆଣି ଆଣି ଯାଇଥିଲି, ସେ କାଠିଆ ହବ ନା ଟିକେ କାଠ ଗୁଡ଼ା ପିନ୍ଧିଥାନ୍ତି ମ, ସେ ଆସି ଗୋଟେ ବଡ଼ ମୋବାଇଲ, ସେତେବେଳେ ମୋ କତିରେ ମୋବାଇଲ ରେଡ଼ିଓ ମୋବାଇଲ କିଣି ଚାର୍ଜ କରୁଛି, ମୁଁ ସେଠି ବସିକି ଦେଖିଲି। ମୁଁ ଦେଖ କହିଲି, ମୋତେ ଆମକୁ କ'ଣ ପାଠ ପଢେଇବ ତୁମେ? ଇସ୍କନ ଗୁଡ଼ିକୁ ନିନ୍ଦା କରୁଛ, ତୁମେ ତ କାଠ ପିନ୍ଧିକି ଆସିକି ମୋବାଇଲ ଧରିବି ରେଡ଼ିଓଟା, ପୁଣି ସେ କଳା ବ୍ୟାଗ୍ଟା ଗୋଟେ ଏଡ଼ି ଗୋଟେ କଳା ବ୍ୟାଗ, ସେ ଯେଉଁ ପୁଣି ଡିଜାଇନ୍ ବ୍ୟାଗ୍ ମୁଁ ଦେଖିଥିଲି ଏଇଟା ବ୍ରାଣ୍ଡେଡ଼ ବ୍ୟାଗ୍, ପୁଣି ଗୋଟେ କ'ଣ ଲେଖା ହେଇ ସେଥିରେ, ମୁଁ ସେଠି ମାର୍କ କରି ଦେଖିଲି। ଆରେ ଆରେ କାହିଁ ଠାକୁର ଏଇଟା ସବୁ କହିଛନ୍ତି, କାହିଁ କହିଛନ୍ତି? ଶୁଷ୍କ ବୈରାଗ୍ୟ ତୁମେ ଏମିତି ଗୋଟା କାମ, ତୁମ ହୃଦୟର ଭିତରେ କାମନାଟା ରହିଛି, ବେଶଟା ନେଇଗଲେ କଣ୍ଟା, ବେଶ ନେଇଗଲେ କଣ୍ଟା, କେତେ ଛୁଆଙ୍କୁ ମୁଁ ଦେଖିଛି ଆଉ କେତେ ଯାଇକି ସେ ବୃନ୍ଦାବନ ନେଇଯିବ, ଭେଦ ନେଇଯିବ, ଏ ନେଇଯିବ, ବାପା ହେଟା କିଛି କାମ ଦେବନି ରେ, ତୁମ ଭିତର ଗୁଡ଼ାକର ସବୁ କାମନା ଗୁଡ଼ା ରହିଛି, ତୁମ ଅଧିକାରଟା ବଡ଼ ଜିନିଷ। କଳିଯୁଗରେ ଗୁରୁଦେବ ସିଧା କହିକି ଯାଇଛନ୍ତି ଆଉ ଶାସ୍ତ୍ର ବୋଲି, ତୁମେ ସବୁ ତୁମ ପାଇଁ ବର୍ଣ୍ଣାଶ୍ରମ ଧର୍ମ, ସବୁ ହେଉଛି 99% ହେଉଛି କର୍ମାଧିକାରୀ, କୃଷ୍ଣ ପାଇଁ କର୍ମ କର, ତୁମେ କି ଭୋଜନ କରିବ? ଖାଇବାଟା କମେଇ ପାରିବନି ଆଉ, ଖାଇବାଟା କୋଉଠି କମ୍ ନାହିଁ, ଜଡ଼େ ଯିବ ଦେଖିବ ସବୁ ବାଡ଼େଇ ଖାନା ବିନା ଚାଲିଛି, କି ଭୋଜନ କରିବେ କିଏ? ତୁମେ ତ ଜୀବନ ଆଶା ଛାଡ଼ନି, ସେ ବର୍ଣ୍ଣାଶ୍ରମ ସିଷ୍ଟମ ତୁମେ ରଖା, ବର୍ଣ୍ଣାଶ୍ରମ ଯାହା କରୁଛ କୃଷ୍ଣ ପାଇଁ କିଛି କର, ସେ ସୁକୃତିଆ ତୁମେ ଅର୍ଜନ କଲେ ତା ଦେହରେ ଶ୍ରମଣ କୀର୍ତ୍ତନ ଚାଲିଥିବ। ଆମ ପ୍ରୋସେସଟା ଏଇଟା ପୁରା ପରଫେକ୍ଟ ପ୍ରୋସେସ, ଆମେ ପ୍ରେମ ପାଇବୁ, କୃଷ୍ଣ ରାଧାରାଣୀଙ୍କର ଦାସୀ ହବୁ, କିନ୍ତୁ ସେଣ୍ଟିମେଣ୍ଟାଲ କିଛି କାମ ଦେବନି। ଆମ ପ୍ରୋସେସଟା ହେଲା ଏଇଆ, କେମିତି ନା ବର୍ଣ୍ଣାଶ୍ରମ, ବର୍ଣ୍ଣାଶ୍ରମ ସିଷ୍ଟମରେ କ'ଣ, ତୁମେ ବ୍ରହ୍ମଚାରୀ ହେଇଛ, ବ୍ରହ୍ମଚାରୀ ଗୁରୁକୁଳଙ୍କର ଗୁରୁଙ୍କ କାମ କର, ଗୃହସ୍ଥ ହେଇଛ, ସମସ୍ତେ ଦୁଇ ଜଣଙ୍କୁ ଅପରେସନ କରିକି ଗୁରୁ ବୈଷ୍ଣବ ହରିଭକ୍ତିଟା, ତୁମେ ଗୃହସ୍ଥ ହେଇଛ ମାନେ ନୁହେଁ ଯେ ତୁମେ ଯାହା ପାଇଁ ଏନ୍ଜୟମେଣ୍ଟ କରିବ, ଯେମିତି ତୁମେ ଭୋଗ କରିବ, ତୁମେ ଯେତେ ପଇସା ହେଲା ତୁମ ମନ ଇଚ୍ଛା ୟୁଜ୍ କରିବ ନା, ତୁମେ ଗୋଟେ ଭକ୍ତି କରିବା ଅଛି, ସେ ଜିନିଷ ତୁମେ କରିପାରିବନି, ତୁମେ ଗୁରୁକୃଷ୍ଣଙ୍କ ଦାସ। ତୁମେ ଚାରି ବର୍ଣ୍ଣାଶ୍ରମ ପ୍ରାୟ କଳିଯୁଗରେ ସମସ୍ତେ ଏଇସବୁ କର୍ମାଧିକାରୀ, ପ୍ରାୟତଃ କର୍ମାଧିକାରୀମାନଙ୍କ ପାଇଁ ବର୍ଣ୍ଣାଶ୍ରମ ରଖା ହେଲା, ଦୈବ ବର୍ଣ୍ଣାଶ୍ରମ ଧର୍ମ, ଦୈବ ବର୍ଣ୍ଣାଶ୍ରମ ଧର୍ମ ଲକ୍ଷଣ କ'ଣ, ବ୍ରହ୍ମଚାରୀ ହୁଅ, ଗୃହସ୍ଥ ହୁଅ, ବାନପ୍ରସ୍ଥ ହୁଅ, ସନ୍ନ୍ୟାସ ହୁଅ, ବ୍ରାହ୍ମଣ ହୁଅ, କ୍ଷତ୍ରିୟ ହୁଅ, ବୈଶ୍ୟ ଶୂଦ୍ର ହୁଅ, ଚାରି ବର୍ଣ୍ଣାଶ୍ରମ ଯଦି ହରି ନାହିଁ ଭଜେ, ହରିକୁ ଭୋଜନ କର, ଗୁରୁବାନୁଗତ୍ୟରେ ହରି ଭୋଜନ କରିବ। ଆଜି ନିଷ୍କାମ କର୍ମ କରିପାରିଲ ତୁମ ଚିତ୍ତ ସେଟା ଶୁଦ୍ଧି ହବ, ତୁମେ ଆଉ ଗୋଟେ ସ୍ଟେପ୍କୁ ଗଲ, ସେକେଣ୍ଡ ଷ୍ଟେପ୍ ଜ୍ଞାନାଧିକାର ସ୍ତରକୁ ଗଲ, ସେତେବେଳେ ତୁମର ଗୋଟେ ଜ୍ଞାନ ଆସିବ। ଜ୍ଞାନଟା କ'ଣ ଆସିବ? ଯେ ନାମର ମହିମା, ଶାସ୍ତ୍ର ବିଷୟକ ଜ୍ଞାନ, ଭଗବତ ବିଷୟକ ଜ୍ଞାନ ଆସିବ, ନହେଲେ ସେଇଟା ହବନି। ତୁମର ତ କର୍ମାଧିକାରୀ ଗୁଡ଼ାକ ତୁମେ କ'ଣ ଗୁରୁ ଗ୍ରହଣ କଲେ ବି ଗୁରୁ ମହିମା କ'ଣ ବୁଝିବ ନା, ନାମ ମହିମା କ'ଣ ବୁଝିବ ନା, ଶାସ୍ତ୍ର ମହିମା, ମଠ ମନ୍ଦିର ଏସବୁ କିଛି ମହିମା ବୁଝିପାରିବ? ଏତେ ବଡ଼ ବଡ଼ ଲୋକ ବୁଝିପାରୁନାହାନ୍ତି ଆଉ ତୁମେ କ'ଣଟା ବୁଝିବ, ତୁମେ ବୁଝିପାରିବନି। ଏ ବହୁତ ବଡ଼ ସଂସ୍କାର, ପ୍ରଚୁର ସଂସ୍କାରର ଆବଶ୍ୟକ ରହିଛି ଏ ଭୂମିରେ। ଏ ଯେଉଁ ଭକ୍ତିପଥ ଚାଲିବା ପାଇଁ ହେଲେ ତୁମକୁ ବହୁତ ସଂସ୍କାର ଆବଶ୍ୟକ ରହିଛି, ହେଲେ ସଂସ୍କାର ସବୁ କମ୍, ଭକ୍ତି ନୁହେଁ ସ୍ୱୀକୃତିଟା କମ୍, ସେଥିପାଇଁ ଆଚାର୍ଯ୍ୟମାନେ ସବୁ ଫ୍ୟାସିଲିଟି ଦେଉଛନ୍ତି ସେବା କର। ଏ ଟିକେ କ'ଣ ହେଇଗଲା ମାନେ ସାଙ୍ଗେ ସାଙ୍ଗେ ଅଫିସ ଷ୍ଟାଫ୍ ଭଳିଆ ତୁମେ ଝଗଡ଼ା ଲାଗୁଛନ୍ତି, ମୋ ମନ୍ଦିର ଦେଖୁ ନା, ସେ ମୋତେ କହିଥିଲା ଆମ ସେ ମନ୍ଦିର ଯିବେ, ମୁଁ ଏଇଟା କରିବିନି, ତୁମେ କି ଭକ୍ତି କରିବେ କି, କିଛି କରିପାରିବନି। ମାନବ ଅଭିମାନ ଯାଇନି, ତୁମେ କି ଭକ୍ତି କରିବ? ହେଲେ ଯୋଉଠି ରହୁଛ ତୁମେ ଅନ୍ତରଟା ନିର୍ମଳ କରିବ? ପ୍ରଭାତ ପ୍ରଭାତ ଗୋଟେ ଲେକ୍ଚର ମୁଁ ଶୁଣିଥିଲି, ପ୍ରଭାତ ସେ କଥା କହୁଛନ୍ତି, ଏମିତି ନାହିଁ ଯେ ତୁମେ ଗୁରୁ ଭାଇ ଗୁରୁ ଭାଇ ରହିପାରିବ ବୋଲି। ପ୍ରଭାତ ତୁମେ ଯେଉଁଠି ରହୁଛ ରୁହ, ତୁମର ରେଗୁଲେଟିଭ ପ୍ରିନ୍ସିପଲ ପାଳନ କର, ଚାରିଟା ନିୟମ ପାଳନ କର, ଶିକ୍ଷ ନିୟମ ଚାଣ୍ଡିଂ କର, ତୁମେ ସମସ୍ତେ ରହିପାରିବ ବୋଲି ମାନେ ନାହିଁ। ହେଲେ ଜେଲ୍ରେ ରହୁଛ ତୁମେ ଶାନ୍ତିରେ ରହୁନା, ଦେଖିବା ସେଠି ରହିବେ ସେଇ କୁଟ କୁଟ କାପଟ ଆରମ୍ଭ କରି, ତୁମ ଭିତର ଗୁଡ଼ାକ ତ ସଫା ନାହିଁ, ଯେଉଁ ବାଦ ଛିଦ୍ର କୁଟ କାପଟରେ ଭରିକରି ତୁମେ କି ସାଧୁଗୁରୁ ହବ, ତୁମେ କି ସନ୍ନ୍ୟାସୀ ହବ, କି କ'ଣଟା ହବ କରିବ, ତୁମେ କି ବ୍ରହ୍ମଚାରୀ ହବ, ନା କି ଭକ୍ତଟା ହବ? ହୃଦୟରେ ଯାହାର କୁଟ କାପଟ ରହିଲା ତାର ପ୍ରଗତିର ପଥକୁ ସେ ରୁଦ୍ଧ କରିଦେଲା। ସବୁଠୁ ଯଦି ବଡ଼ ବଡ଼ ପ୍ରତିବନ୍ଧକ କିଛି ଥାଏ ଭକ୍ତି ପଥରେ, ସବୁଠୁ ହେଲା ଏଇ କାପଟିଟା। ପ୍ରତିଜ୍ଞା ଠାକୁର ସେଥିପାଇଁ କହିଲେ ନା, ବରଂ ପଶୁପକ୍ଷୀ କୀଟ ଜନ୍ମରେ ରହିବା ଦରକାର ଭଲ, ମାନବ ଜନ୍ମରେ କାପଟ୍ୟ ଆଚରଣ କର ନା। ପଶୁପକ୍ଷୀ ହେଇଗଲେ ଭଲ, କ'ଣଟା ଅସୁବିଧା ଅଛି? ମଦମାଂସ ଖାଇବା ଲୋକ ସେ ଭଲ, ତୁମେ ଯେ ସାଧୁ ହେଇ କପଟ ତୁମ ଅନ୍ତରରେ କପଟତା ରହିଛି, ତୁମେ କ'ଣ କରୁଛ? ହୃଦୟଟାକୁ ଦୂଷିତ କରୁ, ତୁମେ ଗୋଟେ ମୁହଁରେ ଗୋଟେ କଥା, ଭିତରେ ଗୋଟେ କଥା, ଏ ଗୋଟେ ଡୁପ୍ଲିସିୟସ୍ ନେଚର ଗୁଡ଼ାକ ପ୍ରଣାମ କରିବେ, ସେ କ'ଣ ଓଡ଼ିଆରେ ଗୋଟେ ନାହିଁ, ଗଛର ମୂଳରେ ପାଣି ଢାଳି ତଳଚେର କାଢ଼ିଦେବ। ସେଥିପାଇଁ ଜଗତର ସତ୍ୟବାଦୀ ଲୋକ ବହୁତ କମ୍, ଭିତରେ ସେ କଥା କହିକି ସେ ପଳେଇଗଲେ ଆଉ, ଭିତରେ ସେ କଥା କହିକି ପଳେଇଗଲେ। କିନ୍ତୁ ମହାଜନ, ସେ ମହାଜନ ନା କିଏ, ପିତାମହ ଭୀଷ୍ମ, ସେ ମହାଜନ ସେ ଗୁରୁ ଗୁଡ଼ ରହସ୍ୟଟା ଜାଣନ୍ତି। ସେ କହୁଛନ୍ତି ଯେ ବିଦୁରଙ୍କର ଭାବନାଟା କ'ଣ ରହୁଛି, ଇଏ ଇଣ୍ଡାଇରେକ୍ଟଲି ସପୋର୍ଟ କରୁଛନ୍ତି କିଏ, ଭୀଷ୍ମଦେବ କାହିଁ ସପୋର୍ଟ କରୁଛନ୍ତି ନା, ତାଙ୍କ ପିତାଙ୍କୁ ଯେହେତୁ ପ୍ରତିଶ୍ରୁତି ଦେଉଛନ୍ତି ସେ ସେଟାକୁ ସପୋର୍ଟ କରୁଛନ୍ତି। କିନ୍ତୁ ମହାଜନ ନା, ସେ ପିତାମହ ଭୀଷ୍ମ ସେ ଜାଣିଛନ୍ତି ମୁଁ ଯଦି ସପୋର୍ଟ ନ କରିବି ତାହେଲେ ଏ ପାଣ୍ଡବମାନଙ୍କୁ ଆହୁରି ପ୍ରୋବ୍ଲେମରେ ପକେଇବେ, ମୁଁ ଯଦି ଖୋଲମ ଖୋଲା ସପୋର୍ଟ କରିବି ପାଣ୍ଡବ ମୋର ନିଜର ବୋଲି ଏ ପାଣ୍ଡବମାନଙ୍କୁ ଆହୁରି ପ୍ରୋବ୍ଲେମରେ ପକେଇବ। ମହାଜନଙ୍କର ଭିତର କଥା, ବିଦୁର ବି ମହାନ ଭକ୍ତ ନା, ବିଦୁର ଚିନ୍ତା କଲେ ନାହିଁ ଇଏ କହିବାର ମୁଁ ରହିବିନି, ଆଉ ବିଦୁର ଗଲାବେଳେ ସେ କହିଲେ ବିଦୁର ନୀତି ମହାଭାରତରେ ସେଟା ପଢ଼ୁଥିଲେ ସବୁ ପୁରା ବିଦୁର ନୀତିରେ ସେ ଲେଖାହେଇଛି, କହିକି କହିଲେ ଭାଇ ଗଛରେ ଜଙ୍ଗଲ ଭିତରେ ଯେତେ ବଙ୍କା ଗଛ ସେ ରହିବେ, ଯେତେ ସିଧା ଗଛ ସେ କାଟିବେ, ଆଗେ ଯେ ଆଗେ କାଠୁରିଆ ଯିବ ସେ କାହାକୁ କାଟିବ, ସିଧା ଗଛ କାହୁ, ଜାଳ କରିବାକୁ ସୁବିଧା, କାଠ କରିବାକୁ ସୁବିଧା, ଚିରିବାକୁ ସୁବିଧା, ବଙ୍କା ଗଛକୁ କିଏ ହାତ ମାରିବ? କହିଲେ ସଂସାରଟା ସେ ଯେ ସିଧା ସିଧା କଥା କେତେ କାଟି ଦିଆ ହବ ସଂସାର, ଇଏ କ'ଣ କଥା କହିଲେଣି? ଆଜି ବଙ୍କେଇ କରିବ, ପଲିଟିକ୍ସ କରିବ, ହଁ ତାକୁ ଲୋକ ଭଲ ପାଇବେ, କିନ୍ତୁ ସେଥିରେ କିଛି ତୁମ ଲାଭ ହବନି। କାପଟ୍ୟତା ଜୀବନର ସବୁଠୁ ବଡ଼ ପ୍ରତିବନ୍ଧକ, ଯେଉଁମାନଙ୍କ ହୃଦୟରେ କପଟତା ରହିଛି ତାଙ୍କ ମୁଖକୁ ବି ଭଗବାନ ଦେଖନ୍ତି। ଆଉ ଯେଉଁମାନେ ସରଳ ସେମାନେ କେବେ ନା କେବେ ତାଙ୍କ ଜୀବନରେ ଭଗବାନଙ୍କୁ ସାକ୍ଷାତକାର ହବ, କେବେ ନା କେବେ ସାକ୍ଷାତକାର ହବ। ସରଳତା ଅଲଗା, ଦୁର୍ବଳତା ଅଲଗା, କପଟତା ଅଲଗା। ଦୁର୍ବଳତା ହେଲେ କିଛି କ୍ଷତି ନାହିଁ, କିନ୍ତୁ କପଟତା ବହୁତ କ୍ଷତି। ଆଉ ଏସବୁ କପଟ ଗୁଡ଼ାକ ସେ ତୁମେ ଯେଉଁଠି ରହୁଛ, ବା ଠିକ ଅଛି, ତୁମେ ଯେଉଁଠି ରହୁଛ ଟିକେ ଶାନ୍ତିରେ ରହି ଭଜନ କର, ପରିବେଶରେ କାହିଁ ଚିନ୍ତା କରୁଛ, ରହିପାରିବି? ଏତେ ଏମାନଙ୍କର ଅନ୍ତର ଦୂଷିତ, ମାନେ ସବୁ କର୍ମାଧିକାରୀ ବା, ଏମାନେ କ'ଣ ଉପରକୁ ଉପର ଲେଭେଲକୁ ଯିବେ, ଦେଇପାରିବେ? ସେଥିପାଇଁ ତାଙ୍କ ବର୍ଣ୍ଣାଶ୍ରମ ସିଷ୍ଟମ କରାହେଲା, ଗୁରୁଙ୍କ ଅଧୀନ ରହି କୃଷ୍ଣଙ୍କୁ କର୍ମ ଅର୍ପଣଟା କର। ଏ ନିଷ୍କାମ କର୍ମ କରିବା ଦ୍ୱାରା ତୁମେ ଯୁକ୍ତ ବୈରାଗ୍ୟ ସୃଷ୍ଟି ହେବ। ଦେଖ ସେ ଭକ୍ତିଙ୍କ ଠାରୁ ମହାଜନ ନା ବାରମ୍ବାର ଯୁକ୍ତ ବୈରାଗ୍ୟ ଲେଖୁଛନ୍ତି, ଯୁକ୍ତ ବୈରାଗୀ, ଯୁକ୍ତ ବୈରାଗୀ। କାରଣ ଅଧିକା ଭୋଗବାଦୀର ଭଜନ ଭଜନ ହବନି, ଶୁଷ୍କ ବୈରାଗୀର ଭଜନ ଭକ୍ତି ହବନି, ସେଟା ହବନି। ଶୁଷ୍କ ବୈରାଗୀ ମାନେ ଏ ଯୁଗ ସିଦ୍ଧି, ଜ୍ଞାନ ସିଦ୍ଧି, ସେଗୁଡ଼ାକ ପାଇଁ ତାଙ୍କୁ ଜଗତର ସମ୍ମାନ ଦରକାର, ତାଙ୍କୁ ଏଇଟା ଫେଭରେବୁଲ ଭଳିଆ ତାଙ୍କୁ ଲାଗେ। ଆମର ସେଟା ନାହିଁ, ଆମର ତ ସବୁ ସେବା ଜିନିଷଟା, ଆମର ସବୁ ଯାହା ଅଛି କୃଷ୍ଣଙ୍କ ପାଖରେ ଲଗେଇବାକୁ ପଡ଼ିବ, ସେଇଟା ହିଁ ସବୁଟା ତ୍ୟାଗ। ତୁମର ଶକ୍ତି ଅଛି, ସମୟ ଅଛି, ଧନ ଅଛି, ସବୁ ପ୍ରଭୁଙ୍କ ପାଖରେ ଲଗେଇବାକୁ ପଡ଼ିବ, ସେଇଟା ଛାଡ଼ିଦେବାର କ'ଣଟା ଅଛି? ଶହେ ପାଞ୍ଚଶହ ଟଙ୍କା ପଡ଼ିଛି ତୁମେ ଦେଖିଦେବ ଛାଡ଼ିଦେଇ ପଳେଇ ଆସିବ, ଶହେ ପାଞ୍ଚଶହ ଟଙ୍କା ପଡ଼ିଛି ପଡ଼ିଥାଉ, ମୁଁ କାହିଁକି ଇଏ କରିବି, ହାତ ମାରିବି? ଆଉ ଜଣେ ପାଞ୍ଚଶହ ଟଙ୍କା ତା ପଛରେ ମଦ ଆସିବ, ପାଞ୍ଚ ଟଙ୍କା ହେଲା ମଦ ପିଇଦେଲା, ତୁମେ ଯେଉଁ ବୈରାଗୀ ଦେଖିଲେ ସେ ବୈରାଗୀଟା କ'ଣ କାମରେ ଲାଗିଲା? ସେ ପାଞ୍ଚ ଟଙ୍କା ତାକୁ ଗଲା, ଅପବ୍ୟବହାର ହେଲା, ତୁମେ ସେ ପାଞ୍ଚ ଟଙ୍କା ଭଗବାନ ସେବା ଲବ ନା? ଆମର ବୈରାଗୀ ହେଲା ତୁମର ଯାହା ରହିଛ କୃଷ୍ଣ ସେବାର ଲଗା, ସେଟା ହଉ ତୁମର ବୈରାଗୀର ପ୍ରକୃତ ହଉଛି ପରୀକ୍ଷା। ଶୁଷ୍କ ବୈରାଗୀ ଯୁକ୍ତ ବୈରାଗୀ, ଯୁକ୍ତ ବୈରାଗୀ ଏହି ଜିନିଷ ବାରମ୍ବାର କରୁଛନ୍ତି। ଯୁକ୍ତ ବୈରାଗୀ ଅବସ୍ଥାକୁ ଜଣେ ଆସିଲେ ଯୁକ୍ତ ହେବାଟା ଭଗବାନ ସହିତ ସହଜ, କାହିଁକି ତାର କାରଣ କ'ଣ? ଯୁକ୍ତ ବୈରାଗୀ ସ୍ଥିତିକି ଆସିଲେ ଇନ୍ଦ୍ରିୟ ମାନେ ଆଉ ଉଦ୍ବେଳିତ କରିବେ ନାହିଁ, କାମ ହୃଦୟରେ କାମନା ଗୁଡ଼ିକ ବେଶୀ ବଢ଼ିବ ନାହିଁ, ଲୋଭ ଚିନ୍ତା ମୋହ ଏଗୁଡ଼ା ସବୁ ଯୁକ୍ତ ବୈରାଗୀରେ କାହିଁକି ଆସିବ? ଏଇଟା ବିଜ୍ଞାନ ଗୁଡ଼ାକ ନା ଅଯୁକ୍ତସ୍ୟ ନାସ୍ତି ନାସ୍ତି ବୁଦ୍ଧିର ଯୁକ୍ତସ୍ୟ ନଚ ଯୁକ୍ତସ୍ୟ ଭାବନା ନଚ ଭାବରେ ସନ୍ଧି ଅସନ୍ତସ୍ୟ ଗୁପ୍ତ ସୁଖ ଅଶାନ୍ତ ବ୍ୟକ୍ତିରେ କେଉଁଠି ତୃଷ୍ଣାକୁଳ ବ୍ୟକ୍ତି ଏଗୁଡ଼ାକ ହୃଦୟରେ ସବୁବେଳେ କାମନା ବାସନା ଭରି ହେଇକି ରହିଲେ କି ଭୋଜନ କରିବା ଯାହାର ଅନ୍ତର ସବୁବେଳେ ଗୋଟେ ତୃଷ୍ଣା ତାର ଦୁଃଖ କେବେ ନିବୃତ୍ତି ହବନି ତୃଷ୍ଣା ରହିଲା ସେ ଶରଣାଙ୍କ ତାର ବଢ଼ୁନି ଆଉ ସବୁବେଳେ କୃଷ୍ଣ ଇଚ୍ଛାଟାକୁ କରୁନି କି କୃଷ୍ଣ ନିଜ ଇଚ୍ଛାଟାକୁ ଛାଡ଼ିପାରୁନି ଦୁଇଟା ଅଡ଼ୁଆ ନା କୃଷ୍ଣ ଇଚ୍ଛାକୁ ବୁଝିପାରୁନି କି ନିଜ ଇଚ୍ଛାକୁ ଛାଡ଼ିପାରୁ ଗଲା ତାର ଭଲ ହରିଣ ହବ ଏଇଟା ଅନ୍ୟ ମୁଖରେ କହିଲେ ନାସ୍ତି ବୁଦ୍ଧି ବ୍ୟତିରେକ ମୁଖରେ କହିଲେ କେଉଁଟା କାଲି ଶୁଣୁଥିଲେ ସେ ଶ୍ଳୋକ ଇନ୍ଦ୍ରାଣୀ ଚରୁତାଂ ଯଦ ମନ ଅନୁଭୂତି ଦିଅନ୍ତି ତଦସ୍ୟ ହରତି ପ୍ରଜ୍ଞା ବାୟୁ ନା ବହିବା ବସି ଅନ୍ୟ ମୁଖରେ କହି ବ୍ୟତିରେକ ମୁଖରେ କହିଲେ ଯିଏ ଯୁକ୍ତ ହବନି ଯୁକ୍ତ ବୈରାଗୀ ଯିଏ ଯୁକ୍ତ ହେଇପାରିବନି ଭଗବାନ ସହିତ ନୌକାକୁ ପବନ ଯେମିତି ଜଳ ଭିତରେ ଠେଲିକି ନେଇ ପଳାଏ ଇନ୍ଦ୍ରମାନେ ସେଭଳି ମନକୁ ଟାଣିକି ନେଇ ପଳେ କିଛି କରିପାରିବେ ଆଚ୍ଛା ଅନ୍ୟ ବ୍ୟକ୍ତିର ମୁଖରେ କହିକି ପରବର୍ତ୍ତୀ ଶ୍ଳୋକ ପୁଣି କଲେ ମତ ନିବେଶିତ ନା ପରବର୍ତ୍ତୀ ଶ୍ଳୋକ ତା ଲିଙ୍କ କଣ ଦଉଛନ୍ତି ତସ୍ମାଦ ମତ ନିଷ୍ଠ ମନସ ପ୍ରତିଷ୍ଠିତ ଆତ୍ମନିଷ୍ଠ ଭବତି କନ୍କ୍ଲୁଜନ ଦେଲେ ଯେତିକି କହିଲେ ଏ ଶ୍ଳୋକର ପ୍ରଥମ ସିଦ୍ଧାନ୍ତ ଦଉଛନ୍ତି ମତନିଷ୍ଠ ମନସ ଯାହାର ମନ ମୋ ଉପରେ ନିଷ୍ଠା ରହେ ସେ ଆତ୍ମନିଷ୍ଠ ହୋଇପାରିବ ଯାହାର ମନଟା ମୋ ପାଖରେ ସ୍ଥିର ରହେ କାରଣ ପୂର୍ବରୁ ଆମେ ଶୁଣିକି ଆଇଲେଣି ନା ସ୍ଥିତ ପ୍ରଜ୍ଞା ପାଖରୁ କ'ଣ କୁହାଯାଉଛି ଯେ ଭକ୍ତ ଯୁଗରେ ହିଁ କେବଳ ସବୁ ହବ ଭକ୍ତି ଯୁଗରେ ହିଁ ସବୁ ହବ ବର୍ତ୍ତମାନ କନ୍କ୍ଲୁଜନଟା ଦେଲେ ତସ୍ମାତ୍ ଆରମ୍ଭ ଏସବୁ ନା ତସ୍ମା ଦ୍ୱାରା ସବୁ ଶ୍ଳୋକ ଅନ୍ୱୟ ରହିବ ତସ୍ମାତ୍ ଅର୍ଥ କ'ଣ ତେଣୁ ମାନେ ଯେଣୁ କୁହାହେଲା ପରେ ତାପରେ କୁହାହେବ ତେଣୁ ଯେହେତୁ ଏଇଟା କୁହାଗଲା ସ୍ଥିତ ପ୍ରଜ୍ଞାନ କ'ଣ କ'ଣ ଲକ୍ଷଣ ଭକ୍ତି ଯୋଗ ତେଣୁ ଏଇଟା କନ୍କ୍ଲୁଜନ ତସ୍ମାଦ୍ୟ ମହାବାହୁ ନିଗୃହୀତାନି ସର୍ବସ ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥେଭ୍ୟୋ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ତେଣୁ ହେ ମହାବାହୁ ଯାହାର ଇନ୍ଦ୍ରିୟ ଗୁଡ଼ିକ ଇନ୍ଦ୍ରିୟଭୋଗ୍ୟ ବିଷୟବସ୍ତୁରୁ ଦୂରେଇ ରହିଛି ସେ ନିଶ୍ଚିତ ଭାବରେ ସ୍ଥିତ ପ୍ରଜ୍ଞା ଅଟେ ବୋଲି ବୁଝିବାକୁ ହେବ ଅର୍ଥାତ୍ ତାର ବୁଦ୍ଧି ସ୍ଥିର ହୋଇଛି ବୋଲି ଜାଣିବାକୁ ହେବ କେଉଁଠି ଏସବୁ ଲାଗିବ ସ୍ଥିତ ପ୍ରଜ୍ଞା କା ଭାଷ ଯୋଉ ପ୍ରଥମେ କହିଲେ ପ୍ରଜାହାନ୍ତି ଯଦା କାମନ ସର୍ବାନ ପାର୍ଥ ମନୋଗତାନ ସେଇ ଶ୍ଳୋକଟି ବି କହିଲେ ତାକୁ ବ୍ୟାଖ୍ୟା କରିକି ଆଣିଲେ ଭକ୍ତି ବିନା କେବେ ହେଇପାରିବନି ତାପରେ ଯୋଉ କା ଭାଷ ସମାଧି ସ୍ଥିତ ଦେଖିମ ପ୍ରଭାସ ବ୍ରଜେତେ କିମ୍ ସବୁର କନ୍କ୍ଲୁଜନ ଏଇଟା ପଡ଼ୁଛି ଇନ୍ଦ୍ରିୟ ମାନଙ୍କୁ ଯେ ନିଗ୍ରହ ନ କରିପାରିବ ଦୂରେଇ ନପାରିବ ସେ ସ୍ଥିତ ପ୍ରଜ୍ଞ କେବେ ହେଇପାରିବ ନାହିଁ ଯିଏ ଦୂରେଇ ପାରିଲା ବିଷୟଭୋଗ ଠାରୁ ଇନ୍ଦ୍ରିୟ ମାନଙ୍କୁ ଦୂରେଇ ଦେବ ବିଷୟ ଅଛି ଇନ୍ଦ୍ରକୁ ସେ ଦୂରେଇକି ନେଇ ଆସେ ବିଷୟ ଇନ୍ଦ୍ରିୟ ଆଡ଼କୁ ଆସୁନି ସେଟା ଭୁଲ ଜିନିଷ ବିଷୟଟା ଇନ୍ଦ୍ରିୟ ଆଡ଼କୁ ଆସୁନି ଇନ୍ଦ୍ରିୟ ଯାଉଛି ବିଷୟ ଆଡ଼କୁ ତୁମେ ଦୂରେଇକି ଆଣିବ ସେଥିରେ କିଛି ଦୋଷ ନାହିଁ ନା ନା ନାରୀର ଦୋଷ ନା ଧନର ଦୋଷ ନା ଭୋଜନର ଦୋଷ କିଛି ନାହିଁ ଆମ ଇନ୍ଦ୍ରିୟ ଚାଲିବ ସେଠି ନିଗ୍ରହୀ ସେଥିପାଇଁ ଶବ୍ଦ ଲାଗିଲା ଦେଖ କ'ଣ ତସ୍ମାତ୍ ଅସ୍ୟ ମହାବାହୁ ମହାବାହୁ ସମ୍ବୋଧନ କଲେ ଶତ୍ରୁକୁ ଯେମିତି ତୁମେ ଜୟ କରୁଛ ଆକୁ ସେମିତି ଜୟ କର ବଳଦେବୀ ଦର୍ଶନ ଲେଖିବେ ପ୍ରଭୁବାଦ କ'ଣ କହୁଛନ୍ତି ଦେଖ ଏକ ବଳିଷ୍ଠ ଶତ୍ରୁ ଦ୍ୱାରା ସାଙ୍ଗସାଙ୍ଗେ ଲେଖିଲେ ବଳଦେବୀ ଦର୍ଶନ ଏକ ବଳିଷ୍ଠ ଶକ୍ତି ଦ୍ୱାରା ଯେପରି ଶତ୍ରୁମାନେ ନିପାତ ହୁଅନ୍ତି ବା ଶତ୍ରୁ ଅଶ୍ୟ ସ୍ୱୀକାର କରି ରହେ ଠିକ୍ ସେହିପରି ଦୁର୍ଦ୍ଦାନ୍ତ ଇନ୍ଦ୍ରିୟ ଗୁଡ଼ିକୁ କେବଳ କୃଷ୍ଣ ସେବାରେ ନିଯୁକ୍ତ ହେଲେ ବଶୀଭୂତ ହୁଅନ୍ତି ଅନ୍ୟ କୌଣସି ପ୍ରକାର ଏକ ପ୍ରଚେଷ୍ଟାରେ ଏମାନେ ବଶୀଭୂତ ହୋଇପାରିବେ ନାହିଁ କାଟିଦେଲେ କନ୍କ୍ଲୁଜନ୍ ଆଉ ସିଧା ସିଧା ଦେଇଦେବେ ସେ ଆଚାର୍ଯ୍ୟ ନା ତୁମେ ତ ଭଗବାନଙ୍କ ସେବାପତ୍ର କରିକି ତୁମେ ସେଲ୍ଫ କଣ୍ଟ୍ରୋଲ ହେଇପାରୁନ ଆଉ ତୁମ ଆଶା ଅଛି ବିଷୟ ଭୋଗିକି ବୋକାଉଡ଼ା ଯଦି ପ୍ରଭୁଙ୍କ ସେବା 24 ଘଣ୍ଟା କଲା ପରେ ତୁମେ ଭାବୁଛ ମୋର ଇନ୍ଦ୍ର ସଂଯମ ହେଉନି ମୁଁ ବିବାହରେ ଇନ୍ଦ୍ର ସଂଯୋଗ କିନ୍ତି ଏଇ ବ୍ରହ୍ମଚାରୀ ସବୁ ଭାବନ୍ତି ନା ମୁଁ ବିବାହ ହେଇଗଲେ ମୋର ଇନ୍ଦ୍ର ବିବାହ ଇନ୍ଦ୍ର ସଂଯୋଗ ହଉ ସ୍ତ୍ରୀ ନହେଲେ ସ୍ତ୍ରୀ ପ୍ରଡକ୍ଟର ରହିପାରିବ ବାପା ପ୍ରଭୁ ତାଙ୍କ କଥା ଗୋଟା ତୁମେ କ'ଣଟା କହିବ କେତେ ସଂଯମିତ ହେଇପାରିବ ସେ ନାରୀ ଆସକ୍ତି ରହିବ ନା ନାରୀ ଆସକ୍ତି କଟିଗଲେ ନାରୀର ଯେଉଁ ପ୍ରଡକ୍ଟ ଥିବ ସନ୍ତାନ ସ୍ତ୍ରୀ ପୁତ୍ର କନ୍ୟା ସେ ଆହୁରି ଦୁଃଖ ବଳିଥିବ ତୁମକୁ ସବୁବେଳେ ପଡ଼ିବ ଯେଉଁ ଜନ୍ମ ହେଲେ ବ୍ରହ୍ମଚାରୀ ଗୋଟେ ହବାକୁ ପଡ଼ିବ ବିଷୟଭୋଗରୁ ଦୂରେଇବାକୁ ପଡ଼ିବ ଯେଉଁ ଜନ୍ମରେ ଏ ଜନ୍ମରେ ଷ୍ଟାର୍ଟ କର କି କେଉଁ ଜନ୍ମରେ ହୁଅ ବିଷୟଭୋଗରୁ ଇନ୍ଦ୍ରଗୁଡ଼ିକ ତସ୍ମାତ୍ ଅସ୍ୟ ମହାବାହୁ ନିଗୃହୀତାନି ସର୍ବସ୍ୟ କ'ଣ କରେ ତାପରେ ইন্দ্রাণী ইন্দ্র ইন্দ্রার্থে তস্য প্রজ্ঞা প্রতিষ্ঠিত তস্য প্রজ্ঞা প্রতিষ্ঠিত পড়ুথিলে সব ইন্দ্রকু বিষয়ঠারু দূরেয়াকু পড়িব বিষয় আসুনে ইন্দ্র আড়ু ইন্দ্র মাড়ি বসিছি অনাদিকাল সম্পর্কটা রয়েছে তুমি যে জন্ম হলে তুমি গোটে সাধু হওয়া পড়ব সাধু অর্থ ব্রহ্মচারী অর্থ তুমি বিষয় ভোগর দূরেকি রহবা পড়ব ব্রহ্মচারী অর্থ আহ্বান নয় ব্রহ্ম আচরতি বেদ আচরতি ভগবত অনুশীলন করে সেদিন গৃহস্থ ব্রহ্মচারী নুহতি সে উপক্রমণ ব্রহ্মচারী তুমি বিষয় ভোগর দূরেয়া পড়ব না তো মন সংযোগ স্থিত প্রজ্ঞ হয়ে পারবে নিযুক্ত করে হয়ে পারবে না ভজনটা কন্ডা করি সে যে জাণিনি তত্ত্ব তাকে পড়াইব আমাকে তত্ত্ব পড়াই পারবেনি আমি শুনে শুনে দেখুছ শাস্ত্র কে দেছি গুরুঙ্ দোষ শুনেছু সেটা আমাকে আপ বুঝে পারবেনি তুমি যেমন রয়েছে আজ্ঞা ভজন হব হ্যাঁ যেমন আস ভজন কর কি কি তুমি তো কপত কপতি ভাড়া রোচ তুমি কি ভজন করবে কি আট পড়ুছ গোটে অধ্যায় খালি কপত কপতি কথা ঘুরে ফুরে সে পরপটর কিছু তাৎপর্যের আপনার যে টিকার আচার্য মানে কিছু লেখিলেন লাস্ট কথা প্রতিপদ লেখিলে সেটা সুখদেব গোস্বামী পুরো ব্যাখ্যা করি করে নেছেন কারণ জীবর এই স্বর ধারণা স্বরটা গোটে ধারণ করি এটা তার ফরেন জিনিস কোণ গোটে বাহ্য জিনিসটা সে স্বর কাই ধরুছি এ বিষয় আসক্তি যোগ নারীর গোটে পুরুষ প্রতি আসক্তি রয়েছে বা নারীর পুরুষ প্রতি বা পুরুষর প্রডক্ট প্রতি পুরুষর যে তার পুটা হোক স্ত্রী কোণ ভাবুছি মো স্বামীকর পুয় পুয় কোণ ভাবুছি এ স্বামী কোণ ভাবুছি রহলা আপা ইয়ে কোণ ছুটিয়া কাম পুয় যে আকর্ষণটা রয়েছে কোণ পুয় রহলা মঝে আরে ঘৃণা করাইনি সংসার কু আসক্তির মুক্ত রুহ হ্যাঁ কৃষ্ণঙ্কর মো স্বামীকর পুয় বলে হবনি কি সে তোমার স্ত্রীর পুয় বলে হবনি প্রডক্ট ডাইরেক্ট তোমার লাগুনি হাত মারবেনি করেন্টে ডাইরেক্ট হাত মারবে না মরিব টেস্টর দ্বারা মর বিষয়কু ডাইরেক্ট ভোগিবা চেষ্টা করেনি কলা মানে তুমি আসক্তির পড়ি বহু জন্মর এটা অনাদিকাল সম্পর্ক রয়েছে এতে কোণ কঠোর কথা এগুলো সব সমাজের বিপ্লবকারী কথা এগুলো যদি কুহযোগ বিপ্লব হয়ে যাব আজকাল লোক শুনে বিপ্লব করেদেবে কোণ ধন নাই সম্পদ নাই কিছু নাই খাওয়া পিওয়া নাই সে বাবা ঝিও এই সংসারটা বাবা ঝিয়ে যাব ইয়া হয়ে যাবে বাবাজি নব কোর্টের বাবাজি হব তুমি সহাই বাবাজি নব স্বামী স্ত্রী মন্ডল লাগে কোর্টের বাবাজি হব সে যে বোলার সে যে উকিল আছে মানে সব কুয়ে সে গোটে কোথায় সে ডিভোর্স স্বামী স্ত্রী রোথান কোর্টের কে আজ্ঞা কাঁদু থাকে দস্তখত মারু থাকে মানে কাঁদুছি সে দস্তখত মারুছি আমি তো বুঝাও কোর্ট কেবে কবে তুমি ডিভোর্স কর বলে গোটে জীবনটা নষ্ট হয়ে যাবে না কমসে কম তো স্বভাব ছাড়ু না ইয়ে তো স্বভাব ছাড়ুনি সে তো স্বভাব ছাড়ুনি আজ তো বুঝাইলে কোণ উকিল কে না তুমি রুহ কাঁদু থাকবে আখিরু দস্তখত মারুবে তো ছাড়লি বলে তারপরে কোণ আসক্তি কোর্ট পেপর ছাড়িদেলে বর্তমানে বাবাজি হল কোর্ট বাবাজি করাইলা বাবাজি হয়ে না কোণ সেগুড়া বাবা কথা কলে আমি মূর্তি শুনবু না গুরুদেব কথা আমি সব শুনেছু প্রভুপাদ তো দেখিছু প্রভুপাদ সব ননসেন্স ইডিয়েট কই কাটছেন ফার্স্ট ক্লাস ননসেন্স ফার্স্ট ক্লাস ইডিয়েট কই কাটছেন প্রভুপাদ পুরো ডাইরেক্ট কোছেন আর তুমি জন ঘুরে ফিরে পচারছে সে পরিবার জিনিস ভিতরে প্রভুপাদ স্টপ সেক্স লাইফ বন্ধ কর এটা দরকার নো নিড এতে ডিসকশন আবশ্যক না প্রভুপাদ কোছেন দ্যাট ইজ নো নেসেসারি ফর সেক্স লাইফ কোণ দরকার আছে জীবন আমি অনকন্ট্রোল বলে আমার গোটে প্রসেস দেওয়া হল এটা কোণ সরকার কেবে মদুয়া মদ দোকান খোলা তার আগ্রহ নাই কিন্তু মদুয়া কোণ করে মদ মদ নদ সে পাগল হয়ে পুরো মাটাপিটা করে সাধারণ নাগরিক মারি মারি দেব সে তা মদ দোকান খোলা হচ্ছে মদ দোকান খোলিক সরকার কৌনি যে মদুয়া সংখ্যা বড় বলে হে মদুয়া পাই খোলুছে সেভাবে মানুষকে ভগবান চাউ না যে বিষয় ভিতরে পড়ু সে তার নিজে তার পশুছে তা কোনটা করা আপনার গরম দোষে আপনি ডুবিলু গোরাপ না ভজিয়া মই সে কে বিষয় বিষম বিশ্ব সতত খাইলু গৌর কীর্তন রসে ন সবুলে তার ইচ্ছা সে বিষয় ভিতরে বসিকি রয়ে সে কম করে তার জীবর জীব হচ্ছে আত্মা যেত জানা জানা যেত চেতনা আসিগাল জাঁদেলা সে কেবে ঢিলা সে চেষ্টা করা দরকার লাগিলু কি যে বাটে এটি লেখিবে বলদেব দেব সিধা সিধা স্ট্রেট লেখিদেবে এ প্রবাদ দেব না সিধা লেখিলে এ দুর্দান্ত ইন্দ্রিয় নিপাত এক বলিষ্ঠ শক্তি দ্বারা যেপরি শত্রু মানে নিপাত হুম বা শত্রুর বশ্যতা স্বীকার করে রুহে ঠিক সেপরি দুর্দান্ত ইন্দ্রিয় গুড়ি কেবল কৃষ্ণ সেবার নিযুক্ত হলে বশীভূত হুম ଅନ୍ୟ କୌଣସି ପ୍ରକାର ମାନବିକ ପ୍ରଚେଷ୍ଟାରେ ଏମାନେ ବଶୀଭୂତ ହୋଇପାରିବେ ନାହିଁ। ମାନବିକ ପ୍ରଚେଷ୍ଟା କିଛି ହେଇପାରିବନି, ସଂସାର ଗୁଡ଼ାକ କେବେ ହୋଇପାରିବେ। କେବଳ ଭଗବାନ ସେବାରେ ତୁମେ ଲଗେଇବ, କୀର୍ତ୍ତନ ଜପ ସେବା ଲାଗି ଲାଗି ତୁମେ ରହିବ। ସର୍ବ ଇନ୍ଦ୍ରିୟ ପୂର୍ବ ଶ୍ଳୋକରେ କହିଥିଲେ ସମସ୍ତ ଇନ୍ଦ୍ରିୟ, ତୁମେ ଏମିତି ଠକାମି ଧନ୍ଦା କଲେ ହବନି, ମୁଁ ପାରିବିନି, ମୁଁ ଏଇଟା କରିପାରିବିନି, ସେଇଟା କିଛି ନାହିଁ, ସବୁ କର ନେବ ପଳା, ଭଜନ ଭଜନ କିଛି କରିପାରିବୁ, ସବୁ କରିବୁ କରିବୁନି କରିପାରିବୁନି କ'ଣ ନନ୍ଦ ତୋର ବିଷଭୋଗ ବାସନା ଆସିବ ଠକିଯିବୁ ରେ ବାପା, କରିପାରିବନି ଗୋଟେ କିଛି ମଣିଷ, ତାର କିଛି କେଉଁଟା କରିପାରିବନି ମଣିଷ ମୋତେ କହିଲ, କ'ଣଟା କରିହବ ମୋତେ କୁହ, ଭଗବାନଙ୍କ ସେବାରେ କେଉଁଟା କରିହବନି, ସବୁ କରିହବ। ରୋଷେଇ କରିପାରିବନି କ'ଣ, ପରିବା ମଣିଆ କରିପାରିବେନି, ବାସନ ମାଜି କରିବେନି, କରିପାରିବନି କ'ଣ, ସବୁ କରିହବ। ଆମେ କରିବା ପାଇଁ ଚାହୁଁନ, ତୁମେ କରିବା ପାଇଁ ଚାହିଁବନି, ତୁମ ବିଷୟ ଇନ୍ଦ୍ର ଗୁଡ଼ା ଖାଇବ, ଇନ୍ଦ୍ର ଗୁଡ଼ା ଛାଡ଼ିବ, ସେ ଲେଖିଲେ ସେ କଥା। ମାନବିକ ପ୍ରଚେଷ୍ଟାରେ ଏମାନେ ବଶୀଭୂତ ହୋଇପାରିବେ ନାହିଁ। ଯେ ଏକଥା ଭଲ ରକମ ବୁଝିପାରେ ସେ କେବଳ କୃଷ୍ଣ ଭାବନା ବିଧିରେ ବ୍ୟକ୍ତିର, ଯେ କଥା ଭଲ ରକମ ବୁଝିପାରେ ଯେ କେବଳ କୃଷ୍ଣ ଚେତନା ବିଧିରେ ବ୍ୟକ୍ତିର ବୁଦ୍ଧି ସ୍ଥିର ହେବ ଏବଂ ଏକ ଉପଯୁକ୍ତ ଗୁରୁଙ୍କ ଅଧୀନରେ ଏକ କୌଶଳ ଶିକ୍ଷା କରାଯାଇପାରିବ ସେ ସାଧକ ଅଟେ, ଅର୍ଥାତ୍ ମୁକ୍ତି ଲାଭ ନିମିତ୍ତ ସେ ଏକ ଉପଯୁକ୍ତ ବ୍ୟକ୍ତି ଅଟେ। ତୁମେ ତା ଟ୍ରିକ୍ଟା ଶିଖିବା ପର୍ଯ୍ୟନ୍ତ ପଢ଼ିଦେଇ କ'ଣଟା କରିଛୁ କି, ପଢ଼ିଦେଲି ତୁମେ, ପଢ଼ିଦେଲ ତୁମେ ହେଇଗଲା, ତୁମେ ଗୋଟେ ପଢ଼ିଦେଇ ଥିରୋଟିକାଲ ଜିନିଷଟା ନଲେଜ୍ ଗୋଟେ ଶ୍ଳୋକ ଗୁଡ଼ା ଗାଇଦେବ, ତୁମେ ଭୋଜନ ପକେଇଲା ଗୋଟେ ଗଲା ବାପା, ତ ଜ୍ଞାନ କୁଆଡ଼େ ଗଲାକିରି ଯୁକ୍ତହାର, ଏଣେ ଟ୍ରେନିଂ ଦେଇଦେବ, କ'ଣ ଟ୍ରେନିଂ ଦିଆହଉଛି, ଟ୍ରେନିଂ କ'ଣ କ'ଣ ସେଇଟା ଆରମ୍ଭ କରିବେ, ଯୋଉ ପୃଥିବୀ ଶିଷ୍ୟତା ଆରମ୍ଭ ହେବ, ବାଚ ବେଗ କ୍ରୋଧ ବେଗ ସବୁ ଆରମ୍ଭ କରିଦେବେ, ପଢ଼େଇଦେବେ, ପଢ଼େଇଦେବି ଟୀକା ଏମିତି କଲା, ଏଇଟା ଏମିତି କଲା, ଗୋଟେ ଡାଇଲଗ୍ ମାରିଦେବେ, ତାପରେ ଫିଷ୍ଟ ବାଚ ବେଗ ସରିଲା ବାପା। ସେଗୁଡ଼ା ଥିଓରିଟିକାଲ କଥାଗୁଡ଼ା କାହିଁକି କହୁଛ, ସେଗୁଡ଼ା କିଛି କାମ ଦେବନି, ତୁମକୁ ଇନ୍ଦ୍ର ନିଗ୍ରହ କରିବାକୁ ପଡ଼ିବ, ବାଚନିକ କଥାଗୁଡ଼ା କିଛି ମାନବିକ ପ୍ରଚେଷ୍ଟା କିଛି କାମ ଦେବନି, ଏଇଟା ବାଚନିକ କଥାଗୁଡ଼ା ବେଶୀ ଡାଇଲଗ୍ କିଛି ଆବଶ୍ୟକ ନାହିଁ, ସେବା ତୁମକୁ କରିବାକୁ ପଡ଼ିବ, ଭଗବାନଙ୍କ ସେବାରେ 24 ଘଣ୍ଟା ରୁହ ବଞ୍ଚିବ, ନହେଲେ ବିଷୟରେ ଭାସିଯିବ। ବିଷୟଗୁଡ଼ାର ଆଗରୁ ପ୍ରଭାବ ଏତେ ନଥିଲା, ବର୍ତ୍ତମାନ ତ ଭୋଜନର ଯେତେ ପ୍ରଭାବ ସବୁ ବଢ଼ିଯାଇଛି, ସେଟା କ'ଣ ବା ଗୋଟେ ଚାଟ କିଏ କେଉଁ ଚାଟ ଗୋଟେ କେଉଁ ମୋତେ କହିଲ ଦେଖିବା, ମୁଁ ଛୋଟ ପିଲାବେଳେ କ'ଣ ମୁଁ ଜାଣିନି, ଘୁଗୁନି ବାଲା ଆସନ୍ତି କଣ, ହଁ ମଙ୍ଗୁଳି ପ୍ରଭୁ ଘୁଗୁନି ଆସେ ନା, ହାଣ୍ଡରେ ସିଲଭର ହାଣ୍ଡରେ ତାର ଟଙ୍ଗେଇକି ଆସିବ ଘୁଗୁନି, ସେ କ'ଣ ରଖେ, ଗୋଟେ ତାଳ 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 ବରଟେ ତେନ୍ତୁଳି ପାଣି ରଖିଥିବ ନା, ସେ ରଖିଥିବ ଆଉ ଗୋଟେ କ'ଣ ସେଟା, ଏ ଯୋଉ ଜିରା ଗୁଣ୍ଡ ଲଙ୍କା ଗୁଣ୍ଡ ରଖିଥିବ, ତେନ୍ତୁଳି ପାଣି ପକେଇ ଦେଇଦେବ, ସେବେ ସେଟା ସେ ଏବେ ସେଗୁଡ଼ା ଏଇଟା ଯୋଉ ଚଣା ଫଣାରେ ସେତେବେଳେ ତେନ୍ତୁଳି ପାଣି ବି ନଥିଲା, ସେ ତାଙ୍କର ସେ ସବୁ ବନେଇକି ଆଣିଥିବେ, ବର୍ତ୍ତମାନ ଦେଖ ଜିଭକୁ ଜିଭକୁ ମଣିଷ ଜିଭକୁ ବାନ୍ଧିବା ପାଇଁ ଚାଟ ମସଲା ଗୋଟେ ବାହାରେ ତାକୁ ପକେଇଦେବ, ଚୋକଡ଼ ପକେଇଲେ ଯେମିତି ଗାଈ ସୁଡ଼ କିପି ଦେବ ତାଙ୍କୁ ପକେଇଦେବ ଦେଖିବ ଫିଲ୍ ଆଉ ଗୋଟେ କ'ଣ କି ମସଲା ଗୋଟେ ଆଣିଲେଣି, କ'ଣ କି ମସଲା କି କ'ଣ କହୁଛନ୍ତି ସେଟା କ'ଣ ବାବା ଦେଖିବ, ସବୁ କିଛି ନିଉରେ ପଶିବା ମୋ ମୁଣ୍ଡ ବାୟା ହେଇଯାଉଛି, ହଁ ଛୋଲେ ମସଲା ଏ ମସଲା ସେ ମସଲା, ଯା ବାବା ଖା ଖା ବାପା, ତୋର ତୁ ଭଜନ କରିବୁ ଭଜନ କରିବୁ, ସେ ତ ଏମିତି ବାହାର କରୁଛନ୍ତି ବୈଜ୍ଞାନିକ ମାନେ, ତମ ଭଜନ ଭଜନ ମାଳି ହାତରୁ ଛଡ଼େଇ ଦେବେ, ଆଉ ସେ ଏମିତି ବାହାର କଲେଣି ଟ୍ରିକ୍ ସବୁ ଖାନା ପିନା, ପିଜା ମେସିନ ଏ ମେସିନ ସେ ମେସିନ କେକ୍ ମେସିନ, ଏଗୁଡ଼ା କ'ଣ କିରି ଏଗୁଡ଼ା ସବୁ ବିଦେଶୀ ଜିନିଷ, ମୋତେ କେତେଟା ଜିନିଷ ଭଲ ଲାଗେନି, ମୁଁ ଛୁଆଟି ବେଳେ ମୋର ରାଗ ଆଉ ମୁଁ କ'ଣ କରିବି, ମୁଁ ଖାଲି ଗୋଟେ ଦେଖେ ଏ ବାର୍ଥଡେ କେକ୍ଟା କ'ଣ, ମ ଏଠି ତ ଆମର ଗୋଟେ କେବେ ନଥିଲା ବାର୍ଥଡେ କେକ୍ ଗୋଟେ କ'ଣ, ମୁଁ ପଚାରିଲି ଦୁଇ ଦିନ ମୋତେ କହିଲ କ'ଣ ଗୋଟେ କାହିଁ କେକ୍ ଗୁଡ଼ା କାଟୁଛନ୍ତି ମ, ସେଇଟା କ'ଣ ଏଇଟା କେକ୍ ତ ଆମ ଦେଶର ଜିନିଷ ନୁହେଁ ନା, ତାର ଏଇ ଯେଉଁ ଜନ୍ମଦିନ ଗୋଟେ କେକ୍ କାହିଁ କାଟୁଛନ୍ତି, ମୋତେ ସେଇଟା ବିଲକୁଲ ପସନ୍ଦ ଲାଗେନି, ମୋତେ ଭାରି, ତାପରେ ଖୋଜିଲି, ମୁଁ ଖୋଜିଲା ବେଳେ ସେ ଗୋଟେ ପିଲା କହିଲା ଆଜ୍ଞା ସେ ତାର ମୁଁ କହିଲି ତୁ ଖୋଜି ମୋତେ ପଠା ଶୀଘ୍ର, ମୁଁ ଜାଣିବା ପାଇଁ ଚାହୁଁଛି ଏଇଟା ସବୁ ମାଡ଼ିଗଲାଣି କ'ଣ ବାର୍ଥଡେ କେକ୍, ବାର୍ଥଡେ କେକ୍ ଗାଁ ଗୁଡ଼ା ଗୁଡ଼ାକ ସବୁ ଲାଗିଲା, ସେ ଦେଖିଲା ବେଳକୁ ସେ ଗୋଟେ କେଉଁ ଫ୍ରାନ୍ସ ନା ଗୋଟେ କ'ଣ ସେ କହିଲା, ସେଥିରେ ଗୋଟେ କିଏ ଗୋଟେ କରିଥିଲା ସେଇଟା ଗୋଟେ ବର୍ତ୍ତମାନ ମାଡ଼ିଗଲା, ସେଇଟା କେଉଁ ବିଦେଶରେ ସେ ଜିନିଷ, କିରେ ଆମର ଜନ୍ମଦିନରେ ନୂଆ ପ୍ୟାଣ୍ଟ ପିନ୍ଧି ଯାଇ ବାପୁକୁ ବାପୁକୁ ପ୍ରଣାମ କର, ମାଆକୁ ପ୍ରଣାମ କର, ଠାକୁର ପ୍ରଣାମ କର, କ'ଣ କିରେ ତୋର ଆଜି ନୂଆ ଜନ୍ମଦିନ କିରେ, ହଁ ଜନ୍ମଦିନ ଆଜି ଜନ୍ମଦିନ, ହଁ ଜନ୍ମଦିନ ଆଜି ଆଉ ସେଥିରେ କ'ଣ ହବ, ସେ ଯେଉଁ କ'ଣ ପୁରୀ ଆଳୁଦମ ସେ ସିମେଇ ଇଏ କରିକି ଘରେ ବାଣ୍ଟିବେ, ତା ମୋ ପୁଅ ଜନ୍ମଦିନ, ଇଏ ଗରିବ ଲୋକ ବର୍ତ୍ତମାନ ଦେଖିବ ସେ କେକ୍ ରାସ୍ତା କଡ଼ରେ ଏଠି ବିବାହ କେକ୍ ମିଳେ, କ'ଣ ନା କ'ଣ ଜନ୍ମଦିନ କେକ୍ ମିଳେ ଏଠି ଅର୍ଡର ଦିଆଯାଏ ସବୁଆଡ଼େ ହେଇ ସବୁଆଡ଼େ ଘରେ ଖାଇବା ମାନେ କେକ୍ କରି କ'ଣ କ୍ୟାଣ୍ଡେଲ ଫୁଙ୍କି ପକଉଛି, ସେ କ୍ୟାଣ୍ଡେଲ ଫୁଙ୍କିବାରେ ପୁଣି ତାଙ୍କୁ ଦେଖୁଥିବି ତୁ ପଠା ସବୁ ମୁଁ ଦେଖେ ସେଗୁଡ଼ା କ'ଣ ଏଟା ବୈଦିକ ଜିନିଷ କି ନାହିଁ, ଏଇଟା ବେକାର ଜିନିଷ ସବୁ, କେକ୍ ଫେକ୍ ଏଗୁଡ଼ା କ'ଣ, ଏଇଟା କ'ଣ କେକ୍ କଟା ହେବ କ'ଣ, ଏଇଟା ପ୍ରଭୁଙ୍କ ଦିନ ଦିନ ଜନ୍ମଦିନ ତୁମର, ଇଏ ଜନ୍ମଦିନ ଗୋଟେ କ'ଣ, ମୋତେ ଜନ୍ମଦିନ ଶୁଣିଲ ମୋ ମୁଣ୍ଡ ବିନ୍ଧାଏ, ନାହାନ୍ତି କାଳରୁ ଆମେ ଜନ୍ମ ହେଇଛି କିଏ ବାର୍ଥଡେ କ'ଣ କହୁଛ କି, ବାର୍ଥଡେ ଆଚାର୍ଯ୍ୟଙ୍କର ପଳେଇବା କଥା, ସେମାନେ ଜଗତକୁ ଆସିଛନ୍ତି, ତୁମର କ'ଣ ପାରୁଛ କି ପାରୁଛ, ଏଇଟା ବେହିଆ ଗୁଡ଼ାକ ଓଡ଼ିଆରେ ମୁଁ ତମତେ ଗାଡ଼ି ଦେଉଛି, ଏମାନେ କହୁଛି କ'ଣ ବିବାହ ଗୋଟେ ଭାଗ କ'ଣ ଆନିଭର୍ସରୀ କ'ଣ ମ୍ୟାରେଜ୍ ଆନିଭର୍ସରୀ, ସେ ଗୋଟେ ଫଟୋ ଛାଡ଼ି ଦେଉଛନ୍ତି, ତୁମେ କେତେ ଜନ୍ମ ଏଇଟା ବାହା ହେଇଛ, କେତେ ଜନ୍ମ ଜନ୍ମ ହେଇଛ, ଏଥିରେ ତୁମେ କ୍ରେଡିଟ୍ ନେଉଛ, ଏଇଟା ସବୁ ଆମର ସମ କେତେ ବଡ଼ ଦୁଃଖରେ ତୁମେ ପଡ଼ିଛ, ବିଶ୍ୱ ଇନ୍ଦ୍ରିୟ ଗୁଡ଼ାକୁ ଧରିକି ତୁମେ ବୁଝିପାରୁନ, ତୁମ ଚେତନାଟା କିଛି ଆସୁନି, ଏଇଟା ଭାଇ ଚିନ୍ତା ଟିକେ କର କମ୍ ସେ କମ୍, ଆଉ ତୁମେ ଗୋଟେ ବିସ୍ତାର ବିସ୍ତାର ଗୁଡ଼ା କେମିତି କରୁଛ, ଗୋଟେ ବଢି ବଢିଆ ଚାଲୁଛି କେମିତି, ପୁରା ସବୁ ଏତେ ମାନେ ମଜା କୁହନ୍ତି ଅସଂଯତ ହେବା ପାଇଁ ଏତେ ସାଧନ ବର୍ତ୍ତମାନ ରହିଛି, ବିଶେଷ କରି ଭୋଜନ, ଇଏ କିଛି କରିବେ ସବୁ ରୋଗା ହେଇଯିବେ, ପୁରା ରୋଗା ହେଇକି ସବୁ ହଇରାଣ କିଛି ନା, ଧୁମଧାମ ଖାଇକି ସବୁ ରୋଗା ହେଇକି ସବୁ ପଡ଼ିଥିବେ, ଏଇ ପୁରା ଡାଇରେକ୍ଟ ଲେଖି ଦେଉଛନ୍ତି ବଳଦେବ ଦର୍ଶନ ଏଠି ଲେଖିବେ, ଏ ଭକ୍ତି ଭକ୍ତିନ ଠାକୁର କ'ଣ କହୁଛନ୍ତି ଦେଖ, ଭକ୍ତିନ ଠାକୁରଙ୍କର କ'ଣ ଭାଷା ହେଲା, ଅର୍ଥାତ୍ ହେ ମହାବାହୁ ଯାହାର ଇନ୍ଦ୍ରିୟ ସମସ୍ତ ଇନ୍ଦ୍ରିୟାର୍ଥ ହୋଇତେ, ଅର୍ଥାତ୍ ଇନ୍ଦ୍ରିୟର ବିଷୟ ଭୋଗ ଇନ୍ଦ୍ରିୟଟା ଯୁକ୍ତ ବୈରାଗ୍ୟ ଦ୍ୱାରା ନିଗୃହୀତ ହୋଇଛି, ସେ ଯୁକ୍ତ ବୈରାଗ୍ୟକୁ ଛାଡ଼ୁନାହିଁ, ଦେଖ ଟୋଟାଲି ଯେତିକି ଆମେ ପଡ଼ିଲେଣି ଖାଲି ଯୁକ୍ତ ବୈରାଗ୍ୟକୁ ଧରିଛନ୍ତି, ଇନ୍ଦ୍ରିୟ ଅଛି ମାନେ ତୁମେ କ'ଣ ଖାଇବ ନା ନ ଖାଇବ ନା କ'ଣ, ଆମେ ଗୋଟେ ଭୋଜନ କରିବା ଚାଲ କରିବାର ଅଛି, ସବୁବେଳେ ଗୋଟେ ଲାଳସା ରଖିବା କ'ଣ, ଲାଳସା ଗୋଟେ ଭୋଜନ ଲାଳସା ତୁମର ରହିଲା ମାନେ ସରିଲା କ'ଣ ସର୍ବସ୍ୱ ଚାଲିଯିବ, ଭୋଜନ ଜୁହାର ଲାଳସା ଯେ ଇତି ଉତି ଥାଏ ଆଉ କିଛି ମାନେ ଖାଲି ଲାଳସା ଗୁଡ଼ାକ ଦେଖିଲା ଦୁଃଖ ଲାଗୁ ସବୁ, ଖାଇବା ପିଇବା ଏତେ ବିଗିଡ଼ି ଯାଇଛି, ଏ ଭୋଜନ କର କମ୍ ସେ କମ୍ ରୋଗା ନ ହଉ, ରୋଗା ହେଇଗଲେ ତୁମର ଭୋଜନ ଭୋଜନ କିଛି ହବନି, ଆମେ ସବୁ ନିଜେ ଭୁକ୍ତଭୋଗୀ, ସବୁ ଭୁକ୍ତଭୋଗୀ ଆମେ ସବୁ, ଯାହାର ରୋଗ ହେଇଗଲା ସେ ତାର ମୁଣ୍ଡ କୃଷ୍ଣ ପାଖରେ ରହିଲେ, ଖାଲି ସେଠି ହଜମନି ମୋର ଏଇଟା ହଉନି ମୋର ସେଟା ହଉନି, ତାକୁ ଘୁରୁଥିବ ଦେହଟା ତୁମର, ଆଉ ଦେହ ଭିତରେ ଆତ୍ମା ରହିଛି ଆଉ ଏ ଦେହ ଦ୍ୱାରା ତୁମେ ସାଧନ କରିବ ଆଉ, କିନ୍ତୁ ଯୁକ୍ତ ବୈରାଗ୍ୟ ସେ ଛାଡ଼ୁନାହାନ୍ତି, ହେ ମହାବାହୁ ଯାହାର ଇନ୍ଦ୍ରିୟ ସମସ୍ତ ଇନ୍ଦ୍ରିୟାର୍ଥ, ଇନ୍ଦ୍ରିୟାର୍ଥ ମାନେ ଇନ୍ଦ୍ରିୟର ଅର୍ଥ ଠାରୁ ଯୁକ୍ତ ବୈରାଗ୍ୟ ଦ୍ୱାରା ନିବୃତ୍ତ ହୋଇ ନହିଛି, ଯୁକ୍ତ ବୈରାଗ୍ୟ ହେଇଗଲା ବିଷୟ ଠାରୁ ସେ ନିବୃତ୍ତ ହବ, ଯେତିକି ଦରକାର ସେତିକି ଗ୍ରହଣ କରିବ, ବାହାର ଲୋକ ଗୁଡାକ ମୁଁ ଦେଖୁଛି ଏବେ ଯୋଉ ବୁଢା ବୁଢ଼ୀ ଅଛନ୍ତି, କାହା ଗୋଟେ ଏବେ କେଉଁଠି କେଉଁଠିକି ଯାଇଥିଲି ଗୋଟେ କାହା ସାଙ୍ଗେ କଥା ହଉଥିଲି, ହଁ ସେ ଭକ୍ତରେ ଆସିଥାନ୍ତି, ସେ ପୁରୀରୁ ଆସିଥାନ୍ତି, ସେ ସ୍ୱାମୀ ସ୍ତ୍ରୀ ଦିଜଣ, ସେ କହିଲା ମୋର 86 ବର୍ଷର ମା ଅଛି, ଜପ କରୁଛି ଭଜନ କରୁଛି ଆଉ ସେ ସବୁ କଥା ମୁଁ କହିଲା, ଆଜି ସବୁ କାମ କରିପାରୁଛି, ସେମାନେ ଗୋଟିଏ ରୁଟି ମାନେ ଗୋଟିଏ ରୁଟି, ଅମୃତ ଦେଲେ ବି ସେ ଖାଇବେନି, ଦୁଇଟା ରୁଟି ଖାଇବେ, ପୁରୁଣାକାଳିଆ ଲୋକ ଦେଖନ୍ତୁ ମାନେ ଖାଇବା ଯେତିକ ସେତିକ, ଯେଉଁ ଟାଇମ୍ରେ ଖାଇବେ ସେ ଟାଇମ୍ରେ ଖାଇବେ, ସେ କିଏ କୋଉଥା ହେବେ ସେ ସକାଳୁ ଚୁଡ଼ା କାହା ସିଏ କି ଆଉ ଗୋଟେ କିଏ ଚୁଡ଼ା ଖାଇବେ ତାପରେ ଅନ୍ନ ଖାଇବେ, ଯଦି ଡେରି ହେଇଯାଇଛି 12 ହେଇଯାଇଛି କହିବେ ନାଇଁ ମୋତେ ଚୁଡ଼ା ଦିଅ ତାପରେ ଅନ୍ନ ଖାଇବେ, ନା ମୁଁ 12 ମୁଁ ତ ଚୁଡ଼ା ଖାଏ ନା ଆଗେ ସେଟା ଖାଇସାରି ତା ଅନ୍ନ ଖାଏ, ଡେରି ହେଲାନି ନା ଡେରି ହଉ, ସେମାନେ ରେଗୁଲେଟିଭ ଆଙ୍କର କିଛି ନାହିଁ, କ'ଣ ହେଇଛି କି ନା ସାଲାଡ଼ ଦେଖାଦେ, ଏଇଟା ପକୋଡ଼ା ମିଳିଲା ଖାଇଲେ ପନିର ମିଳିଲା ଖାଇଲେ ଯା ଡଷ୍ଟବିନ୍ ଭଳିଆ ସବୁ ପକାଅ, ଯେତେବେଳେ ଯାହା ଏ ଜୁସ୍ ବି ଦେବେ ଏଇଟା ବି ଦେଖି ଯିବୁ ସବୁ ଦେଖି ସବୁ ମୁଣ୍ଡ ଗରମ, ସେ ମୁଁ ସବୁ ଦେଖି ସବୁ ଦେଖି ମୋ ମୁଣ୍ଡ ସବୁ ଗରମ ହେଇଯା, ଏଇଟା ଦେଖିଲେ ଯେ ଭାଇ କମ୍ ସେ କମ୍ ତୁମେ ତା ମାନେ ନେଇଛ, ପୂର୍ବ କାଳରେ ତୁମେ ଭାବନି ଯେ ମଠ ମନ୍ଦିରରେ ଉତ୍ସବ ହଉନଥିଲା, ଭଗବାନଙ୍କର ଉତ୍ସବରେ ହଉଥିଲା, ଯେ ବ୍ୟବହାରିକ ଜୀବନ ଯେଉଁଟା ପ୍ରତିଦିନର ଜୀବନରେ ଭୋଗକୁ ସେମାନେ ଆମନ୍ତ୍ରଣ କରନ୍ତି, କାରଣ ଜିହ୍ୱାଟାକୁ ତୁମେ ଯେତେ ଫେଭରେବୁଲ ଜିନିଷଟା ଦେଲ ସେ ସର୍ପ ଭଳିଆ ହେଇଗଲେ, ବଳିଷ୍ଠ ଇନ୍ଦ୍ରିୟ ପ୍ରଭାବ ଦେଖୁଛନ୍ତି ନା, ବଳିଷ୍ଠ ଇନ୍ଦ୍ରିୟ ଗୋଟେ ଭୋଜନ ଆହାର ବିହାର ଏ ବୁଲିବା ଯେଉଁଗୁଡ଼ା ଯେଉଁ ବୁଲାଡ଼ି ଗୁଡ଼ା ସେଗୁଡ଼ା ଏଠିକି ଯିବି ସେଠିକି ଯିବି, ସେଗୁଡ଼ାଙ୍କର କିଛି ଭୋଜନ ହବନି କି ନିଷ୍ଠା କେବେ ରହିବନି, କ'ଣ ହେଉଛି ସେ ତା ନିଷ୍ଠା ନାହିଁ, ତାଙ୍କ ଖାଇବାର ନିଷ୍ଠା ନାହିଁ, ଭୋଜନ ନିଷ୍ଠା ନାହିଁ, ବୁଲିବା ବା ବୁଲାଡ଼ି ଗୁଡ଼ା ସେଟାଙ୍କର ହବନି, ଯୁକ୍ତ ଆହାର ବିହାର ସେ ଲେଖିଲେ ନା, ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଚେଷ୍ଟସ୍ୟ ଚେଷ୍ଟା ଯାହାର ଯୁକ୍ତ ଚେଷ୍ଟା, ଅଧିକା ଚେଷ୍ଟା କରିବନି କମ୍ ଚେଷ୍ଟା କରିବେ, କର୍ମସୁ କର୍ମର ଅଧିକା ଚେଷ୍ଟା କରିବେ, ବେଶୀ ଖଟିବ ଯିଏ ଦିନ ରାତି ଖଟିଛି କି ଭୋଜନ କରିବେ ହବନି, ବଡ଼ିରେ ତ ପଳେଇଗଲା ସବୁ ଆଉ, ଆଉ କମ୍ ବି ଘଟିବନି, କମ୍ କଲେ ଆଳସ୍ୟ। ଯୁକ୍ତ ଚେଷ୍ଟା ଶିଖରୁ ଯୁକ୍ତ ସ୍ୱପ୍ନାବୋଧ ସେ ପୂର୍ବଶୀ ଲେଖୁଛନ୍ତି। ଏତେ ସୁନ୍ଦର କହୁଛନ୍ତି, ସେ ଲୋକକୁ ବହୁତ ବଢ଼ିଆ ରଖନ୍ତି କହୁଛନ୍ତି, ଡ୍ରିମ୍ କଥାରେ କହୁଛି ସ୍ୱପ୍ନ ପ୍ରବାଦ, ଅଳ୍ପ ସ୍ୱପ୍ନ ଟିକେ ହବ। ଆଉ ତୁମେ କ'ଣ ପୁରା ସ୍ୱପ୍ନ ଦେଖିକି ଭାଙ୍ଗୁଛ? ଗୋଟେ ଲୋକ ମୋର ତିନିଟା ସ୍ୱପ୍ନ ରାତିରେ ଦେଖିଲି, ତାର କ'ଣ କ'ଣ କରୁଥିଲୁ କି ରାତିରେ ବାପା? ତାର ଏତେ ସେ ସ୍ୱପ୍ନ ଦେଖୁଛି। ଆଜିକାଲି ସ୍ୱପ୍ନ ଉପରେ କ'ଣ ମୁଁ କହିପାରିବିନି, ଆଗରୁ ସବୁ ବାଉଳି ହୁଅନ୍ତି ଛୁଆମାନେ, ବାଉଳି ହେଇ କ'ଣ କିରେ କ'ଣ ହେଇଛି କ'ଣ ନାଇଁ ସେ ବାଉଳି ହଉଥିବେ ସବୁ। ଆଜିକାଲି ମଣିଷ ସ୍ୱପ୍ନ କ'ଣ ଦେଖିବ? ରାତି 12ଟା ପର୍ଯ୍ୟନ୍ତ ତାର ସ୍ୱପ୍ନ ଦେଖୁଛି, ଯୋଉ ମୋବାଇଲରେ ସ୍ୱପ୍ନ ଦେଖିଲା ଆଉ ତା ସ୍ୱପ୍ନ କ'ଣ ଦେଖିବ? କିଛି ନାହିଁ। ଆଉ ଯୋଗ ଭଗବତୀ ଦୁଃଖା ଶ୍ଳୋକଟା ବୁଝଉଛ, ତୁମେ କାମଟା କରୁନ, ଦୁଃଖ ହାରିହବ ଯୋଗଟା, ଆଉ ଯୁକ୍ତ ହବ ନା ପ୍ରଫେସର ଭକ୍ତିମ ଠାକୁର ଯୁକ୍ତ ହୋଇରାଗି କଥା କହୁଛନ୍ତି ନା। ଭୋଜନ କରିବନି ମାନେ ଭୋଜନ କରିବ ନା, ସରଳ ଯିବାଟା ଅଛି ତାର ତ ଯିବାର, ତାର ସରଳଟା ପାଇଁ ତ ଛଡ଼ ରସ ଦରକାର ନା, ସରଳ ପାଇଁ ଛଡ଼ା ରସ ଦରକାର। ତୁମେ ଯେ ପୂର୍ବ ବୈରାଗୀ ମାନଙ୍କୁ ଆଚରଣ କରି ତୁମେ ସରଳକୁ ରଖି କରିଦେବ, ସେଟା ତୁମେ କରିପାରିବେ କେବେ କରିପାରିବେ? ତୁମେ ସରଳ ପାଇଁ ଛଡ଼ା ରସ ଦରକାର, ସବୁ ସବୁ ଦରକାର, ଶାଗ ଟିକେ ଦରକାର, ଖଟା ଟିକେ ଦରକାର, କଷା ଟିକେ ଦରକାର, ପିତା ଟିକେ ଦରକାର, ସବୁ ଛଡ଼ା ରସ ଦରକାର, ମିଠା ଦରକାର, ଏ ଯେଉଁ ଆମର କ'ଣ ତେନ୍ତୁଳି ଜାତୀୟ ଜିନିଷ ଆମ୍ବିଳ ଯେଉଁଟା ଦହି, ଛଅଟା ରସ ଦରକାର। ଆମର କ'ଣ ଦହି ହେଲା ତ ପିଦିଅ ଚାରି ପାଞ୍ଚ ଗ୍ଲାସ୍ କ୍ରିଏଟ୍ ତର ତର ଖରାପ ଯୁକ୍ତ ଥିବା ସବୁଟା ଦରକାର, ଶାଗ ଭଲ ହଉଛି ଦିଅ ଆଉ ଡଙ୍ଗା ପକା କ୍ରିଏଟ୍ ତୁଟା କଣ୍ଟା ଏଟା ଘନିଷ୍ଠଟା ଯୁକ୍ତ ବାବା ହେଲା, ସବୁ ଦରକାର ସରର ପାଇଁ। ନହେଲେ ଏତେ ଏତେ ଯଦି ଭଗବାନ ଜାଣିଛନ୍ତି ମଣିଷ ଖାଇକି ହଇରାଣ ହବ ବୋଲି, ତାହେଲେ ଏତେ ଜିନିଷ ତିଆରି କରିଛନ୍ତି କାହିଁକି? ଆରେ ଲୋକ ଯେତେବେଳେ ଶାଗ ଖାଆନ୍ତି ଅର୍ଣ୍ଣ ଶାଗ, ଶାଗ ଯଦି ବେଶୀ ଖାଆନ୍ତି ଅର୍ଣ୍ଣ ଶାଗ ବାସ, ଆଉ କିଛି ଖାଇବେ? ଶାଗ ଅର୍ଣ୍ଣ ପଖାଳ ଭାତ ଶାଗ ଖାଇବେ। ଆଉ ତୁମର ଡାଲି ପନିର ତା ଦେହର ଖଟା ଶାଗ ପାମ୍ପଡ଼ ସେ ଯାଇ ତାଙ୍କ ଭିତରେ ମାଡ଼ ପିଟାପିଟି ଲାଗି ସେ ମରୁଛନ୍ତି, ତୁମେ ଖାଇଦେବ ସେ ଭିତରେ ସବୁ ଅପୋଜିଟ୍ ଜିନିଷ। ଏଇଟା ମଣିଷ କି ଜାଣିନି ନା, ଆମେ ସବୁ ଭୋଗିଛୁ ବା, ଆମେ ଆମେ ଆମକୁ ମଠ ମନ୍ଦିର ହେଲେ ଆମେ କିଏ ଆମକୁ ଗାଡ଼ି କରୁଥିଲା ନା କ'ଣ? ଆଜି କାହିଁକି ଆମେ ସବୁ ବିରକ୍ତ ହୋଇ ଛୁଆଙ୍କୁ ଉପରେ ହେଉଛୁ? ଆମେ ସବୁ ନିଜେ ନିଜେ ମୋର ଏଇ ମନ ପଡ଼ିଗଲା ବା, ପ୍ରବଚନ ମୋର ଅଛି ସେଠି ଯୋଉ ଯାଇଥିଲି ସେ ମା ବାବୁ ଭୋଜ ଅଛି ତାଙ୍କ ଗାଁକୁ, ସେ କୋରାପୁଟ ତାଙ୍କ ଗାଁକୁ ରହେ ଭାଇ, ମୁଁ କାହିଁକି ଜାଣିବି? ମୋର ସଞ୍ଜତ ହେଲେ କ'ଣ ହବ ମାନେ ଜଙ୍ଗଲ ଜିନିଷ ଅଲଗା। ଆଉ ସେତେବେଳେ ମୁଁ ଟିକେ କ୍ଷୀର ଖାଏ, କ୍ଷୀର ନା କ'ଣ କ୍ଷୀର ବୋଧେ ସକାଳେ କ୍ଷୀର କି ଦହି କ'ଣ ଖିଆ ହେଇଥିଲା, ଦହିରେ ଆଇଟମ୍ କରିଥିଲେ ମୁଁ ତ ଖାଇଦେଇଛି ନା ନାଇଁ, ଶାଗ ସକାଳେ ଶାଗ, ଆଉ ସେ ଏତେ ସୁନ୍ଦର ଶାଗ, ସେ କୋରାପୁଟ ଜଙ୍ଗଲ ତ ଜଙ୍ଗଲ ଶାଗ ଗୁଡ଼ା ଭାରି ବଢ଼ିଆ ଲାଗିଲା, ମୁଁ ସେ ଅର୍ଣ୍ଣ ଶାଗ ଖାଇଦେଲି। ଶାଗ ଖାଇଲା ମାନେ ଆଉ କ୍ଷୀର ସେଦିନ ଖାଇବା କଥା ନାହିଁ, ଆମର ତ କମ୍ ହେଉଛି ଡାଇଜେସନ୍ ପାୱାର। ଆଉ ସେ କ୍ଷୀର ପୁଣି ସେ ଯେଉଁ ତାଙ୍କର ଯେଉଁ କ୍ଷୀର ମାନେ ପୁରା ଜଙ୍ଗଲୀ ଗାଈ ନା, ସେ ଗୋଟେ ଗ୍ଲାସ୍ କ୍ଷୀର ଆଣିଦେଲା, ସେ ଖାଲି ଯାଚି ଯାଚି ସେ ଖାଲି ମା ବେଳେ ନା ଏଇଟା ନିଅନ୍ତୁ ନିଅନ୍ତୁ ନିଅନ୍ତୁ, ମୋର ତ ଅନୁରୋଧ କଲେ ମୁଁ କାଟିପାରିନି ଖାଇଦେଲି ଆଉ ବାବା ବସ, ଆଉ ଉଠି ବି ପାରିବନି ତୁମେ, ପ୍ଲେଟ୍ ହାରିବା ବେଳେ ତୁମକୁ ଶାଗକୁ ଇଏ ହେଉଛି କ୍ଷୀର ଏଇଟା ବିଷ, କ୍ଷୀରକୁ ଶାଗକୁ ଦହି ଇଏ ହେଉଛି ବିଷ। ଆଉ ଇଏ ଯେଉଁଦିନ କ୍ଷୀର ଖାଇଥିବ, ଯେଉଁଦିନ ପେଟରେ ଶାଗ ଥିବ ସେଦିନ କେବେ କ୍ଷୀର କ୍ଷୀର ଜିନିଷ ଖାଇବନି, ସେ ମନା କରୁଛନ୍ତି। ଆରେ ତାପରେ ସବୁ ଏ ଫୁଲବାଣୀ ଗଲି ସବୁ ବହି ଗୋଟେ ପାଇଲି, ମାନେ ଏଇଟା କ'ଣ କିରି ସେ ଆମେ ତ ହଇରାଣ ହେଉଛୁ, ସେ ଯେଉଁଟା ଆସିବେ ସେଗୁଡ଼ା ବି ହଇରାଣ ହେବେ। ତା ସେ ମାଷ୍ଟର ରଖିଥିଲା ତାରି କଥା ସବୁ ସବୁ କପି କଲି ପୁରୁଣା ବହି ସବୁ, ସେଇଠି ସବୁ ପଢ଼ିକି ଦେଖିଲି ଡାଲି ସାଙ୍ଗର କ୍ଷୀର ଖାଇଲେ ଦେଖିବା, କ୍ଷୀର ଖାଇଦେବ ଡାଲି ଖାଇଦେବ, ଆଉ ଦୁଇଟାଙ୍କ ଭିଟାମିନ୍ ଜିନିଷଟା କି ଜାଣିନି, ଖଟାକୁ ପିତା ଲୋକ ସେ ପଞ୍ଜିକାର ଦେଖୁନା, ପଞ୍ଜିକାର ସବୁ ବାହାରୁଛି ପ୍ରତିଦିନ ଯେଉଁ ପଞ୍ଜିକାର ସବୁ ହେଉଛି ପେପରରେ ପଞ୍ଜିକାର, ଆଜି ଏଇଟା ନିଷିଦ୍ଧ ଲେଖା ହେଇଛି ନା, ଆଉ ଆୟୁର୍ବେଦର ନିୟମ ବହୁତ ରହିଛି। ଆମେ ତ ସେଟା ଫଲରୁ ନା, ଆମେ ହେଉଛୁ ପ୍ରସାଦର ପ୍ରସାଦ ପାଉଛେ ଯୁକ୍ତ ଆୟୁର୍ବେଦ ହିସାବରେ କୌଣସି ଗୋଟେ ଦିନରେ ଗୋଟେ ଥରରେ ଦୁଇଟା ଆଇଟମ୍ରୁ ଅଧିକା ଆଇଟମ୍ ଖାଇବନି, କାରଣ ସବୁ ଭେଜିଟେବୁଲ୍ ଅଲଗା ଅଲଗା ଗୁଣ ଅଛି, ସବୁ ପରିବାର ଅଲଗା ଅଲଗା ଗୁଣ ରହିଛି, ସେ ତାକୁ ହଜମ କରିବାକୁ ଦେବନି। ତେଣୁ ଆଇଟମ୍ କେତେଟା ହେବା ଦରକାର, ଦୁଇଟା, ଅର୍ଣ୍ଣ ଡାଲି ଦୁଇଟା ସବୁଜି ମ୍ୟାକ୍ସିମମ୍, ଗୋଟେ ସେଦିନ ଡାଲି ଘରେ ଡାଲି ସବୁଜି। ଆଉ ତୁମର ସବୁ ଚଲେଇବ ସବୁ, ଆରେ ଗୋଟେ ଦିନରେ ସେ ରଖିଦେବ ପାଞ୍ଚ ଦିନ ପାଇଁ ତୁମ ଷ୍ଟୋମାକ୍ଟାକୁ ଡିଜର୍ଡର୍ କରି। ଏଇଟା ଆମକୁ ବି କି ଟ୍ରେନିଂ ଦେଇନଥିଲେ ନା, ଆମେ ସବୁ ଭୋଗିକି ନିଜେ ଶିଖିଲୁ, ମଠ ମନ୍ଦିର ଆସିକି ନିଜେ ଭୋଗିକି ଶିଖିଲୁ, କ'ଣ କ'ଣ ଷ୍ଟଡି କରିକି ଜାଣିଲୁ। ସେଟା ସେତେବେଳେ ତ ଆମେ ବର୍ତ୍ତମାନ ପୁରା ଗାଁ ଗହଳି ସବୁଆଡ଼େ କେହି ଗୋଟେ ଆଇଟମ୍ ଖାଉଛନ୍ତି ଘରେ ଗାଁ ଦେଖିଆ ଦେଖିଆ, ସେ ଯୁଗ ଅଛି ଆଉ ସବୁ ବଦଳିଗଲା। ଆଉ ଇନ୍ଦ୍ରିୟ ସଂଯମ କ'ଣ କରିବି, ପୁରା ଇନ୍ଦ୍ରିୟ ସଂଯମ ଯୁକ୍ତ ବାରାଗି କ'ଣ ହେବ, ଭକ୍ତି ନାଟକ ସେ କଥା କହୁଛନ୍ତି। ଯୁକ୍ତ ବାରାଗ୍ୟ ଦ୍ୱାରା ନିଗୃହିତ ହେଇଯାଉଛି ତାହାରି ପ୍ରଜ୍ଞା ପ୍ରତିଷ୍ଠିତା। ଆଚ୍ଛା ଭାଷ୍ୟ ପଢ଼ିସାରେ ତମେ କହିବି, ଯେଉଁ ବ୍ୟକ୍ତିର ନିଜର ଇନ୍ଦ୍ରିୟ ଗଣଙ୍କୁ ନିଗ୍ରହ ପୂର୍ବକ ଯାବତୀୟ ବିଷୟ ଭୋଗ ବ୍ୟାପାରରୁ ନିବୃତ କରିଛି, ଯେଉଁ ବ୍ୟକ୍ତି ଇନ୍ଦ୍ରିୟମାନଙ୍କୁ ନିଗ୍ରହ ପୂର୍ବକ ଯାବତୀୟ ବିଷୟ ଭୋଗ ବ୍ୟାପାରରୁ ନିବୃତ କରିଛନ୍ତି, ଅର୍ଥାତ୍ କୌଣସି ଭୋଗ ଲାଳସାରେ ଇନ୍ଦ୍ରିୟମାନଙ୍କୁ ବିଚଳିତ କୌଣସି ଭୋଗ ଲାଳସାରେ ଇନ୍ଦ୍ରିୟମାନେ ବିଚଳିତ ହେଉନାହାନ୍ତି, ତାହାର ବୁଦ୍ଧି ହେଉଛି ଯଥାର୍ଥ ସ୍ଥିର ଭାବ। ସେ ବିଚଳିତ ହୁଏ, ଧନଟା ହଉ, ଗୋଟେ ଭୋଜନ ହଉ, ଗୋଟେ କ'ଣ ବସ୍ତ୍ର ହଉ, କ'ଣ କ'ଣ ଜିନିଷରେ ଭୋଗ ଲାଳସା ତାର ବଢ଼ୁନି, ଭୋଗ ଲାଳସା ନା ଭୋଗ ଲାଳସା ଅଛି, ସେଟା ସେଟା ଯଦି ବଢ଼ିଗଲା ତୁମେ ସ୍ଥିର ବୁଦ୍ଧି ହେଇପାରିବ ନାହିଁ। ଏହି ସ୍ଥଳରେ ମହାଭାବ ସମ୍ବୋଧନ ଦ୍ୱାରା ସୂଚିତ ହେଉଛି ଯେ ତୁମେ ସବୁ ଶତ୍ରୁ ନିଗ୍ରହରେ ସମର୍ଥ, ଇନ୍ଦ୍ରିୟ ସ୍ୱରୂପ ଶତ୍ରୁଗଣକୁ ନିଗୃହିତ କରି ନିଜର ସାମର୍ଥ୍ୟ ପ୍ରଦର୍ଶନ କର। ମହାଭାବ କହିଲେ ନା ତସ୍ମାତ୍ ଯୁକ୍ତ ମହାଭାବ, ଏଟା ବଳଦେବୀ ଦେବସ୍ୱର ମହାଭାବ କହିଛନ୍ତି, ହେ ମହାଭାବ ଇତି ଯଥା ରିପୁନ୍ ନିଗୃଣ୍ଣାସି ତଥେ ଇନ୍ଦ୍ରିୟାଣି ନିଗୃଣ୍ଣା ଇତି ଅର୍ଥ, ଶତ୍ରୁମାନଙ୍କୁ ଯେମିତି ତୁମେ ନିଗ୍ରହ କରୁଥିଲ ସେଭଳି ଇନ୍ଦ୍ରିୟ ଗୁଡ଼ିକୁ ସେଭଳି ନିଗ୍ରହ କର। ତୁମର କ'ଣ ଭଲ ଖାଇବାକୁ ଇଚ୍ଛା ଅଛି, ଆମର କ'ଣ ଭଲ ଖାଇବାକୁ ଇଚ୍ଛା ନାହିଁ, ଭଲ ଖାଇବାକୁ କ'ଣ ଇଚ୍ଛା ନାହିଁ ନା ଖାଇଲେ ହଜମ ହେବନି, ହବ ଖାଇବା କାହିଁ ହଜମ କାହିଁ ଚିନ୍ତା କରିବା କାହିଁ, ଯେଉଁଟା ସରଳରେ ତୁମ ସାଧନ ପାଇଁ ସହଜ ହେଉଛି ସେଟା ଚିନ୍ତା କର। ସବୁ ଅଭ୍ୟାସ ଦ୍ୱାରା ତୁମେ ଭୋଜନ ବଢ଼େଇଲେ ବଢ଼ିଯିବ ନା, ଆମେ ଅର୍ଣ୍ଣ ଖାଉନଥିଲୁ, ଆମେ ଦିଗୁଡ଼ି ବି ଅର୍ଣ୍ଣ ଖାଉଥିଲୁ, ଅନ୍ନ ଛାଡ଼ିଦେଲେ କିଛି ଅସୁବିଧା ନାହିଁ, ରୁଟି ଛାଡ଼ିଦେଲେ କିଛି ଅସୁବିଧା ନାହିଁ, ଗ୍ରେନ୍ସ ନ ଖାଇଲେ କିଛି ଅସୁବିଧା ନାହିଁ, ମୁଁ ଟେଷ୍ଟ କରିକି ଦେଖିଦେଲି ନା ବର୍ଷେ, ଗ୍ରେନ୍ ନ ଖାଇଲେ କିଛି ଅସୁବିଧା ନାହିଁ, ସବୁ ଚଳିବ। ଲୋକ ଖାଲି ତୁମକୁ କହିବା ପତଳା ହେଇଗଲେ ହେଇଗଲେ, ତୁମର କ'ଣ ଅସୁବିଧା, ତୁମ ଶରୀର କିନ୍ତୁ ପୁରା ଫିଟ୍ ରହେ, କିନ୍ତୁ ସମସ୍ତଙ୍କ ଦ୍ୱାରା ସେଟା ହବନି, ଭୋଜନ ହବନି, ଯିଏ ଯିଏ ଯାହାର ଭୋଗ ଅଛି ତାକୁ ଆହାର କମେଇଦେବ, ସେ ଜିଦିରେ କରିଦେବ କିନ୍ତୁ ଭୋଜନ କରିପାରିବନି, ତା ବଡ଼ିରେ ସେତିକି ଏନର୍ଜି ଦରକାର, ଶକ୍ତିର ଦରକାର, କାରଣ ଚିନ୍ତନ ତୁମେ କରିବ ନା, ସେବା କରିବ ନା, ସେ ମନା କରାହେଇଛି ଯୁକ୍ତ ବା ଆମର, ତୁମର ତୁମ ଶରୀରରେ ଗୋଟେ ନିର୍ଦ୍ଦିଷ୍ଟ ଓଜନ ରହିବା ଦରକାର, ସେ ଓଜନଟା ଯଦି କମିଗଲା ତୁମର ଚିଡ଼ଚିଡ଼ାପଣା ଆସିବ, ତୁମେ 45 କମ୍ ୱେଟ୍ସ ରହିବା କଥା ନୁହେଁ। ମୁଁ ସବୁ ଆୟୁର୍ବେଦ ପଢ଼ୁଥିଲି ଆଉ ଆମେ ସବୁ ଭୋଗିକି ସବୁ ଦେଖିଲୁ, ରିସର୍ଚ୍ଚ କରି କ'ଣ କ'ଣ ଜିନିଷ ହେଇଛି, କ'ଣ କ'ଣ ହେଉଛି, କାହିଁକି ଏଇଟା ଚିଡ଼ା ଲାଗୁଛି, କାହିଁକି ଜିନିଷ ଲାଗୁଛି, ତୁମର ୱେଟ୍ ଯଦି କମିଗଲା ତୁମ ବଡ଼ିଟା ଏନର୍ଜି ପାଉନି ନା, ତୁମେ କହୁଛ ମୁଁ ଫାଷ୍ଟିଂ କରିବି, କାରଣ ଆମେ ସବୁ କରୁଥିଲୁ ନା, ସବୁ ଟେଷ୍ଟ କରି ଆମେ ଦେଖିଛୁ, ତ ଦୁର୍ବାସ ଭଳିଆ ତୁମ ଇଚ୍ଛା ହବ କି ଭୁଲ ଦେଖିଲା ମାନେ କାହା ବଡ଼ିରେ ଏନର୍ଜି ନାହିଁ, ଭୁଲଟା ଛୋଟ ଭୁଲଟା ତୁମକୁ ବହୁତ ବଡ଼ ଲାଗିବ, ସେଥିପାଇଁ ତପସ୍ୱୀ ମାନେ ବେଶୀ ରାଗି, ତ ସାଇନ୍ସ ଆମକୁ ଯୁକ୍ତ କରା କୁହାହେଇଛି, ଯୁକ୍ତ କୁହା ସେତେବେଳେ ଆମର ଗୁରୁଦେବ ଚାଲିଗଲେ ସେତେବେଳେ ଆମେ ବଞ୍ଚିବା ପାଇଁ ଆମକୁ କଷ୍ଟ ହେଇଗଲା, ଆଉ ମନ୍ଦିର ଯେଉଁ ଅବସ୍ଥା ହେଲା, ଗୁରୁ ଗଲା ପରେ ଜଣାପଡ଼ିବ ଆଶ୍ରମ କେମିତି ରଖାଯାଏ, ବାପ ଗଲା ପରେ ଯେମିତି ପୁଅମାନେ କ'ଣ ହୁଅନ୍ତି, ଗୁରୁ ଗଲା ପରେ ଜଣାପଡ଼େ, ସେତେବେଳେ ବଞ୍ଚିବାଟା ଆମ ପାଇଁ କଷ୍ଟ ହେଇଗଲା ଯେଉଁ ଅବସ୍ଥା, ସେତେବେଳେ ଆମେ କେଉଁ ପଥର ରହିକି କେମିତି ସାଧୁ ହେଇକି ରହିବା, କାରଣ ଆମେ ନୂଆ ନା, ଆଉ 1992-96 ଆଉ ପ୍ରଭୁମାନେ ସେତେବେଳେ ସବୁ ସେମାନେ ଗୁରୁଦେବ, ଆମେ କ'ଣ ଆମେ ପୁଣି ଆମେ କଥା ବି ଶୁଣିବୁ ନାହିଁ, ଆମେ ଖାଲି ସେବା, ଏ କ'ଣ କରିବୁ ଏତିକି ଏତିକି କମ୍ ଦିନ ନା, ଆଉ ଯେତେବେଳେ ଆମେ ସବୁ ଦେହ ଗୋଟେ ଯୋଡ଼ା ପଡ଼ିଦେବ ମୁଣ୍ଡଟା ପଶିବ, ଏଇଟା କରିବା ଆଉ କଠୋର ବୈରାଗ୍ୟ ସେତେବେଳେ ସବୁ ଆମେ ସବୁ କରୁଥିଲୁ, ଯାହା କିଛି ନହେଲେ ଭଗବାନ ଦ୍ୱାରା କମ୍ ସେ କମ୍ ସେ ବୈରାଗ୍ୟ ସେବାଟା ଛାଡ଼ୁନଥିଲୁ, ସେଗୁଡ଼ା କରୁଥିଲୁ ବଞ୍ଚିଗଲୁ, କିନ୍ତୁ ଏଗୁଡ଼ାକ ଭୋଗବାଦରେ ତୁମେ ତୁମେ ନା ତୁମେ ଶୁଷ୍କ ବୈରାଗ୍ୟରେ ବି ତୁମେ ଯେଉଁ କଠୋର ତପସ୍ୟା କଲେ ବି ହବନି, କଠୋର ତପସ୍ୟା କଲେ ବି ତୁମେ ଭାବନି ଯେ ଭୋଜନ ହବ, ହବନି, ଏତିକି ହବ ତୁମ ବଡ଼ିଟା ରେଗୁଲେଟ୍ ହେଇଯିବ, ଏଇଟା ଫେଭରେବୁଲ୍ ହେଇପାରେ, କିନ୍ତୁ ତୁମେ ପୁଣି ବିପରୀତ ହେଇଗଲା ଗଲା। ଯଦି ବିପରୀତ ହେଇଗଲା ଆଉ ତୁମକୁ ଭୋଜନ ବି କରିପାରିବେନି, କାରଣ ସ୍ୱର ତୁମକୁ ପରମିଟ୍ କରିବେନି। ସେଥିପାଇଁ ଗୀତାର ପ୍ରତି ଏ ଅଧ୍ୟାୟରେ ଗଲା ନା କ'ଣ, ନାତି ତପ ଅଧିକା ତପସ୍ୟା କରିବନି, ନାଚି ସ୍ୱପ୍ନଶୀଳ ସେ ଶୋକର କହିଲେ ଅଧିକା ଶୋଇବନି, ଅଧିକା କମ୍ ଶୋଇବନି, ତପସ୍ୟା ନାତି କୃଚ୍ଛ୍ରେଣ ତପ ସିଦ୍ଧସ୍ୱାମୀ ଲେଖୁଛନ୍ତି, ଅତି କଠୋର କରିବନି, ତତେନୁ କମ୍ପା ସୁସମୀକ୍ଷମାନ ଲେଖୁଛନ୍ତି, ଆମର କଠୋର ତପ ଦରକାର ନାହିଁ, କିନ୍ତୁ ଭୋଗ ବି ଦରକାର ନାହିଁ, ଯୁକ୍ତ ଯୁକ୍ତ ଯେତିକି ଦରକାର ସେତିକି। ଇନ୍ଦ୍ରରୂପ ଶତ୍ରୁଗଣକୁ ନିଗୃହିତ କରି ନିଜର ସାମର୍ଥ୍ୟ ପ୍ରଦର୍ଶନ କର। ଶ୍ରୀ ଭଗବାନ ଚିତ୍ତନିବିଷ୍ଟ, ଶ୍ରୀ ଭଗବାନଙ୍କ ଠାରେ ଚିତ୍ତନିବିଷ୍ଟ ସିଦ୍ଧ ସ୍ଥିତ ପ୍ରଜ୍ଞର ଇନ୍ଦ୍ର ଜୟ ସ୍ୱାଭାବିକ ଭାବରେ ହୋଇଥାଏ। ଭଗବାନଙ୍କ ଠାରେ ଚିତ୍ତନିବିଷ୍ଟ ଯିଏ ସେ ସିଦ୍ଧ ହେଇଗଲା, ସେ ସ୍ଥିତ ପ୍ରଜ୍ଞା, ତା ଚିତ୍ତଟା ଭଗବାନ ପାଖରେ ରହିଲା ନା, ତାର ଇନ୍ଦ୍ର ନିଗ୍ରହ ହବ। କିନ୍ତୁ ସାଧକଗଣଙ୍କ ପକ୍ଷରେ ପ୍ରଜ୍ଞା ସ୍ଥିରୀକରଣ ନିମିତ୍ତ ଇନ୍ଦ୍ର ନିଗ୍ରହର ଚେଷ୍ଟାଟା ପ୍ରୟୋଜନ। ଯେଉଁଟା କହିବ ନା, ଭଗବାନଙ୍କୁ ଭକ୍ତି କରିଦେଲେ ଇନ୍ଦ୍ର ଗୁଡ଼ାକ ସଂଯମ ହେଇଯିବ, ମୁଁ ତା ପାଇଁ ଚେଷ୍ଟା କାହିଁ କରିବି, ଆରେ ଚେଷ୍ଟା ନ କଲେ କ'ଣ ଡିଷ୍ଟର୍ବ ହେଇଯିବ, ଏ ଯେଉଁ ଏଆ ହେଇ ଛାଡ଼ି ପଳାଉଛନ୍ତି, ଏ ଯେଉଁ ଆସୁଛନ୍ତି ଏତେ କଷ୍ଟ କରିକି ଗୋଟେ, ଆରେ ତୁମେ ଛାଡ଼ିକି ଯାଉଛ ଆଶ୍ରମ, ଭଲ ତୁମେ ସଂସାରକୁ ସୁଖ ପାଇବ କି, ବ୍ରହ୍ମଚାରୀ ଜୀବନ କେତେ ସୁନ୍ଦର ଜୀବନ, ଗୁରୁ ବୈଷ୍ଣବ ସେବା କରିକି ତୁମେ କଟିକି ଯାଅ, ସମୟଟା କାଟିଦେ, କାରଣ ଯେଉଁ ଜନ୍ମ ହେଲେ ତୁମକୁ ତ ଭଗବାନଙ୍କୁ ପାଇବାକୁ ପଡ଼ିବ, ଏ ଯେଉଁ ଧୈର୍ଯ୍ୟ ରଖିପାରୁନାହାନ୍ତି କାହିଁକି, ଏଇ ଗୋଟେ ପଏଣ୍ଟ, ଚେଷ୍ଟା କଲେ ହେଇପାରୁନି, କାରଣ ଚେଷ୍ଟା କ'ଣ ଭକ୍ତି ପୁରା ନ ପାଇଲା ପର୍ଯ୍ୟନ୍ତ, ତୁମେ ସିଦ୍ଧ ନ ହେଲା ପର୍ଯ୍ୟନ୍ତ କେବେ ହେଲେ ଇନ୍ଦ୍ର ସଂଯମ କରିପାରିବନି। କିନ୍ତୁ କରିବ କ'ଣ, ବୁଦ୍ଧିଟାକୁ ସ୍ଥିର କରିବା ପାଇଁ ସେ ଲେଖିଲେ, ସେଗୁଡ଼ା ପ୍ରଚେଷ୍ଟାଟା ସବୁବେଳେ କରୁଥିବ, ଇନ୍ଦ୍ରିୟଟାକୁ କେମିତି ନିଗ୍ରହ କରିବୁ, କାରଣ ବୁଦ୍ଧିରେ ସ୍ଥିର ନହେଲେ ତୁମେ ବିଚଳିତ କରିଦେବ, ନା ହେଇପାରିବିନି, ମୁଁ ରହିପାରିବିନି, ଏ ଛୁଆଟା ଦେଖୁନା କେତେ କମ କମ ସବୁ ଛୁଆ ସବୁ, ଚାକିରି କାହିଁ ଛାଡ଼ିକି ଆଇଲ, ମୋର କାହିଁ ଛାଡ଼ିକି ଆଇଲ, ଯେ ଦରକାର ଇନ୍ଦ୍ର ସଂଯମ କରିବା, ମନୁଷ୍ୟମାନେ ପାରୁନଥିଲେ, ତେଣୁ ଆମକୁ ଚେଷ୍ଟା କରିବାକୁ ପଡିବ ନା। ଆଉ ଅନଡାଉଟଲି ବ୍ରହ୍ମଚାରୀ ଲାଇଫ ହଉଛି ହାପି ଲାଇଫ, ବର୍ତ୍ତମାନ ତ ପୁରା 100ରୁ 100, କିନ୍ତୁ ଗୋଟିଏ ଜିନିଷ ତୁମକୁ ଚେଷ୍ଟା ସବୁ କରିବା, ଏଠି ଲେଖିଲେ ନା, ଲେଖିଦେଲେ ସାଧକଗଣଙ୍କ ପକ୍ଷରେ ପ୍ରଜ୍ଞା ସ୍ଥିରକରଣ ନିମିତ୍ତ ଇନ୍ଦ୍ରିୟ ନିଗ୍ରହ ଚେଷ୍ଟା ପ୍ରୟୋଜନ ଅଛି। ତ ବୁଦ୍ଧିରେ ସ୍ଥିର ହବ ନା, ଆଉ ଚେଷ୍ଟାଟା ନ କଲେ ତୁମେ କହିବ ହଁ ମୋର ଭକ୍ତି ହେଲା ପରେ ଯାହା ହବ ମୁଁ ଯେମିତି କେୟାରଲେସ୍ ଡିଲିଂସ କରିବି, ଭାବୁନି ଚେଷ୍ଟା ଲଗେଇବ। ଆଉ ଏଇ ସ୍ଥଳରେ ଏ ଶ୍ଳୋକର କ'ଣ ଜିନିଷଟା, ସିଦ୍ଧ ଓ ସାଧକ ଉଭୟ ପକ୍ଷରେ ଇନ୍ଦ୍ରିୟ ସଂଯମ ଅପରିହାର୍ଯ୍ୟ, ସିଦ୍ଧ ହୁଅ କି ସାଧକ ଇନ୍ଦ୍ରିୟ ସଂଯମଟା ଅପରିହାର୍ଯ୍ୟ, ତ ତୁମେ ତାକୁ ସବୁବେଳେ ଚେଷ୍ଟା କରିବ, ତୁମ ଚେଷ୍ଟା ଯେତିକି ତୁମେ ସେତିକି କରିବ, ତାକୁ ଛାଡ଼ିଦେବ କାହିଁକି, ଛାଡ଼ିଲେ ସେଟା ଆହୁରି ଦୁର୍ଦ୍ଦାନ୍ତ ହବ, କୃପା ତ ନ ମିଳିଲା ପର୍ଯ୍ୟନ୍ତ ସେ ଭକ୍ତି ନ ମିଳିଲା ପର୍ଯ୍ୟନ୍ତ ସେ ହବନି, କିନ୍ତୁ ତୁମେ ଛାଡ଼ନି, ତା ପଛରେ ଲାଗିବାକୁ ପଡ଼ିବ। ଚକ୍ରବାସୀ ସେଟାକୁ ଲେଖିଲେ ନା, ମୋତେ ଭକ୍ତ ବାଧ୍ୟମାନ ବି ଅଜିତ ବିଷେନ୍ଦ୍ରିୟ ପ୍ରାୟ ପ୍ରଗଲ୍ଭୟା ଭକ୍ତା, ସେତେବେଳେ ସେ ଶ୍ଳୋକରେ ବିଷୟ ନା ବିଭୂତି ଦେଖିଛ କେବେ କ'ଣ ଟିକା ଲେଖିଲି, ଭଗବାନ କହୁଛି ମୋ ଭକ୍ତ ବିଷୟ ଭୋଗିଲା ବେଳେ ବିଷୟ ଦ୍ୱାରା ପରାହତ ହେଲେ ବି ପରାହତ ନୁହେଁ, କାହିଁକି ସେ ଯୁଦ୍ଧଟା ଲଗେଇଛି, ତୁମେ ଯେତେବେଳେ ଇନ୍ଦ୍ର ସଂଯମ କରିବ ତୁମେ ସେତେବେଳେ ଯୁଦ୍ଧ କରି କରି ଇନ୍ଦ୍ର ସଂଯମ କରିବ, ତୁମେ ଭାବନି ତୁମେ ପୁରା ଏକବାର ଗୋଟେ ଶୀତ ପ୍ରଜ୍ଞା ହେଇଗଲେ ବସି ପଡ଼ିବ, ତୁମେ ସବୁ ହେଇଯା, ମନ ସ୍ଥିର ହୋଇହଉନି, ମନ ଚଞ୍ଚଳ ହେଉଛି, କିରେ କାହା ମନ ଚଞ୍ଚଳ ନାହିଁ, ସେ ବାପା ହବନି, ତୁମେ ଯେଉଁ ଜନ୍ମ ହେଲେ ତୁମେ ଯୁଦ୍ଧଟା ଲଗେଇବାକୁ ପଡ଼େ। ପ୍ରଭୁ ସେଠି ଲେଖିଛନ୍ତି ଗଜେନ୍ଦ୍ର ଚରିତ୍ରରେ, ଏ କ୍ରୋକୋଡାଇଲ ଯିଏ କ'ଣ ତା ନା କୁମ୍ଭୀରଟା, ସେ ମାୟା, ତୁମେ ଗୃହସ୍ଥ ଜୀବନକୁ ଯାଅ କି ବ୍ରହ୍ମଚାରୀ, ତୁମେ ସବୁବେଳେ ତା ସାଙ୍ଗରେ ଫାଇଟିଂ କରିବାକୁ ପଡ଼ିବ, ସବୁବେଳେ ଫାଇଟିଂ କରିବାକୁ ପଡ଼ିବ, ଯୁଦ୍ଧରେ ତୁମେ କେବେ ନିବୃତ୍ତି ହେଇପାରିବ, ସେଟା ସବୁବେଳେ ଚାଲିବ, ସେଟା ଏଇ କଥା କହୁଛନ୍ତି ଚକ୍ରବାଦ ଲେଖୁଛନ୍ତି ସେଠି ଏକାଦଶ ସ୍କନ୍ଧରେ, ଯେତେବେଳେ ଯୁଦ୍ଧଟା ଚାଲିଛି ତୁମେ ଜୟ ପରାଜୟ କାର ହେଇପାରେ, ତୁମେ ପ୍ରଚେଷ୍ଟା, ତୁମେ ସେ ଲେଖିଲେ ନା, ସିଦ୍ଧ ସାଧକ ଉଭୟଙ୍କର ଇନ୍ଦ୍ର ସଂଯମ ଅପରିହାର୍ଯ୍ୟ, ସାଧକ ଅବସ୍ଥାରେ ପ୍ରଜ୍ଞା ସ୍ଥିର ନିମିତ୍ତ ଇନ୍ଦ୍ରିୟ ସଂଯମର ପ୍ରଚେଷ୍ଟା ଅପରିହାର୍ଯ୍ୟ ଆବଶ୍ୟକ, ଯୁଦ୍ଧ ଚାଲିଛି ତୁମେ ତ ଛାଡ଼ିଦେଲ ପରାସ୍ଥିତି, ଛାଡ଼ିଛ କାହିଁକି, ଯେଉଁ ଜନ୍ମ ହେଲେ ତୁମକୁ ଏ ବିଷୟ ଭୋଗରୁ ନିବୃତ ହେବାକୁ ପଡ଼ିବ, ଏ ଜନ୍ମ ଟ୍ରାଏ କର, ଏ ଜନ୍ମ ଚେଷ୍ଟା କର, ସେଥିରେ କୌଣସି ଏଥିରେ କିଛି ଆଉ କୌଣସି ଯାହା କୁହନ୍ତି କମ୍ପ୍ରମାଇଜର କଥା ପ୍ରଶ୍ନ ଉଠୁନି, ପ୍ରଶ୍ନ ଉଠୁନି, କିନ୍ତୁ ତାର ଅର୍ଥ ନୁହେଁ ଯେ ତୁମେ କୃତ୍ରିମ ଭାବରେ ଏଇଟା କରିନେବ, ସେଇଟା ତ କୁହାଯାଉନି। ତୁମର ଯଦି ଅଧିକାର ଅତ୍ୟନ୍ତ ଡିଷ୍ଟର୍ବ ତୁମେ ହେଉଛ ଯାଅ, କିନ୍ତୁ ମନେ ରଖ ଯେଉଁ ଜନ୍ମକୁ ବି ତୁମେ ଯାଅ ବା ଯେଉଁ ଅଧିକାରକୁ ତୁମେ ଯାଅ, ଇନ୍ଦ୍ରିୟ ଯଦି ସଂଯମ ନ କରିପାରିଲ ସବୁବେଳେ ଦୁଃଖ ରହିଛି ହିଁ ରହିଛି। ଅସଂଯତ ବ୍ୟକ୍ତିର ସୁଖ କେତେବେଳେ ନାହିଁ, ଅସଂଯତ ବ୍ୟକ୍ତି ଯେଉଁମାନଙ୍କର ସଂଯମତା ନାହିଁ ହରେକ ଯେ ଯିଏ ଅସଂଯତ ରହିଲା ହରେକ ତା ତ ବୁଦ୍ଧିଟା ସ୍ଥିର ହବନି। ଇନ୍ଦ୍ର ସହିତ ଇନ୍ଦ୍ର ସଂଯମ ସହିତ ବୁଦ୍ଧିର ସ୍ଥିରତା ରହିଛି, କାରଣ ବୁଦ୍ଧିଟା ଯଦି ସ୍ଥିର ନ ରହିଲା ବୁଦ୍ଧିଟା କୁଆଡ଼େ ହେଲେ ଠେଲି ନେଇ ପଳେଇବ। ସେଥିପାଇଁ ସେ ଲେଖିଲେ ତାଙ୍କ ଭାଷ୍ୟରେ ସେଟା ସେ ଲେଖିଲେ ସିଦ୍ଧ ସାଧକ ଉଭୟଙ୍କ ପାଇଁ ଇନ୍ଦ୍ର ସଂଯମର ଅପରିହାର୍ଯ୍ୟ ଅଛି, କିନ୍ତୁ ସାଧକ ଅବସ୍ଥାରେ ପ୍ରଜ୍ଞା ସ୍ଥିର ନିମିତ୍ତ ସାଧକ ଅବସ୍ଥାରେ ଇନ୍ଦ୍ର ସଂଯମର ଅପରିହାର୍ଯ୍ୟ ରହିଛି। ଇନ୍ଦ୍ର ସଂଯମ ସହିତ ବୁଦ୍ଧିଟା ରହିଛି, କାରଣ ତୁମେ ଯଦି ଇନ୍ଦ୍ର ସଂଯମ ନ କରୁଥିବ ବୁଦ୍ଧିଟା କେତେବେଳେ ବିଗିଡ଼ିଯିବ ତୁମ ଟାଣି ପଡ଼େ, ସେଇଟା ସାଧୁମାନଙ୍କ ଜୀବନ ହେଉଛି ନା। ଆମର ବି କାହା କାଲି କାଲି ତୁମେ ଯଦି ସେ ଚେଷ୍ଟା ନ କରୁଥିବ ତୁମର ମନ କଣ୍ଟା ହେଇଯିବ, ସବୁବେଳେ ମନେକୁ ତୁମେ ଇନ୍ଦ୍ରଧାରୀ ଯିବ, ଗୋଟେ ତୁମେ ଗୋଟେ ଇନ୍ଦ୍ର ଧାରଣ କରିଛ, ଆଉ ଇନ୍ଦ୍ରିୟମାନଙ୍କର ପାଟବ ଶକ୍ତି ନଷ୍ଟ ହେଇଯାଇଛି। ପାଟବ ଶକ୍ତି ମାନେ କ'ଣ, ଭଜନ କରିବା ଶକ୍ତିରେ ନଷ୍ଟ ହେଇଯାଇଛି। ଆମେ ତାକୁ ପୁଣି କ'ଣ କରୁଛେ, ରିଭାଇଭ୍ କରୁଛେ, ଯେମିତି ସବୁ ରସାୟନ ଦିଆହେଇକି ପେଟର ଯେଉଁମାନଙ୍କର ରୋଗ ହେଇଯାଏ ତାଙ୍କୁ ସବୁ ରସାୟନ ଦିଆହେଇ ତାଙ୍କୁ ତାଙ୍କ ଡାଏଟ୍ଟାକୁ ବଢ଼ାଯାଏ, ସେଭଳି ଆମର ଇନ୍ଦ୍ରିୟମାନଙ୍କର ଗୋଟେ ପାଟବ ଶକ୍ତି ନଷ୍ଟ ହେଇଯାଇଛି, ପଟୁତା ଶକ୍ତି ଯେଉଁ ରହିଛି ଭଗବାନଙ୍କୁ ଭଜନ କରିବା ଗୋଟେ ସ୍ଥିର ଚିତ୍ତ ଏସବୁ ନାହିଁ। ସେଥିପାଇଁ ଆମେ କ'ଣ ତାକୁ ପୁଣି ରିଭାଇଭ୍ କରୁଛେ, ସେଥିପାଇଁ ଏଇ ସାଧାରଣ ଅବସ୍ଥାରେ ପ୍ରଚେଷ୍ଟା ସବୁ ତୁମର ଇନ୍ଦ୍ର ସଂଯମ ଉପରେ ରହିବ। ତସ୍ମାତ୍ ଏଠି ଲେଖେ ନା ତସ୍ମାତ୍ ଏବ ମହାବାହୁ ନିଗୃହିତାନି ସର୍ବସ ନା ସର୍ବଶଃ ସର୍ବଶଃ କଣ ଲେଖିଲେ ସର୍ବଶ ଇନ୍ଦ୍ରିୟାଣି ନିଗୃହିତାନି ସର୍ବଶ ସର୍ବତ୍ର ସର୍ବଶ ଶବ୍ଦଟା ଆମେ ଦେଖୁଥିଲି ସର୍ବତ୍ର ଅନ୍ୟରେ କଣ ଲେଖିଲେ ସଂଯମେ ପଶ୍ୟତି ମୁନେ ହେ ନିଶା ନା ସର୍ବତ୍ର ସର୍ବସ୍ଥ ସର୍ବପ୍ରକାର ସବୁ ପ୍ରକାର ତୁମେ ଚେଷ୍ଟା କରି ଚାହିଁବ ଇନ୍ଦ୍ରିୟ ଗୁଡ଼ିକୁ କଣ୍ଟ୍ରୋଲ ଆଣିବା ପାଇଁ, କାରଣ ଇନ୍ଦ୍ରିୟମାନଙ୍କୁ ଯଦି ତାଙ୍କୁ ଛାଡ଼ିଦେବା ଆମେ ଭାବୁଥିବା ଇନ୍ଦ୍ରିୟମାନେ ମୋର କିଛି କରିପାରିବେନି, କିନ୍ତୁ ବୁଦ୍ଧିକୁ ଅସ୍ଥିର କରି କେତେବେଳେ ବସେଇଦେବେ, ତୁମକୁ ଲାଗୁଥିବ ମୋର କିଛି ଅସୁବିଧା ହବନି କିନ୍ତୁ ସେ ପକେଇଦେବେ। ସେଥିପାଇଁ କନକ୍ଲୁଜନଟା ଯଦି ଦେଲେ ତ ସ୍ଥିତ ପ୍ରଜ୍ଞା ଗୋତ୍ର ଆଣିକି ଏଠି ଲାଷ୍ଟ କରୁଥିଲେ ତସ୍ମାତ୍ ଏବ ମହାବାହୁ ନିଗୃହିତାନି ସର୍ବଶ ଇମ୍ପୋର୍ଟାଣ୍ଟ ତାକୁ ନିଗ୍ରହ କର ସର୍ବତ୍ର ସର୍ବଶଃ ସବୁ ଅବସ୍ଥାରେ ତାକୁ ଛାଡ଼ନି, କେତେବେଳେ ଛାଡ଼ିଦେଲେ କ'ଣ କହିବେ ଭକ୍ତିମ ଠାକୁର ଯାହା ଲେଖିଲେ ଯୁକ୍ତ ବୈରାଗ୍ୟ ତୁମେ ନ ହେଲା ପର୍ଯ୍ୟନ୍ତ ଇନ୍ଦ୍ରିୟ ଗୁଡ଼ିକୁ ବିଶ୍ୱକୁ ତୁ ଦୂର କରିପାରିବେନି, ସେ ଭୋଗି ନେବେ ଭୋଗି ନେଇକି ତାର ଭାବନାଟାକୁ ମନ ଭିତରେ ରଖିଦେବେ ରଖିଦେଇ ମନ ଯାହା ଭୋଗିଛି ଯାହା ଭୋଗ କରିଛି ସୁଖ ଦୁଃଖ ବିଷୟ ଲାଳସା ଯାହା ସବୁ ଭୋଗ କରିଛି ସେଇଟା ସୁଶୀ ରଖିଛି ଇମ୍ପ୍ରେସନ୍ସ ତାକୁ କୁହାଯାଏ ଭାବନା ଗୁଡ଼ାକ ରଖେ ତାକୁ ସୂକ୍ଷ୍ମ ବାସନା ବୋଲି କୁହାଯାଏ। ଏ ବାସନାଟା କୃପା ବିନା ଯାଏ ନା, ସଂସାରଟା କାହିଁକି ଭୟ ଲାଗେ, ସେ ଯେମିତି ତୁମେ ସାପଟାକୁ ଦେଖିଛ ଦୌଡ଼ଟାକୁ ଦେଖିଲା ମାନେ କ'ଣ ହବ, ଯିଏ ସାପକୁ ଦେଖିନି ଦୌଡ଼ଟା ତାକୁ ପକେଇଦେବ ନା ତାକୁ କିଛି ଲାଗିବନି, ଏ ରଜୁଟାକୁ ସର୍ପଭ୍ରମ କାହିଁକି ହେଲା, ଆମେ ସର୍ପଟାକୁ ଦେଖିଛି ବୋଲି ମନ ଯେଉଁ ଜିନିଷ ଗୁଡ଼ାକ ଜାଣିଛି ମନ ବହୁତ ଜିନିଷ, ଯେମିତି ଗୋଟେ ନାରୀ ପ୍ରତି ଆସକ୍ତି ଗୋଟେ ବା ନାରୀର ଗୋଟେ ପୁରୁଷ ପ୍ରତି ଆସକ୍ତି ସେ କେମିତି ଜାଣିଲା ତାର ଯୌବନ ଆସିଲା ବେଳେ ସେ କେମିତି ଜାଣିଲା କେମିତି, ସେଟା ତାର ଅନାଦିକାଳୁ ସେ ଜିନିଷଟା ଅଛି। ସେଥିପାଇଁ ଆମକୁ ମନ ଯେଉଁ ଜିନିଷଟା କରିଛି ନା ସେ ଇମ୍ପ୍ରେସନ୍ ସେଟା ଆମକୁ ବାହାର କରିବାକୁ ପଡ଼ିବ, କେମିତି ବାହାର କରିବାକୁ ପଡ଼ିବ, ଦୁଇଟା ଜିନିଷ ରହିଛି, ଯେମିତି ପ୍ଲାଷ୍ଟିକଟାକୁ ତୁମେ ଯେତେ ୟୁଜ୍ କରିବ ରବର ବ୍ୟାଣ୍ଡ ଗୁଡ଼ା କୁହନ୍ତୁ ନି ସେଟା କ'ଣ, ତାକୁ ଯେତେ ୟୁଜ୍ କରୁଥିବ ସେତେ ଇଲାଷ୍ଟିକ ଗୁଡ଼ା, ଇନ୍ଦ୍ରମାନଙ୍କୁ ବିଶ୍ୱ ଭୋଗରୁ ନିବୃତ୍ତ ରଖିଲା ମାନେ ତାଙ୍କ ଅଭ୍ୟାସଟା ଗଲା। ତାପରେ କିନ୍ତୁ ଅଭ୍ୟାସରେ ଚାଲିଯିବ ଆତ୍ୟନ୍ତିକ ହବନି, ଇନ୍ଦ୍ରମାନଙ୍କର ଭାବନା ଗୁଡ଼ା ରହିବ ମାନେ ସେ ଜିରୋ ପଏଣ୍ଟକୁ ଆସିବେନି, ସବୁ ବାସନା କୁହାଯାଏ। ସେଥିପାଇଁ ସେ ଲେଖୁନି ସଂସାର ବାସନା ମୋର କବି ତୁଚ୍ଛ ହେଲା, ଭୋଗଟା ଅଲଗା ବାସନାଟା ଅଲଗା, ଭୋଗଟା ଗ୍ରସ୍ ଫର୍ମରେ ତୁମେ ଖାଇଦେଲ ଗୋଟେ ଭଲ ଜିନିଷ ଖାଇଦେଲ ଭୋଗିଦେଲ ସେଟାକୁ ଭଲ ସବ୍ଜିଟା ଖାଇଦେଲ ବାସନାଟା ରହିଗଲା, ଏଇ ସବ୍ଜିଟା ଏମିତି ହେଇଥିଲା ସେ ବାସନାଟା ଦରକାର, ସେଟାକୁ ସେଟା କେବଳ କୃପାରେ ଯାଏ, ସେଟା ଭଗବାନଙ୍କର କୃପାରେ ଯାଏ। ସେଥିପାଇଁ ସେ ଲେଖିଲେ ନାହିଁ ପ୍ରସାଦେ ସର୍ବଦୁଃଖାନାମ ହାନିରସ୍ୟ ଉପଜାଏ, ଏ ଶ୍ଳୋକଟାକୁ ଏଠି ଲଗା ହବ, କୃପାରେ କେବଳ ତୁମର ଜିନିଷ ଯିବ, ଏଇ ଗୀତାର ଉଦାହରଣ ନେବା, ଏଟାକୁ ଯିଏ କୃପାକୁ କାଟିଦେବ ତାକୁ ଏଇ ଗୀତର ବାଡ଼ିକି ସାହାଯ୍ୟ କରିଦିଆ ହବ। ପ୍ରସାଦ ସବୁ ଦୁଃଖାନ ମହାନିରସ୍ୟ ଉପଜା ଇତି, କେତେଟା କେତେଟା ଜାଗାରେ ଭଗବାନ ଗୀତାରେ କହିଛନ୍ତି ମୋ କୃପା ବିନା କିଛି ହେଇପାରିବନି। ସେ ଶ୍ଳୋକ ତୁମକୁ ବାହାର କରିବାକୁ ପଡ଼ିବ। ଯେଉଁମାନଙ୍କ କୃପା ଗୋଟେ କ'ଣ କଟା ହବ ଗୀତାରେ, ତୁମର କେବେ ବି ଦୁଃଖ ଯିବନି। ପ୍ରସାଦ ସର୍ବଦୁଃଖାନା, ଏ ସର୍ବଦୁଃଖାନ ଏଇଟା ଇନ୍ଦ୍ରମାନଙ୍କର ଯେଉଁ ଭୋଗବୃତ୍ତି ରହିଛି, ଭୋଗ ନ କଲେ ବି ବାସନାଟା ରହେ। ସାପର ଦାନ୍ତଟା ଭାଙ୍ଗିଦେଲେ ସାପଟା ଖାଲି ଭୟ କରେ, ଭୟ କରିଥାଉ ସେ କ'ଣଟା କରିପାରିବ, ମୋର କିଛି କରିପାରିବ। ସେ ଭୟଟା ଚାଲିଯିବ ଯେତେବେଳେ, ଭୟଟା ଯିବା ପାଇଁ ଆମର ଏ ଜିନିଷଟା ଦରକାର। ଯେ ବାସ୍ତବ ଜିନିଷ ସର୍ପ ନୁହେଁ, କିଛି କରିପାରିବ ନାହିଁ, ତୁମକୁ ପରା ଜୀବନ ସାରା ଲାଗିବାକୁ ପଡ଼ିବ। ସେଥିପାଇଁ ସେ ଲେଖିଥିଲେ ସିଦ୍ଧ ସାଧକଙ୍କର ଉଭୟ ପକ୍ଷରେ ଇନ୍ଦ୍ର ନିଘର ଅପରିହାର୍ଯ୍ୟ। ବଳଦେବ ଦାସନ ତାଙ୍କ ଟିକାରେ ସେଟା ଲେଖିଲେ, ଯଥା ନିଗୃହାଂଶି ତଥା ତଥା ଇନ୍ଦ୍ରିୟାଣୀ ନିଗୃହାନ୍ତ ଇତି ଅର୍ଥ। ଶତ୍ରୁମାନଙ୍କୁ ଯେମିତି ତୁମେ ଅର୍ଜୁନ ଜୟ କର, ଇନ୍ଦ୍ରିୟମାନଙ୍କୁ ସେଭଳି ତୁମେ ଜୟ କର। ଏ ଭି ଶ୍ଳୋକେ ଭଗବତ ନିବିଷ୍ଟିତ ଇନ୍ଦ୍ରିୟ ବିଜୟ। ଏ ଶ୍ଳୋକ ଦ୍ୱାରା ଦେଖାଗଲା ଭଗବାନଙ୍କ ଠାରେ ନିବେଶ ରହିଲେ ଇନ୍ଦ୍ରିୟ ବିଜୟ ହବ। ଏ ଶୁଷ୍କ ବୈରାଗ୍ୟରେ କିଛି କାମ ନାହିଁ, ରୁଟି ମାଗିକି ଖାଅ, ଚଣା ମାଗିକି ଖାଅ, ଜଟ ମାଗିକି ଖାଅ, ଇନ୍ଦ୍ରିୟ ଭାଇ ଇନ୍ଦ୍ରିୟ, ତାକୁ ଭୋଗ ଦେଲେ ହଇରାଣ, ଭୋଗ ନଦେଲେ ବି ହଇରାଣ। ପରମ ଦୃଷ୍ଟ ନିବାଡ଼ନ୍ତି, ତାଙ୍କୁ ଉଚ୍ଚ ସୁଖ ଦରକାର। ସେ ତୁ ସର୍ବେନ୍ଦ୍ରିୟ ସବୁ ଇନ୍ଦ୍ରିୟ ଦ୍ୱାରା ଭଗବାନଙ୍କର ସେବା କରିବାକୁ ପଡ଼ିବ, ଏଇଟା ତ ଭକ୍ତି ଆଉ। ଇନ୍ଦ୍ରିୟମାନଙ୍କୁ ଉଚ୍ଚତର ରସ ଦେବାକୁ ପଡ଼ିବ। ଏ ଭି ଶ୍ଳୋକେ, ଏହି ଶ୍ଳୋକରେ, ଏ ଭି ଶ୍ଳୋକେ, ଏ ଭି ପୂର୍ବ ସବୁ ସବୁ ଶ୍ଳୋକ ଗୁଡ଼ାକ ଯେତେ ଶ୍ଳୋକ କହିଲେ, ଏ ଭି ଶ୍ଳୋକେ ଭଗବତ ନିବିଷ୍ଟତୟ ଇନ୍ଦ୍ର ବିଜୟ। ଶୀତ ପ୍ରଜ୍ଞା କତୁରୁ ଯେତେ ମାନେ ଲାଗିଲେ, ଶୀତ ପ୍ରଜ୍ଞା କେତେ ନମ୍ବର ଶ୍ଳୋକରେ ଆସିଥିଲା, ଶୀତ ପ୍ରଜ୍ଞା ଭାଷ କେତେ ନମ୍ବର ଶ୍ଳୋକ ସାର୍, ଚଉବନ, ଚଉବନରୁ ଏବେ କେତେ ପର୍ଯ୍ୟନ୍ତ ହେଲା, ଅଠଷଠି, ଚଉବନରୁ ଅଠଷଠି ଶ୍ଳୋକ ପର୍ଯ୍ୟନ୍ତ ଏ ଭି, ଏ ସବୁ ଶ୍ଳୋକ, ଏ ଭି ସଂସ୍କୃତର ଏ ଭି ଅର୍ଥ ପୂର୍ବୋକ୍ତ ସବୁ ଶ୍ଳୋକ। ଏ ଭି ଶ୍ଳୋକେ, ଏହି ଶ୍ଳୋକ ମାନଙ୍କରେ ଭଗବତ ନିବିଷ୍ଟତୟା ଇନ୍ଦ୍ରିୟ ବିଜୟ। ଭଗବତ ନିବିଷ୍ଟ ହେଲା ପରେ ଇନ୍ଦ୍ରିୟମାନଙ୍କୁ ବିଜୟ କରିବ। ସ୍ଥିତ ପ୍ରଜ୍ଞାସ୍ୟ, ସ୍ଥିତ ପ୍ରଜ୍ଞାସ୍ୟ ସିଦ୍ଧସ୍ୟ ସ୍ୱାଭାବିକ। ଭଗବତ ନିବିଷ୍ଟ ହେଇଗଲେ ଇନ୍ଦ୍ରିୟ ଗୁଡ଼ିକ ବିଜୟ ହବ, ତୁମେ ସ୍ଥିତ ପ୍ରଜ୍ଞା ହେଇଯିବ, ତୁମେ ସିଦ୍ଧ ହବ, ଏଇଟା ସ୍ୱାଭାବିକ, ଆଉ କେଉଁ ତାର ହବନି। ସାଧକସ୍ୟ ତୁ ସାଧନ ଭୂତ ଇତି ବୋଧ୍ୟମ, ସାଧକର ପକ୍ଷେ ସେ ଲେଖିଲେ ଏହାର ସାଧନ ରୂପ ବୋଲି ଜାଣ। ତୁମେ ସିଦ୍ଧ ନୁହଁ, ତୁମେ କହ ହଁ ତ ହବ ଆଉ, ଏଇଟା ସାଧନ ଭୂତ ବା। ଦେଖ ବଳଦେବ ଦେଉଛ କ'ଣ ଲେଖିଦେଉଛୁ, ସାଧକସ୍ୟ ତୁ ସାଧକଙ୍କ ପାଇଁ ସାଧନ ଭୂତ ଇତି ବୋଧ୍ୟମ, ତୁମେ ଭାବରେ ମୋର ଭକ୍ତି ହେଇଗଲେ ଇନ୍ଦ୍ର ସଂଯମ, ବର୍ତ୍ତମାନ ମୁଁ ଯାହା କରିବା କଥା କରିବି ନାହିଁ, ଏଇଟା ତୁମର ସାଧନ, ଇନ୍ଦ୍ରକୁ ସଂଯମ କରିବା ତୁମର ହେଉଛି ସାଧନ। ଇନ୍ଦ୍ରକୁ ସଂଯମ କରିବା ଲାଭ କ'ଣ ଉପାୟ, ଯେମିତି ପ୍ରଭୁପାଦ ବାରମ୍ବାର ପରପଟ ଲେଖୁଛି, ସର୍ବ ଇନ୍ଦ୍ରିୟ ସବୁ ଇନ୍ଦ୍ରିୟ ଗୁଡ଼ିକୁ ଭଗବାନଙ୍କ ସେବାରେ ଲଗା। ସବୁ ଇନ୍ଦ୍ରିୟ ଯେମିତି ଉଦାହରଣ ଦେଉଥିଲେ ଅମ୍ବରୀଶ ମହାରାଜ, ପ୍ରଭୁପାଦ ଦେଉଥିଲେ, ସେଇଟା କେଉଁ ଜିନିଷଟା କେମିତି ନା ଢିଲା କଲେ ଚଳିବନି। ସବୁ ଇନ୍ଦ୍ରିୟ ଗୁଡ଼ିକୁ ପ୍ରତିଦିନ ଭଗବାନଙ୍କର ରୂପ ଦର୍ଶନ, କଥା ଶ୍ରବଣ, ନାମ କୀର୍ତ୍ତନ, ଅଙ୍ଗ ଦ୍ୱାରା ସେବା, ପ୍ରଣାମ, ମାନସରେ ଚିନ୍ତନ, ସବୁ ଇନ୍ଦ୍ରିୟ ଗୁଡ଼ାକ ଦ୍ୱାରା ସବୁ କିଛି କରିବାକୁ ଚେଷ୍ଟା କର, ନହେଲେ ହବନି। ଆଉ ଯଦି ସାଧକମାନଙ୍କୁ ସେ ଲେଖିଲେ ନା, ଭଗବାନଙ୍କର ଚିତ୍ତନିବିଷ୍ଟ ସିଦ୍ଧ ସ୍ଥିତ ପ୍ରଜ୍ଞାର ଇନ୍ଦ୍ରିୟ ବିଜୟ ସ୍ୱାଭାବିକ ଭାବରେ ହୋଇଥାଏ, କିନ୍ତୁ ସାଧକଗଣଙ୍କର ପକ୍ଷେ ପ୍ରଜ୍ଞା ସ୍ଥିରୀକରଣ ନିମିତ୍ତ ଇନ୍ଦ୍ରିୟ ନିଗ୍ରହ ଚେଷ୍ଟା ପ୍ରୟୋଜନ। ସାଧକ ସେ ସେ ଲେଖିଲେ ଏଟା, ସାଧକ ସେ ତୁ ସାଧନଭୂତ ଇତି ବୋଧ୍ୟମ, ସାଧକ ଅବସ୍ଥାରେ ଏଇଟା ଆମର ସାଧନ, ଇନ୍ଦ୍ରିୟମାନଙ୍କୁ ସଂଯମ କରିବାର ପ୍ରଚେଷ୍ଟାଟାକୁ ସବୁବେଳେ ଲଗେଇ ରଖିବାକୁ ପଡ଼ିବ। କାହିଁକି ନା ବୁଦ୍ଧି ସ୍ଥିର ରହିବନି, ଆଉ ବୁଦ୍ଧିଟା କେତେବେଳେ ତୁମକୁ ଘୁରେଇ ଦେବ ସାଙ୍ଗେ ସାଙ୍ଗେ। ସେଥିପାଇଁ କାହାର ସାଧକ ଅବସ୍ଥାରେ ଯଦି ସେ ଭଗବାନଙ୍କର ହରିଗୁରୁ କୃଷ୍ଣଙ୍କର ଆଶ୍ରୟଟା ତାର ଦୃଢ଼ ନାହିଁ, ଯେକୌଣସି ଅବସ୍ଥାରେ ମାନେ ତାଙ୍କ ବୁଦ୍ଧିଟାକୁ ବିଚଳିତ କରିଦେବେ। ତୁମେ ଭାବନି ଯା ରହିଯାଇପାରିବ ସେମିତି, ସେମିତି କିଛି କହିପାରିବନି। କେହି କେହି ଗୋଟେ ଇନ୍ଦ୍ର ସଂଯମଟାକୁ ଏମିତି ଗୋଟେ ହାଲକା ଭାବରେ ନେଇକି ଆଶ୍ରୟଟା ତାର ଦୃଢ଼ ନାହିଁ, ତା ବୁଦ୍ଧିଟା ଘୁରିଯିବ। ଏ ସ୍ୱତନ୍ତ୍ର ଆଜିକାଲି ଯେଉଁ ସ୍ୱତନ୍ତ୍ର ଭଜନ ଯେଉଁମାନେ ଦେଖିବା, ଯେଉଁ ସମ୍ପ୍ରଦାୟର ହଉ, ଯେକୌଣସି ସମ୍ପ୍ରଦାୟର ହଉ, ଯେକୌଣସି ସମ୍ପ୍ରଦାୟ ତୁମେ ଦେଖିବ, ଯଦି ତାର ଯୋଉ ମାଇନସ୍ ପଏଣ୍ଟଟା ରହୁଛି ଯେକୌଣସି ସମ୍ପ୍ରଦାୟ ମାୟାବାଦୀକୁ ତ ତୁମେ ଧରୁନା, ପରାସ୍ତ ହବାର ଗୋଟେ କାରଣ ହଉଛି ଏଇଟା, ପ୍ରତି ସମ୍ପ୍ରଦାୟ ମାୟାବାଦୀ ମାନଙ୍କର ତାଙ୍କ ସମ୍ପ୍ରଦାୟ ନିୟମ ରହିଛି। ଯେତେବେଳେ ତୁମେ ସମ୍ପ୍ରଦାୟର ସ୍ୱତନ୍ତ୍ର ଗୋଟେ ବୁଦ୍ଧି କିଛି କାମ କଲ ସରିଲା। ଯୋଗପଥାଙ୍କ ତାଙ୍କ ନିୟମ ନାହିଁ ନା କ'ଣ, ତାଙ୍କର ଅଛି ନା ଶଙ୍କରପନ୍ଥୀଙ୍କର ନିୟମ ଅଛି, ସମସ୍ତଙ୍କ ନିୟମ ଗୋଟେ ଗୋଟେ ତାଙ୍କର ଅଛି ନା, ତାଙ୍କ ତାଙ୍କର ତାଙ୍କର ହିସାବରେ ତାଙ୍କ ସାଧନ ହିସାବରେ ତାଙ୍କ ସବୁ ନିୟମ ରହିଛି। କଳିଯୁଗର ଗୋଟେ ବଡ଼ ଅସୁବିଧା ହେଲା, କେହି କେହି ସ୍ୱଶ ସମ୍ପ୍ରଦାୟରେ ସବଳ ରହିବ, କେହି କାହାକୁ ବି। ଏଇ ଯୋଉ ରାମକୃଷ୍ଣ ମିଶନ ମୁଁ ସବୁ ଦେଖିଛି, ତାଙ୍କର ତାଙ୍କର ସବୁ ତାଙ୍କର ସବୁ ସବୁ ପ୍ରକାର ଗୋଟେ ଗୋଟେ ତାଙ୍କର ନିୟମ ରହିଛି, ସବୁ ସଂସ୍ଥାର ତାଙ୍କର ଗୋଟେ ଗୋଟେ ନିୟମ। କଳିଯୁଗରେ କ'ଣ, ଲୋକ ସେ ସେ ସମ୍ପ୍ରଦାୟରେ ଥିଲେ ବି ସେ ସମ୍ପ୍ରଦାୟ ନିୟମକୁ ମାନିବେ। ବଡ଼ ଅସୁବିଧା ରହୁଛି ଏଠି, ସାଧକ ମାନେ ସବୁ ସମ୍ପ୍ରଦାୟରେ, କାରଣ ସବୁ ସମ୍ପ୍ରଦାୟରେ ପ୍ରାୟତଃ ବ୍ରହ୍ମଚାରୀ ସିଷ୍ଟମ ଗୁଡାକ ଅଛି, ତାଙ୍କର ବିଚାରିନାହାନ୍ତି ସେ ଯୋଉ ରାମକୃଷ୍ଣ ମିଶନ ପକଡ଼ି ମାରିଦେଇକି ସେ ବୁଲୁଥିବେ। ଗୋଟେ ଠକ ଏଠି ଥିଲା, ଏଇଠି ଆସିଥିଲା କେତେ ଦିନ ଠକଟା, ଆମର ଆଇଟମ ଏତେ ରାଗ ହୁଏ ଖାଇବା ପିଇବା, ସେଠି ଠକ ଶିଖିଛି ସେଠି ହେଟା। ହଁ ଆଜ୍ଞା ଆମିଷ ଖାଆନ୍ତି, ପିଆଜ ରସୁଣ ଖାଆନ୍ତି, ସେ ଗୋଟେ ଆସିଥିଲା, ସେ କହିବ ଆଜ୍ଞା ଆମିଷ ପିଆଜ ରସୁଣ ଖାଆନ୍ତି, କିରେ ଆମିଷ ପିଆଜ ରସୁଣ କ'ଣ ଖାଇବ। ଦେଖ ସବୁଥିରେ ବ୍ରହ୍ମଚାରୀ ସିଷ୍ଟମ ତ ରଖାହେଇଛି, କିନ୍ତୁ ବ୍ରହ୍ମଚାରୀ ସିଷ୍ଟମ ଯୋଉ ଏଇଟା ରହିଲା, ପ୍ରପଦ ଏତେ ରାଗୁଛନ୍ତି, ଏ ଯେଉଁ ନୂଆ ନୂଆ ବାହାରିଥାଏ, ଏଇ ଯୋଉ ଆମର ଭାରି ଝିଅ ପିଲା ଗୁଡ଼ାକ ସବୁ ବ୍ରହ୍ମଚାରୀ ବାହାରୁଛନ୍ତି, ପ୍ରପଦ ଏତେ ରାଗୁଛନ୍ତି ବିଦେଶରେ ତାଙ୍କ ନାଁ ଶୁଣିକି, ପ୍ରପଦ ଯୋଉ ଭାଷା କହୁଛନ୍ତି ଶୂନ ମୁଣ୍ଡ ଗରମ ହେଇଛି ଇଂଲିଶରେ କନ୍ଭରସେସନ୍, କହିଲେ ନାହିଁ ଏଇଟା ଶୂନ ନାହିଁ, ଇନ୍ଦ୍ରଟା କ'ଣ ତୁମେ ସଂଯମ କରିବ, ଏମିତି ଖୋଲମ ଖୋଲା ତୁମେ ସଂଯମ କରିବ ଆଉ ଦେଉଛ, ସେଟା ହବନି। ଆମର ଆମର ସେଥିପାଇଁ ଯୁକ୍ତ 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 ସବୁବେଳେ ଖାଇଲା, ଶୁଷ୍କ ନୁହେଁ, ତୁମେ ଶୁଖିଲା ରୁଟି ଚଣା ତୁମେ ଯାହା ଜିନିଷ ଖାଉନା, ତୁମେ ସବୁ କିଛି ଇନ୍ଦ୍ରିୟ ସଂଯମ ହବନି। ମୁଁ କେତେଗୁଡ଼ା ଦେଖିଛି ଆଉ ମୋତେ କ'ଣ କହିବ, ମୁଁ କରିକି ଦେଖିଛି ମୋତେ କ'ଣଟା ପାଠ ପଢ଼ିବ, ତୁମେ ବୃନ୍ଦାବନ ଥାଇ ଦାନ କରିଥିବ, ମୁଁ ଓଡ଼ିଶାରେ ରହିକରିଛି, ଇନ୍ଦ୍ରିୟ ସହିତ ବାପା ସେଥିରେ କିଛି ମତଲବ ନାହିଁ, ଇନ୍ଦ୍ରିୟ ତାର ଇନ୍ଦ୍ରିୟ, କେବଳ ଗୁରୁ ବୈଷ୍ଣବଙ୍କର ଆଶ୍ରୟ, ତାଙ୍କର ଆଶ୍ରୟ ତାଙ୍କର ନିଷ୍ଠା ତାଙ୍କର ଯେତେବେଳେ ଚିତବଳ ମିଳିଲା ସେତେବେଳେ ଇନ୍ଦ୍ରିୟଟା କିଛି ନାହିଁ, ଏଇଟା ତ ତୁମ ଇନ୍ଦ୍ର ତୁମ ତୁମର କିଛି ପାଞ୍ଚ ପଇସାରେ ତୁମେ ଖାତିରି କରିବନି, ତୁ ଚିତବଳଟା ପାଇଲା ଆଉ ଚିତବଳ ନ ପାଇଲା ପାଇଁ ତ କିଛି କାମ ଦେବନି। ଏଇଟା ସେଇଟା କ'ଣ କରେ, ରେଗୁଲେଟିଭ ଲାଇଫରେ ତୁମ ବୁଦ୍ଧିଟାକୁ ସ୍ଥିର କରେ, ତାର ଅର୍ଥ ନୁହେଁ ଯେ ତୁମର ଇନ୍ଦ୍ରିୟ ଗୁଡ଼ିକ ସଂଯମ ହେଇଗଲେ, ବୁଦ୍ଧିଟାକୁ ସ୍ଥିର କରି ରଖିଛି, ନା ବୁଦ୍ଧି ସ୍ଥିର ହେଇଛି ତାହେଲେ ଇନ୍ଦ୍ରକୁ ସେ କଣ୍ଟ୍ରୋଲ କରି ରଖିଛି, କିନ୍ତୁ ଆତ୍ୟନ୍ତିକ ଭକ୍ତିର ସେ କହିଦେଲେ ପାଇଁ ଭକ୍ତି ଭଗବାନଙ୍କ ଚରଣ ଏଇପାଇଁ ଲାଗି 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 ଭଗବତ ଉପାସନା ସବୁ କରିବାକୁ ପଡ଼େ ନା, ଆଉ ଭଗବାନଙ୍କର ସେବା ପୂଜା ଇନ୍ଦ୍ର ଗୁଡ଼ିକୁ ପ୍ରଭୁଙ୍କର କରୁଣା କେମିତି ପାଇଗଲେ ସେ ସ୍ଥିର ଟିକେ ହେବେ, ନହେଲେ ଏତେ ଛୋଟ କାମ ନୁହେଁ, ଯେତେବେଳେ ଯେଉଁ ଜନ୍ମ ହେଲେ ତୁମକୁ ଇନ୍ଦ୍ର ବିଜୟ କଲେ ତ ତୁମେ ପ୍ରଭୁଙ୍କ ପାଖକୁ ସ୍ଥିତପ୍ରଜ୍ଞ ହେଲେ ତ ଭଗବାନ ପାଖକୁ ଯିବ। ଗୀତାର ଯେଉଁ ବାଣୀ ଗୁଡ଼ିକ ସବୁ ରହିଲା ତସ୍ମାତ୍ ତସ୍ମଜସ୍ୟ ମହାବାହୁ ନିଗୃହୀତାନି ସର୍ବସ୍ୟ, ଏ ବି ଶ୍ଳୋକେଇ ସେ ଲେଖିଲେ ବଳଦେବ, ସବୁ ଶ୍ଳୋକର ସାର ଏଇ ଜିନିଷ କହୁଛନ୍ତି, ତାକୁ ଚେଷ୍ଟା କର, ଭକ୍ତି ଦ୍ୱାରା ସାଧନ ଭକ୍ତି ଦ୍ୱାରା ଇନ୍ଦ୍ର ସଂଯମ ହବ, କିନ୍ତୁ ଚେଷ୍ଟାଟା ସବୁବେଳେ ରଖିବ, ଚେଷ୍ଟା ନ ରଖିଲେ ସାଧକ ପାଇଁ ହବନି, ତମ ବୁଦ୍ଧି ଅସ୍ଥିର ହେଇଯିବ, କେତେବେଳେ କ'ଣ କହିବ ବୟସରେ କ'ଣଟା ହେଇଯିବ କିଛି କ'ଣ କହିହବ, ସବୁବେଳେ ଇନ୍ଦ୍ରକୁ ନିଗ୍ରହ କରିବା ଚେଷ୍ଟା କର, ସେଠି କହିଦେଇକି ପୁଣି ଶ୍ଳୋକଟାକୁ ବୁଲାଇ ଦେବେ ସାଙ୍ଗେ ସାଙ୍ଗେ ଅଲଗା ଆଡ଼କୁ ଆସିବେ। ସାଧକ ଅବସ୍ଥା ସହ ସ୍ଥିତ ପ୍ରଜ୍ଞା ଇନ୍ଦ୍ର ସଂଯମ ପ୍ରଯତ୍ନ ସାଧ୍ୟ ଇତି ଉତ୍ତମ, ଦେଖ ଏ ଶ୍ଳୋକର କହିସାରିକି ପୁଣି ବାଡ଼େଇଲେ, କିଏ କହିବ ଆମ ଭକ୍ତ କଲେ ତ ହବ, ମୁଁ ତ ଭକ୍ତି କରୁଛି ମୋ ଇନ୍ଦ୍ର ସଂଯମ ହେଇଯିବ, କହିଲେ ନାଇଁ 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 ନାଇଁ, ବଳଦେବ ଦର୍ଶନ ଲେଖିଲେ ସାଧକ ଅବସ୍ଥାରେ ସ୍ଥିତ ପ୍ରଜ୍ଞା ଇନ୍ଦ୍ର ସଂଯମ ପ୍ରଯତ୍ନ ସାଧ୍ୟ ଇତି ଉତ୍ତମ, ସାଧକ ଅବସ୍ଥାରେ ମଧ୍ୟ ସ୍ଥିତ ପ୍ରଜ୍ଞା ବ୍ୟକ୍ତିର ପକ୍ଷେ ଇନ୍ଦ୍ରିୟ ସଂଯତ କରା ଅତି କଷ୍ଟ ସାଧ୍ୟ ବୋଲି ମନେ ହୁଏ। ଗୋଟେ ସ୍ଥିତ ପ୍ରଜ୍ଞା ବ୍ୟକ୍ତି ପାଇଁ ବି ସାଧକ ଅବସ୍ଥାରେ ଇନ୍ଦ୍ରିୟକୁ ସଂଯମ କରିବା କଷ୍ଟ, ତା କରିବାକୁ ପଡ଼ିବ, ସେଠୁ ଶ୍ଳୋକଟାକୁ ଆରମ୍ଭ କରିବେ, ଜାହାନି ସାହ ସର୍ବଭୂତାନାମ ତସ୍ୟା ଜାଗ୍ରତି ସଂଯମୀ ଯଶ୍ୟାମ ଜାଗ୍ରତି ସଂଯମୀ ସାହାନି ସାହ ପଶ୍ୟତେ ମୁନେ, ଆଉ ଭକ୍ତିମ ଠାକୁର ତାଙ୍କର ଭାଷ୍ୟ ପୁରା ଲଗେଇଲେ, ଭାଷ୍ୟ କ'ଣ ସ୍ଥିତ ପ୍ରଜ୍ଞାର କେମିତିକା ଲକ୍ଷଣ, ସ୍ଥିତ ପ୍ରଜ୍ଞା ଅବସ୍ଥାରେ ଇନ୍ଦ୍ର ସଂଯମ କରିବା ବି କଷ୍ଟ ହେଇଯାଉଛି, ଆଉ ତୁମେ ଖାଇବିକି ମୌଜ ମସ୍ତି ମଜଲିସ୍ କରି ତୁମେ କ'ଣଟା କରିବ, ଏଗୁଡ଼ା କିଛି ହବନି, ଯୁକ୍ତ ବରାଇକି ଆମେ ସବୁ ଦେଖିଛୁ ଆଉ, ଏ ଗୁରୁଦେବଙ୍କ ପାଖରେ ସବୁ ଦେଖିଛୁ ବା, ସେଇଟା ଆମେ ଦେଖିନୁ, ସେ ସବୁ ସେମିତି ଖାଲି ଏମିତି ଗୁରୁଦେବ ଏମିତି କାଢ଼ନ୍ତି ଏମିତି, ହଁ ଦେଖିଛୁ, ଏ ରାଜଭୋଗ ଯେଉଁ ସାଧୁପୁର ରୋଷେଇ କରିବ ଡେଲି ଡାକିବେ ଗାଳିଦେବେ, ସାଧୁ ପ୍ରଭୁ, ବିଷମର ପ୍ରଭୁ, ଆଉ ସେ ଯେଉଁ ଆମର ପଞ୍ଚ କ'ଣ ପଞ୍ଚରତ୍ନ ପ୍ରଭୁ, ମାନେ ପଞ୍ଚତତ୍ଵ ପ୍ରଭୁ, ପଞ୍ଚତତ୍ଵ ମୁଁ ଦେଖିଛି। ହଁ, ପଞ୍ଚତତ୍ଵ ପ୍ରଭୁ ପରେ ଆଇଲେ, ପରେ ରୋଷେଇକି ଗଲେ, ସାଧୁ ପ୍ରଭୁ ଆଉ ବିଷମର ପ୍ରଭୁ ରୋଷେଇ କରନ୍ତି, ଗୁରୁଦେବଙ୍କ ପାଇଁ ରୋଷେଇ କରିକି ଆଣନ୍ତି। ସେ ଉପରେ ଟିକେ ଚିନ୍ତା ହେଇ ମୁଁ ବାସନ ବାଜିବାକୁ ଚାହେଁ, ବାସନରେ ଟିକେ ଅଇଁଠା ଲାଗିଗଲେ ଆମେ ତ ଅଇଁଠା ଗାଁ ଗଲୁ କୁହନ୍ତି, ଉଚ୍ଚିଷ୍ଟ ଟିକେ ଲାଗିଯାଇଥିବ, ସାଙ୍ଗେ ସାଙ୍ଗେ କଲିଙ୍ଗ ବେଲ୍ ମାରିଦେବେ। ଚୈତନ୍ୟ ପ୍ରଭୁ ଯେତେବେଳେ ଥିଲେ କ'ଣ ବାସନ ଲାଗିଛି, ଦୃଢ଼ ପୁଣି ଲୁଗା ପାଲଟି ବାସନ ମଜା ଗୁରୁଦେବଙ୍କ ପାଖକୁ, କ'ଣ ଠାକୁରଙ୍କ ଭୋଗ ଲାଗୁଛି ଆସେ। ରାଜଭୋଗ ଗୁରୁଦେବ ଟିକେ ବି ଛୁଇଁନଥିବେ, ଖାଲି ଚାମଚର କେମିତି ବୁଡ଼େଇବେ ଯିବ ସେଠିକି ଲାଗେ, ତାଙ୍କର ଯେତିକି ସେତିକି ଯେତିକି ସେତିକି ଅଧିକା କିଛି ନାହିଁ। ସେ ବ୍ୟାସ ପୂଜା ହଉ କ'ଣ ହଉ କ'ଣଟା ହଉ, ସେ ଯେତିକି ସେତିକି କାହିଁକିନା ସେଟା ହଉ ତା ଗୋଟେ ପ୍ରଭୁଙ୍କର ସିଦ୍ଧ ଶୁଦ୍ଧ ଭକ୍ତ ନା, ତମ ସିଦ୍ଧ ତାଙ୍କର ଆଚରଣ ଗୁଡ଼ିକ ସବୁ ସିଦ୍ଧ ରହିବ। ସେ କ'ଣ ଲୋକଙ୍କୁ ଦେଖିବା ନାହିଁ ନା, କ'ଣ ତୁମର ଖାଇବା ଲାଳସା ଥିବ, ବେଶୀ ଲୋକ ଅଛନ୍ତି ନା ଟିକେ ଖାଇବନି, ତାକୁ ଯେତେ ରଖିଦେବ ନାହିଁ ପରେ ଖାଇବା, ସେଇଟା କ'ଣ ଲୋକଙ୍କ ଲୋକ ବୈରାଗ୍ୟ କ'ଣ ସେଟା। ମାନେ କଥାର ସାର ଜିନିଷ ହେଲା, ଭକ୍ତିମୟ ଠାକୁର ଗୋଟିଏ ଶବ୍ଦ ରଖିଛନ୍ତି, ବହୁତ ସୁନ୍ଦର ଲାଗୁଛି, ଯୁକ୍ତ ବୈରାଗ୍ୟ, ସବୁବେଳେ ଯୁକ୍ତ ରୁହ। ଭଜନ ଆମେ ଖାଇବାନି ତାର ମାନେ ନୁହେଁ, ସ୍ୱର ଅଛି, ରସ ଦରକାର, ସବୁ ଜିନିଷ ଅଛି, କିନ୍ତୁ ବଢ଼ାଓନି, କମେଇ ତ ପାରୁନ, କମିପାରୁନ, ଭଲ ଯୁକ୍ତ ହେଇଯିବ, ବଢ଼ାଓନି କିଛି, କୌଣସି ଅଭ୍ୟାସ ତୁ ବଢ଼ାଓନି, କାରଣ ବିଶ୍ୱାସ କରେନି ଇନ୍ଦ୍ରିୟ ମାନେ ଯେକୌଣସି ଅବସ୍ଥାରେ ବୁଦ୍ଧିକୁ ଅସ୍ଥିର କରିକି ଟାଣି ପଡ଼େ। ଏ ଇତିହାସରେ ଏହାର ଉଦାହରଣ କମ୍ ନାହିଁ, ଆମେ ଆଖି ଆଗରେ ବି ଦେଖିଦେଉଛୁ, ଆଖି ଆଗରେ ଦେଖିଦେଉଛୁ। ଆଉ ସେଥିପାଇଁ ତା ଗୋଟେ ବଡ଼ ଭରସା ହେଲା, ସବୁବେଳେ ଭଗବାନ ଜଣେ ପ୍ରାର୍ଥନା କରୁଛି, ହରିଗୁରୁ ବୈଷ୍ଣବ ପାଖରେ ପ୍ରାର୍ଥନା କରୁଛି, ଇନ୍ଦ୍ର ଗୁଡ଼ାକୁ ସଂଯମ କରିବା ଏତେ ସହଜ ଜିନିଷ ନୁହେଁ, କେବଳ ନାରୀ ପୁରୁଷ ଜିନିଷ ଗୁଡ଼ା କୁହାଯାଉନି। ତୁମେ ଯେଉଁ ଗୋଟେ ସାଧକ କେବଳ ଭାବିଛ ମୋର ଗୋଟେ ସ୍ତ୍ରୀ ଚିନ୍ତା ଖାଲି ଆସୁଛି, ଯେମିତି ବ୍ରହ୍ମଚାରୀମାନେ ହେବ, କେବଳ ସ୍ତ୍ରୀ ଚିନ୍ତା ଆସୁଛି, ନାଇଁ 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 ନାଇଁ, ସେଇଟା ଗୋଟେ ବଡ଼ ଜିନିଷ ନାହିଁ। ତୁମର ହେଲା ମାନସିକ ବିକାରଟା, ଯିଏ ବିବାହ ହେଇଯାଇଛି ତାର ଆଉ ସ୍ୱାମୀ ଚିନ୍ତା ନାହିଁ, ସମସ୍ତଙ୍କର ସେମିତି ନାହିଁ, ସେମାନଙ୍କର ଯାହା ସ୍ତ୍ରୀ ପାଇଁ ଆସକ୍ତି ଅଛି ସେମିତି ନାହିଁ, କିନ୍ତୁ ସ୍ତ୍ରୀ ପ୍ରତି ଆସକ୍ତିର ଯେଉଁ ଦୁଃଖ ଯେତିକି ଦୁଃଖ ହୁଏ, ପୁଣି ସ୍ତ୍ରୀ ପୁତ୍ର ସ୍ୱାମୀ ସ୍ତ୍ରୀ ତାଙ୍କ ସମ୍ପର୍କ ହେଇଗଲା ପରେ ତାଙ୍କର ଯେଉଁ ସନ୍ତାନଟି ହୁଏ ତାଙ୍କ ପାଇଁ ସେତିକି ସେ ଦୁଃଖ, ଦୁଃଖଟା ସମାନ, ଚିନ୍ତାଟା ସମାନ, ପିଲାଟା କେମିତି ମଣିଷ ହଉନି, ସେ ଝିଅଟା କେମିତି ବାହାର ହଉନି, ଏ ଆସକ୍ତିଟା ସମାନ। କେବଳ ଯଦି ତୁମେ ଭାବୁନି ଯେ ସ୍ୱାମୀ ସ୍ତ୍ରୀ ତାଙ୍କର ଦେହ ସମ୍ପର୍କଟା ଜୀବନ ସାରା ରହିବ ବୋଲି, ନାହିଁ ସେଇଟା ଠିକ୍ ନୁହେଁ, ସଂଯମତା ବହୁତ ବହୁତ ଲୋକଙ୍କର ଅଛି, କିନ୍ତୁ ସମାନ ପ୍ରୋବ୍ଲେମଟା, ସେ ପିଲାଟା କାହିଁ ପାଠ ପଢ଼ିଲାନି, ପିଲାଟା କାହିଁ ଏମିତି ହେଲାନି, ପିଲାଟା କାହିଁ ଏମିତି ହେଲାନି, ଝିଅଟା କୁଆଡ଼େ ବାହାହେଲାନି, କାମନା ଯୋଉ ଦୁଃଖଟା ଭୋଗୁଥିଲେ ମାନସିକ ଅବସ୍ଥାରେ ବର୍ତ୍ତମାନ ଧନ ପାଇଁ ସେ ଦୁଃଖଟା ଭୋଗିବେ ସମାନ ପରିମାଣରେ, ଏଇଟା ହେଲାଣି ଏଇଟା, ମୁଁ ବିବାହ କରିନି ବିବାହ କରିନି, ମୋର ବିବାହ ହେଲା, ପୁଣି ଧନ, ମୁଁ ଧନ ଧନ ପୁଣି ଧନ ସମାନ। ସେଥିରେ ପ୍ରବାଦ ଗୋଟିଏ ଜିନିଷ କହିଲେ, ମୈଥୁନ ଆର ମୈଥୁନ ପ୍ରଡକ୍ଟ, ସେ ଗୋଟେ ଗୋଟେ ଡାଇଲଗ ମାରି ଦେଇଯାଇଛନ୍ତି, ବିଶ୍ୱକୁ ଘୁରେଇ ଦେବା, ପ୍ରବାଦଙ୍କ କଥା ଯଦି ଶୁଣି ଦେଇଥାଉ ତମେ ସେ ବିଶ୍ୱଟା ଘୁରେଇ ଦେବ, ସେମିତି ଡାଇଲଗ ମାରିକି ଯାଇଛନ୍ତି। ତୁ କେହି ପ୍ରବାଦ କଲେ କେହି ଜଗତରେ ଫ୍ରି ନାହାନ୍ତି, ସମସ୍ତେ ମୈଥୁନ ନୁ ମୈଥୁନ ପ୍ରଡକ୍ଟରେ ଆଟାଚ୍ ହେଇକି ରହିଛନ୍ତି, ସେ ପୁରା ଭଗବାନଙ୍କ ଲୋକ ଲୋକ, ସେ ବାଡ଼େଇ କଥା କହି ଦେଇ ଚାଲିଛନ୍ତି, କୌଣସି କେୟାର କରୁନାହାନ୍ତି, କୌଣସି କେୟାର କରୁନାହାନ୍ତି, ପୁରା ପର୍ଟିକୁଲାର ଜିନିଷ ଗୁଡ଼ିକ ସବୁ କହୁଛନ୍ତି, ଆଉ ସେଟା ପ୍ରକୃତରେ ସତ୍ୟ। ଜଣେ ସବୁ ଶାସ୍ତ୍ର ଶାସ୍ତ୍ର ପଢ଼ି ସାରିଲେ ସେ ଜାଣିପାରିବ, ସବୁ ଶାସ୍ତ୍ର ପଢ଼ିସାରେ ଟିକା ଟିପଣି ପଢ଼ିସାରେ ତାପରେ ଜାଣି ଆଚାର୍ଯ୍ୟଙ୍କର ବାକ୍ୟକୁ ତୁ ହଜମ କରିପାରିବେ, ତୁ ଜାଣିପାରିବନି କ'ଣ କ'ଣ ଏଇ ଜିନିଷଟା, ମୁଁ ରାଧାକୃଷ୍ଣ ଲୀଳା ଶୁଣିବି, ଏଟା ଶୁଣିବି, ସେଟା ଶୁଣିବି, ତୋ ମୁଣ୍ଡଟା ଘୁରିବ, ଜାଣିପାରିବନି ଏ ଜିନିଷ ଗୁଡ଼ା କ'ଣ। ସେ ଏତେ ସୁନ୍ଦର ଭାବରେ ସବୁ ବ୍ୟାଖ୍ୟା କରି ଭଗବାନଙ୍କର ଭକ୍ତି ଭଗବାନଙ୍କର ସେବା, ଆଜି ସେ ବିଗ୍ରହ ବିଷୟରେ କହୁଥିଲେ, ଏ ମନ୍ଦିର ବିଷୟରେ ଆଜି ଆଜି ସିଏ କହୁଥିଲେ ଯେ ମନ୍ଦିରଟା ସମସ୍ତେ ବଡ଼ନ ବୋଲି ଭାବନ୍ତି, ପ୍ରଭୁ କହୁଛନ୍ତି ସେ କଥା, ୱିଦାଉଟ୍ ଶ୍ରବଣ କୀର୍ତ୍ତନ ପ୍ରଭୁ ସେ କହୁଛନ୍ତି, ମୋ ଟେମ୍ପୁଲ କେତେବେଳେ ବଡ଼ନ ହୁଏ, ଆଜି ଆଜି କହୁଥିଲେ ମନ୍ଦିରଟା କେତେବେଳେ ଗୋଟେ ବଡ଼ନ ହେଇଯାଏ, ପ୍ରଭାତ କହୁଛନ୍ତି। ସେ ଗୋଟେ ଗୋଟେ କଥା କହିକି ଯାଇଛନ୍ତି, ପୁରା ଆଖି ଆଗରେ ଆମେ ସବୁ ଦେଖୁଛୁ, ଅନୁଭବ କରି ଦେଖୁଛୁ, ଆଉ ମନ୍ଦିରଟା ଯେଉଁ ଏତେ ବଡ଼ ମନ୍ଦିର ହେଇଗଲା, ଏମିତି ଠାକୁର ହେଇଗଲେ, ପ୍ରଭାତ କହୁଛନ୍ତି କେତେବେଳେ ମନ୍ଦିର ବଡ଼ନ ହୁଏ, ସବୁ ଲେକ୍ଚରଟା ଶୁଣିବା ଦରକାର। ସବୁ ପ୍ରଭାତ କହୁଛନ୍ତି ଯେତେବେଳେ ଶ୍ରବଣ କୀର୍ତ୍ତନ ମନ୍ଦିରରେ ରୁହେ ନା, ଯେତେବେଳେ ଆମେ ଶ୍ରବଣ ଆଉ କୀର୍ତ୍ତନକୁ ଗୁରୁତ୍ୱ ନ ଦେବା, ଟେମ୍ପୁଲଟା ଆମ ପାଇଁ ଗୋଟେ ବଡ଼ନ ଲାଗିବ। ହିୟରିଂ ଚାଣ୍ଟିଂ ଡିବୁଡ଼ି ଗୁଡ଼ା ରହିଲେ ତାଙ୍କର ଜପ କରିବାର ଇଚ୍ଛା ନାହିଁ, କଥା ଶୁଣିବାର ଇଚ୍ଛା ନାହିଁ, ଗଲା ସେ ମନ୍ଦିର ବଡ଼ନ ହବ। ପ୍ରଭାତ ଷ୍ଟ୍ରେଟ କହିଛନ୍ତି ସେଇଟା ସବୁ, ଆଉ ପ୍ରଭାତ ଆଜି ବି ପୁଣି ଦୂର ହଉଥିଲେ ସେଥିରେ, ସେଥିରେ ତ ବହୁତ କଡ଼ା କରି କହୁଥିଲେ, ଆଜି ସେ କଥା ସେ କହୁଥିଲେ, ପ୍ରଭାତ କହିବେ ଇଏ ସବୁ ଗୋଟେ ବଡ଼ନ ବୋଲି ଫିଲ୍ କରିବେ, ଲାଷ୍ଟ ସେମାନେ ଏଇଟା ଗୋଟେ ନେଷ୍ଟ ହବ, ଗୋଟେ ବସା ଭଳିଆ ପକ୍ଷୀ ବସା, କେହି ମନ୍ଦିର ପ୍ରତି ଆଉ ଧ୍ୟାନ ଦେବେ, ସେମାନେ ବଞ୍ଚିବା ପାଇଁ ଚିନ୍ତା କରିବେ।
କାହିଁକିନା ସେମାନେ ଭାବିବେ ଏଟା ଗୋଟେ ବର୍ଡନ, ମନ୍ଦିରଟା ଚଳାଇବା ଗୋଟେ ବର୍ଡନ, ହେ ଭଜନ କରିବା କ'ଣ ମନ୍ଦିର ଚଳାଇବ, ଇଏ ବୁଝନ୍ତୁନି, ଶ୍ରବଣ କୀର୍ତ୍ତନ ନହେଲେ ବର୍ଡନ, ଆଉ ସିଙ୍ଗିଲ ବି ବର୍ଡନ, ସବୁ କହିଦିଆଯାଇଛି, ପ୍ରବାଦ କହିଦିଆଯାଇଛି, ସବୁ କହିଦିଆଯାଇଛି, ବହୁତ ଶୁଣିବାକୁ ପଡ଼ିବ ଟିକିନିକ, ମାନେ ସେ ବହୁତ କଥା ଭିତରେ ଗୋଟିଏ କଥା କହୁଛନ୍ତି, ସେଟା ହଉଛି ସାର, ଗୋଟିଏ ଗୋଟିଏ କଥା ମାରିଦେଇ ଯାଉଛନ୍ତି ପୁରା ସାର, ଶ୍ରବଣ କୀର୍ତ୍ତନ କଲେ ସବୁ ଜିନିଷ ବର୍ଡନ ହବ, ମନ୍ଦିରଟା ଯେମିତି ବର୍ଡନ ଘରଟା ବି ବର୍ଡନ ଲାଗିବ, ଆଉ ଶ୍ରବଣ କୀର୍ତ୍ତନ ତାର କହିଲେନି, ଶ୍ରବଣ କୀର୍ତ୍ତନ ତାର ତଟସ୍ଥ ଲକ୍ଷଣ, ଶ୍ରବଣ କୀର୍ତ୍ତନ ତାର ସ୍ୱରୂପ ଲକ୍ଷଣ, ତଟସ୍ଥ ଉପଜୟୀ ପ୍ରେମଧନ, ଜଣେ ପ୍ରେମ ପାଇଛି ବୋଲି କେମିତି ଜାଣିବ, ସନାତନ ଗୋସ୍ୱାମୀ ମହାପ୍ରଭୁ ତାଙ୍କ ଶିକ୍ଷାରେ କହୁଛନ୍ତି ଶ୍ରବଣ କୀର୍ତ୍ତନ ତାର ସ୍ୱରୂପ ଲକ୍ଷଣ, ଆଉ ସେ ତାର ଶ୍ରବଣ କୀର୍ତ୍ତନ ପ୍ରତି ରୁଚି ନାହିଁ ତାର ପ୍ରେମ କେଉଁଠି ହବ, ସେ ମୁଁ କହିଦେଲେ ହବ, ଯାହାର ଶ୍ରବଣ ଶୁଣିବା ପାଇଁ ତାର ଇଚ୍ଛା ହଉନି, କୀର୍ତ୍ତନର ତା ନାମ ଜପର ଇଚ୍ଛା ହଉନି, ତା ପ୍ରେମ କେଉଁଠି ହବ, ସେ କେତେ କ'ଣ କଲେ କ'ଣ, ସେ କରୁଛି ତାର କିଛି ନଷ୍ଟ ନାହିଁ, ସ୍ୱୀକୃତି ଗୁଡ଼ା ପାଇବ, ଭକ୍ତି ହବନି, ଭକ୍ତି ହବନି, ଶ୍ରବଣ କୀର୍ତ୍ତନ ମୁଖ୍ୟ, ସେ ତା ପ୍ରତି ରୁଚି ବଢ଼ିବାକୁ ପଡ଼ିବ, ନହେଲେ ତୁମକୁ ବୁଝ ଲାଗିବ, କାରଣ ଆସକ୍ତ ଆମର ଗୋଟେ ଜିନିଷ କ'ଣ ହେଉଛି, ଆସକ୍ତିରେ ପ୍ରଭୁଙ୍କ ପାଖକୁ ଆସିବା ଦରକାର, ଭଗବାନ ପାଖକୁ, ଭଗବାନ ଟି ଭଲ ଲାଗିବା ଦରକାର, ତାଙ୍କ ଭୋଜନ ଭଲ ଲାଗିବା ଦରକାର, ତାଙ୍କ ରୂପ ଭଲ ଲାଗିବା ଦରକାର, ତାଙ୍କ କଥା ଭଲ ଲାଗିବା ଦରକାର, ଆମକୁ ପ୍ରଭୁ ଗୋଟେ ସିମ୍ପୁଲ କଥା କହୁଛନ୍ତି, ଆମେ ଗୋଟେ ସ୍କଲାର ହେବା ଦରକାର ନାହିଁ, ଆମର ଗୋଟିଏ ଜିନିଷ ଦରକାର, କୃଷ୍ଣଙ୍କୁ ଭଲ ପାଇବାର ଅଛି, ସେଟା କେମିତି ତୁମେ କରିଅଛ, ଜେନା ଜ୍ଞାନ ଉପାୟ ସାଙ୍ଗେ ସାଙ୍ଗେ କହିଦେଉଛି, କୃଷ୍ଣ ତୁମକୁ ଭଲ ପାଇବାର ଅଛି, କୃଷ୍ଣ ତୁମକୁ ବହୁତ ପ୍ରେମ ଦେବାର ଅଛି, ସେଥିପାଇଁ ଆମକୁ ବିଶେଷ କରି ଆମର ଯେଉଁ ସାଧୁ ଜୀବନ ମାନଙ୍କରେ ଯୁକ୍ତ କରାଯାଏ, ଭୋଜନ କରିବାନି ବୋଲି ମାନେ ନାହିଁ, ସବୁବେଳେ ଉତ୍ସବାଜି ଅଛି କ'ଣ ଟିକେ ଖାଇଦେବ, କିନ୍ତୁ କୌଣସି ଇନ୍ଦ୍ରିୟ ଜମଟା ସବୁବେଳେ ପ୍ରଚେଷ୍ଟା ଲଗେଇକି ରଖିବାକୁ ପଡ଼ିବ, ଯେପର୍ଯ୍ୟନ୍ତ ଆମକୁ ପ୍ରେମ ପ୍ରାପ୍ତି ହେଇନାହାନ୍ତି, ଆଉ ତୁମେ ଧୁମଧାମ ବାଡ଼େଇ ଖାଇ ପିଇକି ତୁମେ କହିବ ମୁଁ ସବୁ କରିଦେଉଛି, କେତେବେଳେ ସେ କହିଲେ ସାଧକର ଯଦି ପ୍ରଚେଷ୍ଟା ନଥିବ ତା ପ୍ରଜ୍ଞା ଗୁଡ଼ିକ କେତେବେଳେ ବଦଳିଯିବ, ବଦଳିଲେ ତା ମନଟା ମନଟା ଆଜି ଗୋଟେ ପଶିଗଲା, ପଶିଗଲା ତ ପଶିଗଲା, ଆଉ ତ ଯେତେ ବୁଝେଇଲେ ଯାହା କରିଦେ ପାରିବନି, ଆଉ ଭାଇ ସେଟା କରନି, ହଇରାଣ ପଡ଼ିବୁ, ଏ ବୟସ ଥର ସେ କେବେ ଶୁଣିବନି, ବୁଝିପାରିବନି, ଏ ସଂସାର ଲୋକ କେତେ କଷ୍ଟ ପାଉନି, ଆଖିରେ ମୁଁ କେତେ ପିଲା ଦେଖେଇଛି ତା ଭାଇ ଦେଖ କଷ୍ଟ ପାଉଛନ୍ତି, ତୁ ଜାଣିରେ ତୁ ପାରିବୁନୁ, ବୁଝିପାରିବିନି ମୁଣ୍ଡ ଗୋଟେ, ଆଉ ତ ମାନେ ଏମିତି ଅବସ୍ଥା ସବୁ ହେଇଯାଉଛି, ମାନେ ଭାରି ସଂସାରୀ, ଦେଖ ସଂସାର କରିବା କରି ତୁମ ପ୍ରଚୁର ରଜଗୁଣ ଦରକାର, ଏ ପ୍ରବଚନ ମୁଁ କେଉଁ ବ୍ରହ୍ମଚାରୀ ସପୋର୍ଟ କରି କହୁନି, ଗୃହସ୍ଥ ସପୋର୍ଟ କରି କହୁନି, ମୁଁ ସବୁ ଶୁଣିକି ଅନୁଭବ କରି କଥା କହୁଛି, ଗୃହସ୍ଥ ଲୋକଙ୍କର ସନ୍ୟାସୀ ହେଲା ପରେ ମୁଁ ସବୁ ଇତିହାସ ଶୁଣିକି ମୋ ମୁଣ୍ଡ ଗରମ ହେଇଯାଉଛି, କେତେ ଦୁଃଖରେ ସେମାନେ ଅଛନ୍ତି, ଯଦି ପ୍ରଚୁର ରଜଗୁଣ ଥିବ ଆଉ ପୁରା କେୟାର କରୁନଥିବ, ଯାହା ହବ ଦେଖିବା, ମରିବ ନା ମାରିବି ତାର ସଂସାର କରିପାରିବ ବର୍ତ୍ତମାନ, ଆଉ ନରମା ଯଦି ହେଲା ତମ ବେକକୁ ମୋଡ଼ିଦେବେ, କୁକୁଡ଼ା ବେକକୁ ମୋଡ଼ନ୍ତି ବୋଲେ ସଂସାର ସବୁ ତୁମ ବସିକି ମୋଡ଼ିଦେବେ, ରଜଗୁଣ ଦରକାର, ଆଉ ତୁମ ରଜଗୁଣ ନାହିଁ ମାନେ ତୁମେ କାହିଁକି ସଂସାର କରିବା ପାଇଁ କାହିଁ ଜାଣିଛ, ପାରିବନି, ତୁମେ ହାରିଯିବ, ଖଟିବାକୁ ପଡ଼ିବ, ଭଜନ କଥା ଛାଡ଼ିଦିଅ, ଭଜନ କ'ଣ, ମୁଁ ଆଗରୁ 5 ଘଣ୍ଟାରେ ପଇସା ଆଣୁଥିଲେ, ବର୍ତ୍ତମାନ କିଛି ନାହିଁ, 12 ଘଣ୍ଟା ନହେଲେ କିଛି କାମ ନାହିଁ, ଏ ଭୁବନେଶ୍ୱର ସେ ଛୁଆଟିକୁ ପଚାରିଲେ କ'ଣ କରୁଛୁ କିରେ, ନା ଆଜ୍ଞା ଦୋକାନରେ 10 ଘଣ୍ଟା କାମ କରୁଛି 10,000, ସେ କ'ଣ ଭୋଜନ କରିବ, ତ ଛୁଆ ପିଲା କ'ଣ ଚଳେଇବ, 10,000 ଟଙ୍କାରେ କ'ଣ ଘରକୁ ଛୁଆ ପିଲା ଚଳେଇବ, ତେଣୁ ସଂସାରଟା କ'ଣ ବୁଝିବାକୁ ପଡ଼ିବାକୁ ପଡ଼ିବ, ତୁମ ରଜଗୁଣ ତ ପ୍ରଚୁର ଅଛି, ତୁମେ ଯାଅ, ଆପଣ ଆଜି ସେ କଥା କହୁଥିଲେ ସିମ୍ପଟମ, ରଜଗୁଣର ସିମ୍ପଟମ କ'ଣ, ଏଇଟା ତାର ଲଷ୍ଟ ପ୍ରୋମିନେଣ୍ଟ, ତାର ଡିଜାୟର ଗୁଡ଼ା ପ୍ରୋମିନେଣ୍ଟ ଭାରି, ସେ କ'ଣ କରିବେ ରଜଗୁଣ, ପ୍ରବାଦ କଲେ ଆଜିକାଲି ଆଜି ରଜଗୁଣ ଜୋର ବୋଲି ଦେଖ ସବୁଆଡ଼େ ଏ ଜିନିଷଟା ପ୍ରୋମିନେଣ୍ଟ, କାମନା ଗୁଡ଼ାକ ଲୋକଙ୍କର ପ୍ରଚୁର କାମନା, ହ୍ୟାଙ୍କରିଂଟା ପ୍ରଚୁର, କିନ୍ତୁ ଆମର ସିଷ୍ଟମଟା ଆମର ସବୁ କେମିତି ସତ୍ୱଗୁଣ ବଢ଼େଇ 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 ଏଥିରୁ ରକ୍ଷା ପାଇବା, ଆଉ ବିଶେଷ କରି ଯେଉଁମାନେ ସାଧୁ ହେଇଯାଇଛନ୍ତି, ପରମ ବୈରାଗ୍ୟମ ପରମ ଭାଗ୍ୟମ, ବିଶ୍ୱରୁ ବଞ୍ଚିକି ରହିବା, କଳିଯୁଗରେ ଖାଲି ବଞ୍ଚିକି ରହୁ, ମହାପ୍ରଭୁ କେତେ ଗୋଟେ ଦୟା କରିଛନ୍ତି, ବଞ୍ଚିକି ରହିଯାଇଛି, ପ୍ରଚେଷ୍ଟା ଲଗେଇ ରଖିବା ଦରକାର ଜୀବନ ସାରା, କ'ଣ ହେଲା ଜନ୍ମର କିଛି ନହେଲା, ଯେତେ ବଡ଼ ଯେତେ ଯାଇଥିବ, କିନ୍ତୁ ସଂସାର ଭିତରେ ପ୍ରବେଶ କରିକି ତୁମେ ଯଦି ଠିକ୍ସେ ଭଜନ କରିବ, ତୁମେ ସାଧୁଗୁରୁଙ୍କୁ ପୁରା ସମର୍ପିତ ନ ହେଇପାରିଲ, ଭଜନ କରିବା ବହୁତ କଷ୍ଟ, ଗୁରୁଦେବଟା ଡାଇରେକ୍ଟ ମନା କରିଛନ୍ତି, ଆଉ ସେ ମହାପ୍ରଭୁ ପଚାରିଲେ, ମହାପ୍ରଭୁ ସରଳିଆ ଲୋକ ତ, ସେ ପଚାରନ୍ତି, ସେ ମୋ ଥର କହିଲି, ମୁଁ ଗୁରୁଦେବଙ୍କୁ ପଚାରିଲି, ମହାପ୍ରଭୁ ଆସିବ ପଚାରିଲି, ଗୁରୁଦେବ ଗୃହସ୍ଥ ଆଶ୍ରମରେ କ'ଣ ଭଜନ ହବନି, ସେ ତାଙ୍କର ଭାରି ଟିକେ ଭଜନ କରିବା ଇଚ୍ଛା, ସେ ଦେଖନ୍ତି ଚାକିରି ଛାଡ଼ିଦେଲେ, ମୁଁ ଟିକେ ଭଜନ କରିବି, ସେ ସରଳ ଲୋକ ତାଙ୍କ ସବୁବେଳେ ଇଚ୍ଛା କରନ୍ତି, ମୁଁ ଟିକେ ଭଜନ କରିବି, ଚାକିରି ଛାଡ଼ିଦେଲେ ନା ଗାଁ ଚାକିରିଟା, ଆଉ କେତେ ବର୍ଷ ଇଚ୍ଛା ଛାଡ଼ିଲେଣି, ଗୁରୁଦେବ କ'ଣ ଗୃହସ୍ଥ ଆଶ୍ରମରେ ଭଜନ ହବନି, ଗୁରୁଦେବ କହିଲେ ଗୃହସ୍ଥ ଆଶ୍ରମ ଭୋଜନ ତ ମୁଁ କାଇଁ ଘରେ ଛାଡ଼ିଲି, ମୁଁ ଆଉ ଭୋଜନ କରୁଥିଲି ସେଠି, ଏ ମୁଁ କରୁଥିଲି ବା ସେଟା ନିର୍ମଳ ଭୋଜନ ହବନି, ତୁମେ ତ କରୁନଥିଲ, ତୁମକୁ ଶିକ୍ଷା ହେଇଛି, ମୁଁ କରୁଥିଲି ଛାଡ଼ିକି ଆଇଲି, ଭଜନ ହେବନି, କାହିଁକି ଏଇଟା ଗୋଟେ ବହୁତ ବଡ଼, ଯେମିତି ଆମର ବଶିଷ୍ଠ ତାଙ୍କ ସ୍ତ୍ରୀ ନା କ'ଣ ଅରୁନ୍ଧତୀ, ସେ ସବୁ କେତେ ହାଇଲି ଲିମିଟେଡ୍ ଷ୍ଟେଜ୍ରେ ସବୁ ଥିଲେ ନା, ସ୍ତ୍ରୀର କିଛି ଡିମାଣ୍ଡ ନଥିଲା, କୋପରେଟିଭ୍ ଥିଲା, ଇନ୍ଦ୍ର ଲାଳସା ତାଙ୍କର ନଥିଲା, କେବେ ପ୍ରେରିତ କରୁନଥିଲେ କୌଣସି କର୍ମ ପାଇଁ, ଯାହା ପଇସା ଆଣ ଏଇଟା ଆଣ ଏଇଟା ଦରକାର ସେଇଟା ଦରକାର, ମାଇଣ୍ଡ ଏକ୍ସଟ୍ରେଟ୍ କରୁନଥିଲେ, ସେଇ ସେଇଭଳି ଗୃହସ୍ଥ ଜୀବନ ଗୁଡ଼ାକରେ ଭଜନ ହୁଏ। ଆଉ ବର୍ତ୍ତମାନ ଯଦି ଭଜନ ହେବ, ବର୍ତ୍ତମାନ ଗୁରୁଦେବ ଗୋଟେ କୁହନ୍ତି, ତୁମେ ଯଦି ବୈଷ୍ଣବ ହେଉଛ ତୁମ ଲାଇଫ୍ଟାକୁ ଚେଞ୍ଜ କର, ତୁମେ ଦୀକ୍ଷା ନେଉଛ ନା, ବର୍ତ୍ତମାନ ଗୁରୁ ତୁ ସ୍ୱାମୀ ସ୍ତ୍ରୀ ଉଭୟ ହେଲ ଗୁରୁଙ୍କର ଦାସ ଦାସୀ, ଆଉ ଉଭୟ କୋପରେସନ କର, ଉଭୟ ଉଭୟକୁ ସହଯୋଗ କର, ସହଯୋଗ କରିକି ଯଦି ତୁମେ ଗୁରୁ ଗୁରୁ ବୈଷ୍ଣବ ସେବା କଲ ଟିକିଏ ପ୍ରୋଗ୍ରେସ୍ କରିବ, ନହେଲେ ପାରିବନି। ବର୍ତ୍ତମାନ ସମାଜରେ ବଡ଼ କଷ୍ଟ ହେଇଗଲାଣି, ଆଉ ଏମାନେ ଯେଉଁ ପୁରୁଣା ଅଭ୍ୟାସ ଗୁଡ଼ା ସବୁ ରହିଛି ବିଶାଳ ସାର, ମାନେ ବର୍ତ୍ତମାନ ମଝି ମଝିକା ବେଶୀ ବାହାରିଲେଣି, ବିବାହ ହବାକୁ ଡରୁଛନ୍ତି, ସାଧୁ ହବାକୁ ଡରୁଛନ୍ତି, ମଠକୁ ଡର ଆଣ ବିବାହ ହବାକୁ ଡର, ଇ ବାପା ଏମିତି ହେଲେ ହବନି, ହବ ତୁମ ଚେଷ୍ଟା ପ୍ରଚେଷ୍ଟା ସାଧକ ଅବସ୍ଥାରେ ପ୍ରଚେଷ୍ଟା ଇନ୍ଦ୍ର ନିଗ୍ରହର ପ୍ରଚେଷ୍ଟା ସବୁବେଳେ ରଖିବାକୁ ପଡ଼ିବ, ତାହେଲେ ବହୁତ ଅସୁବିଧା ରହିଛି। କାରଣ କେଉଁ ଅବସ୍ଥାରେ ଅତି ବଡ଼ ବଡ଼ ତୁମେ ଯେଉଁ ବଡ଼ ବଡ଼ ସବୁ ସେଣ୍ଟ୍ରାଲ ପର୍ସନ ଗୁଡ଼ାକର ସବୁ ବାହାରୁଛି ଇଣ୍ଡିଆରେ, ତାଙ୍କ ନାଁ ମୁଁ କହୁନି, ଯେଉଁ ସବୁ ବାହାରିଛି ତାଙ୍କର ଇଏ, ତୁମେ ଭାବୁଛ କି ସେମାନେ ଛୋଟିଆ ଛୋଟିଆ ଲୋକ ବୋଲି, ବହୁତ ସ୍କଲାର ଲୋକ, ବହୁତ ତାଙ୍କର କିଛି ଅଛି, କିନ୍ତୁ ହେଲେ କ'ଣ ଏଇ ଶୁଦ୍ଧ ଭକ୍ତି ସ୍ତରକୁ ଯାଇପାରିଲେ, ସେଥିପାଇଁ ଯେଉଁଟା ଯୁବକ ଅବସ୍ଥାରେ କରୁନଥିଲେ ବୃଦ୍ଧ ଅବସ୍ଥାରେ ସେମାନେ ସେ ଦୋଷଗୁଡ଼ା ବାହାରିଲା, କେତେବେଳେ ସିକ୍ୟୁର ନୁହେଁ ଲାଇଫ, ଇନ୍ଦ୍ରମାନଙ୍କୁ ଧରିକି ତୁମେ ବସିଛ ମାନେ, ଯଦି ସବୁବେଳେ ପ୍ରଚେଷ୍ଟା ନ କରି ଇନ୍ଦ୍ରକୁ ନିଗ୍ରହ କରିକି ଗୁରୁ ବୈଷ୍ଣବଙ୍କ ଶରଣାଗତ ହେଇକି ପ୍ରଭୁଙ୍କ ଭକ୍ତି ଟିକେ ପ୍ରାପ୍ତ ନ ହେବି, ପ୍ରଭୁଙ୍କ କରୁଣା ଛତ୍ର ଛାୟାତଳ ନ ରହିଲେ କେତେବେଳେ ଆମେ ବିଶ୍ୱାସ କରିପାରିବାନି କ'ଣ ହବ। ବଡ଼ ବଡ଼ ଲୋକଙ୍କ ପାଖରେ ରହିକି ସେ ଆମେ କ'ଣ ଷ୍ଟୋରି, କେତେ ବଡ଼ ମହାରାଜଙ୍କ ସି ସେ କ'ଣ ଆଜି କଲା, ୱାର୍ଲଡରେ ଏକ ନମ୍ବର ବୈରାଗି ଲୋକ ସେ, ତାଙ୍କୁ କହୁଛନ୍ତି ଦେଖ କୁଆଡ଼େ କ'ଣ କରିଦେଉଛନ୍ତି, ସେଥିପାଇଁ ବଡ଼ ଅସୁବିଧା, ଭାରି ଭୟଙ୍କର ସମୟ, ଆମକୁ କେବଳ ମୁଣ୍ଡ ବୁଦ୍ଧି ଗୁରୁ ବୈଷ୍ଣବଙ୍କର ଆଶ୍ରୟ ରହିବାକୁ ପଡ଼ିବ। ଆଉ ବ୍ରହ୍ମଚାରୀ ଯେଉଁମାନେ ରହିବା ପାଇଁ ଚାହୁଁଛନ୍ତି ତାଙ୍କ ପାଇଁ ପୁରା ଫୁଲି ଏନ୍ଗେଜମେଣ୍ଟ, ତୁମେ ଗୋଟେ କିଛି ରସ ପାଇଯାଅ, ସେ ରସଟା ତୁମକୁ ବଞ୍ଚେଇଦେବ, ସେ ରସଟା ହେଲା ଭଜନ ରସ, ଗୋଟେ ସେବା ରସ, ଗୋଟେ ଭଗବାନ ଭଲ ରଥାନ ବଞ୍ଚିଯିବ, ନହେଲେ ଇନ୍ଦ୍ରମାନଙ୍କର ସ୍ୱଭାବ ସେୟା, ସେ ତସ୍ମାତ୍ କ'ଣ କହିଲେ, ତସ୍ମାତ୍ ତାନି ତସ୍ମାତ୍ ତସ୍ମାତ୍ ଅସ୍ୟ ମହାଭାବ ନିଗୃହୀତାନି ସର୍ବସ୍ୟ ଇନ୍ଦ୍ରିୟାଣି ଇନ୍ଦ୍ରିୟ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତ, ପୁରା କନ୍କ୍ଲୁଜନଟା ଏଠି ଦେଲେ, ଚେଷ୍ଟା କର ଆଉ ହରିଭକ୍ତି ନିବିଷ୍ଟ ଚିତ୍ତ ହୁଅ। ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଇ ଗୌର ପ୍ରମାନନ୍ଦେ।